ଭାଇ ନେଭିଲ କହନ୍ତି, ଆପଣଙ୍କର ସେବା ପୁଣି ସ୍ନେହର ମାଧ୍ୟମରେ ପରମେଶ୍ୱର ଯେଉଁ ଉପକାର ଗୁଡ଼ିକୁ ଲାଭ ଗୁଡ଼ାକୁ ଆମମାନଙ୍କ ନିକଟକୁ ଆଣିଛନ୍ତି, ଯାହାର ପରିପ୍ରେକ୍ଷୀରେ ଏହି ଅବସର କାଳରେ ଏକ ସାମାନ୍ୟ ପନ୍ଥାରେ ଆମମାନେ ଏହା ଦେଖାଇବାକୁ ଚାହୁଁ, ଆପଣଙ୍କୁ ଏକ ସାମାନ୍ୟ ଉପହାର ପ୍ରଦାନ କରିବା ଦ୍ୱାରା ତାହା ଦେଖାଇବାକୁ ଚାହୁଁ। ଭାଇ ନେଭିଲ ବିଶେଷ ଧନ୍ୟବାଦ, ଭାଇ ନେଭିଲ ଅଶେଷ ଧନ୍ୟବାଦ, ପୁଣି ମଣ୍ଡଳୀ ତୁମମାନଙ୍କୁ ସୁଦ୍ଧା ଧନ୍ୟବାଦ। ଏତିକି ଯେ ଏହା ଭିତରେ ଯେ କଣ ଅଛି ସେ କଥାକୁ ଆଦୌ ଜାଣେ ନାହିଁ, ତଥାପି ମୋର ସର୍ବାନ୍ତରଣ ସହିତ ମୁଁ ଏହାକୁ ପସନ୍ଦ କରେ। ପୁଣି ଯେ ସକଳ କାର୍ଯ୍ୟକୁ ଆପଣମାନେ ମୋ ପାଇଁ କରିଛନ୍ତି, ପୁଣି ଆପଣମାନେ ସର୍ବଦା ମୋ ପାଇଁ ଯେପରି ଅର୍ଥକୁ ପରିଚିତ କରାଇଅଛନ୍ତି ସେସବୁକୁ ମୁଁ ଆଦର କରେ। ପୁଣି ଏହା ଯଦି ଆପଣଙ୍କ ପାଇଁ ଅର୍ଥ ପ୍ରକାଶ କରି ନଥିଲା ତେବେ ମୋ ପାଇଁ କିଛି ହେଲେ ସମ୍ଭବ ହୋଇପାରିନଥାନ୍ତା। ପ୍ରଚାର କରିବା ପାଇଁ ପରମେଶ୍ୱର ମୋତେ ଯେଉଁ ସନ୍ଦେଶକୁ ଦିଅନ୍ତି ତାହାକୁ ବିଶ୍ୱାସ କରିବାକୁ ଯଦି କେତେକ ବ୍ୟକ୍ତି ପ୍ରସ୍ତୁତକାରେ ମିଳିନଥାନ୍ତେ ତେବେ ଏହାକୁ ପ୍ରଚାର କରିବା ପାଇଁ କୌଣସି ଆବଶ୍ୟକ ହୋଇନଥାନ୍ତା, ଏହାର କୌଣସି ମୂଲ୍ୟ ରହିନଥାନ୍ତା। ସମବେତ ରୂପେ କାର୍ଯ୍ୟ କରିବା ପାଇଁ ଆମ ଦୁଇ ଜଣଙ୍କର ଉପସ୍ଥିତି ନିଶ୍ଚିତ ରୂପେ ଅଛି, ତେଣୁ ମୁଁ ଏହାକୁ ଅତ୍ୟଧିକ ରୂପେ ପସନ୍ଦ କରିଥାଏ। ଆମ୍ଭମାନଙ୍କର ମଣ୍ଡଳୀଟି ସବୁବେଳେ ହାସଲ କରିଅଛି, ଏଠାରେ ଆମ୍ଭମାନଙ୍କ ମଧ୍ୟରେ ସହାନୁଭୂତିର ଇନ୍ଦ୍ରିୟ ଜ୍ଞାନକୁ ଗୁଣାଧିକ ଲାଭ କରିଛି, ଆଉ ପଶ ପାଖରେ ଥିବା କୋଠରୀ ମଧ୍ୟରେ ଏହି କିଛି କ୍ଷଣ ପୂର୍ବେ ମୁଁ ଯେତେବେଳେ ପଶି ଆସିଲି ଏହି ଜଣେ ବ୍ୟକ୍ତି ମୋତେ ପ୍ୟାକେଟଟିଏ ଫେରାଇଦେଲେ, ପୁଣି କହିଲେ ମୁଁ କଣ ମଞ୍ଚ ପର୍ଯ୍ୟନ୍ତ ଚାଲିଯାଇ ପାରିବି, ପୁଣି ଏହି ଅନ୍ୟ ପ୍ୟାକେଟଟିକୁ ଭାଇ ନେଭିଲଙ୍କୁ ପ୍ରଦାନ କରିବି। ତାଙ୍କ ପ୍ରତି ମୋର ସକଳ ସହାନୁଭୂତି, ପୁଣି ଏହି ମଣ୍ଡଳୀର ସହଭାଗିତା, ପୁଣି ଏହି ବର୍ଷଟି ଯେ ଆମମାନଙ୍କ ପାଇଁ କିପରି ଧରଣର ମହାନୁଭାବକୁ ପରିଚିତ କରାଇଛନ୍ତି, ବିଗତ ସକଳ ବର୍ଷରେ ଜଣେ ପାଳକ ରୂପେ କିପରି ଦାୟିତ୍ୱ ତୁଲାଇଛନ୍ତି, ପୁଣି ଆଗତ ଅନେକ ବର୍ଷ ଧରି ସେ ଆମମାନଙ୍କ ପାଳକ ହୋଇ କାର୍ଯ୍ୟ କରି ଆସୁଥିବେ, ଏପରି ଧରଣର ସକଳ ପ୍ରାର୍ଥନା ଓ ଆଶାକୁ ପୋଷଣ କରି ମୋ ଆଡ଼କୁ ପୁଣି ମଣ୍ଡଳୀ ଆଡ଼କୁ ଭାଇ ନେଭିଲଙ୍କ ପାଇଁ ଏକ ସ୍ମାରକ ସ୍ୱରୂପ ଅଟେ।
toward me from each and every one in the congregation, and I truly this morning feel deep down in my soul that every last one of us are deeply grateful to Brother Branham for what he has meant to us in his ministry.
ମୁଁ ବିଚାର କରେ ଯେ ଛୋଟ ପିଲାମାନଙ୍କୁ ସେମାନଙ୍କର କୋଠରୀ ଗୁଡାକୁ ଯିବା ପାଇଁ ଏହା ହିଁ ଉପଯୁକ୍ତ ବେଳା। ପୁଣି ଏତେବେଳେ ମନେ ରଖ, ଆଜି ସକାଳେ ସେହି କୋଠରୀ ଗୁଡାକ ମଧ୍ୟରେ ଉପସ୍ଥିତ ଥିବା ସମୟବଧି ପ୍ରକୃତରେ ଉତ୍ତମ ବାଳକ ଗୁଡାକ ଆଉ ବାଳିକା ଗୁଡାକ ହୋଇ ରହିଥିବ, କାରଣ ମୁଁ ଏପରି ବିଚାର ରଖେ। ପୁଣି ଏପରି ଧାରଣା ମଧ୍ୟ କରାଯାଏ ଯେ ଉପାସନା ଅନ୍ତେ ତୁମମାନଙ୍କ ପ୍ରମୋଦ ନିମନ୍ତେ ଏଠାରେ କିଛିଟା ବିଶେଷ ଧନ ସାମଗ୍ରୀକୁ ରଖାଯାଇଥିଲା, ତତ୍ପରେ ବଡ଼ମାନଙ୍କ ନିମନ୍ତେ ଆମମାନଙ୍କ ଯୁବକ ଯୁବତୀମାନଙ୍କର ସଂଖ୍ୟା ଯେ ଅଧିକ ସଂଖ୍ୟକ ଅଟେ ସେ କଥାକୁ ଆପଣମାନେ ଯେପରି ଦେଖନ୍ତି, ଏହି ସମୟଟି ଉପସ୍ଥିତ ହେବା ପର୍ଯ୍ୟନ୍ତ ଆମେମାନେ ଅଗ୍ରସର ଆଗ୍ରହ ସହିତ ଅପେକ୍ଷା କରୁଅଛୁ, ଯେପରିକି ଆମମାନେ ଏକ ନୂତନ ଆରାଧନାଳୟକୁ ପାଇପାରୁ, ଯେଉଁ ଆଳୟରେ ଆମମାନେ ଏହିସବୁ ଶ୍ରେଣୀକୁ ପୃଥକ ପୃଥକ କରି ରଖିଦେଇପାରୁ। ଆମମାନଙ୍କର ଛୋଟ ଭଉଣୀ ଆର୍ନଲ୍ଡ ପ୍ରକୃତରେ ବାହୁଭରା ପାଇଛନ୍ତି, ହସ୍ତଭରା ନୁହେଁ ମାତ୍ର ବାହୁଭରା ଅଟେ। ମୋର ସାନ ଝିଅଟି ମୋତେ କହୁଥିଲା ଯେ କହିଲା ବାପା ଭଉଣୀ ଆର୍ନଲ୍ଡଙ୍କ ପ୍ରତି ଏହା ଅତିଶୟ କଷ୍ଟକର ବିଷୟ ଥିଲା, ସେ କହିଥିଲା କାରଣ ସେ ତ ଏପରି ଏକ ଭାଷାରେ ଆମମାନଙ୍କୁ କହୁଥିଲେ ଯେପରିକି ଆମମାନେ ବିଷୟଟିକୁ ବୁଝିଯିବୁ, ତତ୍ପରେ ଛୋଟ ଛୋଟ ଅବଧ ପିଲାଗୁଡାକ କିଛିଟା ସମସ୍ୟାକୁ ସୃଷ୍ଟି କରିଦିଅନ୍ତି, ତେଣୁ ତାଙ୍କୁ ନିହାତି ପକ୍ଷେ ଅଟକି ଯିବାକୁ ପଡେ, ପୁଣି ସେଥିପାଇଁ ସେମାନଙ୍କୁ ସୁଧାରିବାକୁ ପଡେ, ଆପଣ ବୁଝନ୍ତି। ତେଣୁ ଏହିସବୁ ଶ୍ରେଣୀକୁ ଜଣେ ମାତ୍ର ନାରୀଙ୍କୁ ସଞ୍ଚାଳନ କରିବାଟା ଆୟତ୍ତ କରି ରଖିବାଟା ଏକ କଷ୍ଟକର ବ୍ୟାପାରକୁ ଉତ୍ପନ୍ନ କରେ, ତେଣୁ ତାଙ୍କୁ ଆମମାନେ କୃତଜ୍ଞତା ଜଣାଉ। ପୁଣି ବର୍ତ୍ତମାନ ସମୟର ଏହି ଆବଶ୍ୟକ ଘଡ଼ିରେ ସେ ଯାହା କିଛି କରିପାରନ୍ତି ତଦ୍ୱାରା ତାଙ୍କର ଉତ୍ତମ ସହଯୋଗକୁ ଆମମାନେ ପସନ୍ଦ କରୁ, ପ୍ରଭୁ ତାଙ୍କୁ ଆଶୀର୍ବାଦ କରନ୍ତୁ। ଆଉ ଆମମାନେ ଆଶା କରୁଛୁ ପ୍ରଭୁ ଇଚ୍ଛା କରୁଥିବା ଅନୁସାରେ କୌଣସି ଦିନ ଅତି ଶୀଘ୍ର ଆମମାନେ ଏକ ବିରାଟ ପୁଣି ସୁସଜ୍ଜିତ ଏକ ଆରାଧନାଳୟକୁ ଲାଭ କରିବାକୁ ଯାଉଅଛୁ, ଯେଉଁଠାରେ କ୍ଲାସ ଗୁଡାକୁ ବ୍ୟବସ୍ଥିତ କରିବାକୁ ଆମମାନେ ବିଭିନ୍ନ ଧରଣର ଶ୍ରେଣୀଗୃହକୁ ଲାଭ କରିବୁ। ଛୋଟ ଶିଶୁ ସନ୍ତାନ ମାନଙ୍କ ପାଇଁ ଚମଡ଼ାର କଳପଟା ସହିତ ପୁଣି ପ୍ରଚଳବଞ୍ଚ ଉପର ପର୍ଯ୍ୟନ୍ତ ତାହାକୁ ଲାଭ କରିବୁ। ଏହି ଉପର ପର୍ଯ୍ୟନ୍ତ କାଚରେ ଘେରା ହୋଇଥିବା ଏକ ବିରାଟ ନର୍ସରୀ କକ୍ଷ ରହିଥିବ, ଯେଉଁ ସ୍ଥାନରେ ଜଣେ ପ୍ରଶିକ୍ଷିତା ସେବିକା ସ୍ଥାନ ସ୍ଥାନ ପିଲାମାନଙ୍କ ସେବା ଶୁଶ୍ରୂଷା ପାଇଁ ରହିଥିବେ। ସେବାର କାର୍ଯ୍ୟରେ ଏପରି କ୍ଷେତ୍ରରେ କୌଣସି ପ୍ରକାର ବାଧା ଯେପରି ଉପୁଜିବ ନାହିଁ, ଚଲାବୁଲା କରୁଥିବା ଯୋଗୁଁ କିମ୍ବା ଚାରିଆଡ଼େ ଖେଦୁଥିବାର ଯୋଗୁଁ ଯେପରି ସେ ପ୍ରକାର ଅସୁବିଧା ଉପୁଜିବ ନାହିଁ। ଏହି ସାନ ପିଲାଗୁଡ଼ିକ ବଡ଼ ଅଶାନ୍ତଜନକ ଅଟନ୍ତି, ସେମାନେ ଆଦୌ କିଛି ବୁଝନ୍ତି ନାହିଁ। ସେମାନଙ୍କୁ ନିହାତି ପକ୍ଷେ ଏମାନଙ୍କୁ ବୁଝିବାର ଅଛି, ସେମାନେ ଆମମାନଙ୍କୁ କୌଣସି ପ୍ରକାର ବୁଝନ୍ତି ନାହିଁ, ପୁଣି ବୁଝିପାରନ୍ତି ନାହିଁ। ଏହି ହେତୁ ଏହି ଏକ ସ୍ଥାନ ଯେଉଁଠାରେ ସବୁକିଛି ବ୍ୟବସ୍ଥା ଏକ ସୁଚାରୁ ଧରଣରେ ହେବ, ପୁଣି ଈଶ୍ୱର ଆମମାନଙ୍କୁ ଏହା କରିବା ପାଇଁ ଅନୁଗ୍ରହ କରିବେ। ଆମମାନେ ବିଳାସଯୁକ୍ତ ହେଉ ନାହିଁ, କିନ୍ତୁ ଏକ ଉତ୍ତମ ଆରାଧନାଳୟକୁ ହାସଲ କରିବୁ। ଏଥିପାଇଁ ଆମମାନେ ଆଗକୁ ଅପେକ୍ଷା କରି ରହିଅଛୁ। ପୁଣି ଭାଇ ନେଭିଲଙ୍କ ପାଇଁ, ପୁଣି ମୋ ନିଜ ପାଇଁ ଅଟେ, ମୁଁ ଏକ ବିଚାରକୁ କେବଳ ପୋଷଣ କରିଥିଲି, ଏହିସବୁ ପୋଷାକ ଗୁଡାକର କନା ଅଟେ। ଭାଇ ନେଭିଲ, ମୁଁ କିଛି ଜାଣେ ନାହିଁ ଏହା ଯେ କିପରି ଅଟେ, ମୁଁ କେବଳ ବିଚାର ରଖେ, ମୁଁ ଆଦୌ ଜାଣେ ନାହିଁ, କାରଣ ମୋ ପାଇଁ ଏହା ବସ୍ତ୍ର ଗୁଡାକର କନାର ବାକ୍ସ ବୋଲି ଦେଖାଯାଏ। ଏହା ବିଷୟରେ ଆପଣମାନେ ମୋ ପାଇଁ ଏକ ପ୍ରକାର ଅନୁମାନକୁ ପୋଷଣ କରନ୍ତି ନାହିଁ କି? ଚମତ୍କାର, ଏହା ସୁଟ୍ ଗୁଡାକ ପାଇଁ କିମ୍ବା ଓଭର କୋଟ୍ ଗୁଡିକର ପାଇଁ ଅଟେ। ପୁଣି ମୁଁ ସେଗୁଡ଼ିକର ଉଭୟ ଏକ ପ୍ରକାର ଅଛନ୍ତି, ସେମାନେ ଏହା ଏକ ଓଭର କୋଟ୍ ଆଦ ନୁହେଁ, ତେଣୁ ଏହା ଦେଖାଯାଏ ଯେ ଏଠାରେ ବ୍ୟକ୍ତିର କୌଣସି ପ୍ରକାର ତାରତମ୍ୟକୁ ବିଚାର କରାଯାଏ ନାହିଁ। ଆଉ ତେବେ ମୋ ପାଖରେ ଗୋଟିଏ ଓଭର କୋଟ୍ ଅଛି, ଆଉ ମୁଁ ଜାଣେ ଯେ ସେମାନେ ଏହା କଦାପି ଏକ ଓଭର କୋଟ୍ ନୁହେଁ, ତେଣୁ ଏହା ତୁମ୍ଭେ ମଧ୍ୟ ଏକ ହାସଲ କରିଅଛ, ତେଣୁ ଏହା ନିଶ୍ଚିତ ରୂପେ ଏକ ସୁଟ୍ ଅଟେ। ପୁଣି ଏହାକୁ ଆମେ ନିଶ୍ଚିତ ରୂପେ ବହୁଳ ପରିମାଣରେ ଆଗ୍ରହ କରିଥାଉ, ପସନ୍ଦ କରିଥାଉ। ଆଉ ମୁଁ ଏଥିରେ ନିଶ୍ଚିତ ଯେ ପାୱକଗଣ ପୁଣି ମେଷ ପାୱକଗଣ ହୋଇଥିବାରୁ, ପାୱକ ଶବ୍ଦର ଅର୍ଥ ଜଣେ ମେଷ ପାୱକ, ଜଣେ ବ୍ୟକ୍ତି ଯିଏକି ମେଷକୁ ପ୍ରତିପାଳନ କରେ। ଆମମାନେ ଯେ ଆପଣମାନଙ୍କ ପ୍ରତି କୃତଜ୍ଞ ଅଟୁ, ଏଥିରେ ମୁଁ ନିଶ୍ଚିତ ଅଟେ। ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କ ପ୍ରତି ଅତି କୃତଜ୍ଞ ଅଟୁ, ଯେହେତୁ ଏହା ଆପଣମାନଙ୍କର ସହାନୁଭୂତି ପୁଣି ବିଚାର ଗୁଡିକ ଥିଲା ଆଉ ଅର୍ଥ ଥିଲା, ଯାହାକି ଏହି ଦାନ ଗୁଡାକ ଆଜିର ପ୍ରାତଃକାଳରେ ଆମମାନଙ୍କ ପାଇଁ ସମ୍ଭବ ହେଲା। ପୁଣି ଈଶ୍ୱରଙ୍କ ଅନୁଗ୍ରହ ଦ୍ୱାରା ଆମମାନେ ସ୍ୱୟଂରୁ ଆପଣମାନଙ୍କୁ ତୁମମାନଙ୍କ ପାଳକ ରୂପେ ଶପଥର ସହିତ ବାନ୍ଧୁଅଛୁ, ପୁଣି ସେହି ସବୁ କର୍ମ ସମ୍ପାଦନ କରିବାକୁ ଶପଥବଦ୍ଧ ହେଉଛୁ, ଯେପରିକି ଆପଣମାନଙ୍କୁ ଏକ ଉଚିତ ପଥରେ ଅଗ୍ରସର କରାଇପାରୁ। ଏପରି ହୋଇପାରେ ବହୁଧା ଯେପରି ଭାବରେ ଆମମାନେ କହିଥାଉ, ପୁଣି ବିଷୟ ଗୁଡାକୁ ସମ୍ପାଦିତ କରିଥାଉ, ଏହାକୁ ବୁଝିବା ପାଇଁ ବହୁତ କଷ୍ଟକର ବ୍ୟାପାର ସମ୍ଭବତ ହୋଇଥାଏ, କିନ୍ତୁ ଜଣେ ମାର୍ଗଦର୍ଶକ ନ୍ୟାୟ ଆମେମାନେ ଏହାକୁ କେବଳ କରିଥାଉ, ସେହି ସ୍ଥାନଟିର ଆଡ଼କୁ ପଢାଇ ନେବା ପାଇଁ ଚେଷ୍ଟା କରୁଅଛୁ, ଯେପରିକି ପୁନରୁତ୍ଥାନ ସମୟରେ ଆପଣମାନେ ଆମମାନଙ୍କୁ ସେତେବେଳେ ବହୁତ ରୂପେ ପସନ୍ଦ କରିବେ, କାରଣ ଆମ୍ଭେମାନେ ଆପଣ ନିମନ୍ତେ କିଛି ବିଚାର କରି ନଥିଲୁ, କିନ୍ତୁ ତୁମମାନଙ୍କୁ ପ୍ରଚାର କରୁଥିବା ସମୟରେ ନିଜ ନିଜକୁ ଶ୍ରେଷ୍ଠ ରୂପେ ବିଚାର କରିନଥିଲୁ କିମ୍ବା ଆପଣଙ୍କ ବ୍ୟକ୍ତିଗତ ବିଚାର ଗୁଡିକୁ ଶିକ୍ଷା ଦେଇନଥିଲୁ, ମାତ୍ର ପବିତ୍ର ଆତ୍ମା ଆମମାନଙ୍କୁ ଯେପରି ଭାବରେ ଚାଳନା ଦେଲେ ଠିକ୍ ସେହିପରି ଭାବରେ ଶିକ୍ଷା ଦେବାକୁ ଚେଷ୍ଟା କରୁଅଛୁ। ପୁଣି ତାହା ତ ଆମ୍ଭମାନଙ୍କର ଅଟେ, ଆମମାନଙ୍କର ପ୍ରଚେଷ୍ଟା ହୋଇ ଆସିଅଛି, ପୁଣି ସେହି ସମାନ ଧନ ବିଷୟକୁ ଆମମାନେ ଅଦ୍ୟାବଧି ପ୍ରଚେଷ୍ଟା କରି ଆସୁଅଛୁ। ମୋ ପାଇଁ ପୁଣି ପାୱକଙ୍କ ପାଇଁ ତାହା ସତ୍ୟ କଥା ଅଟେ। ସୂର୍ଯ୍ୟୋଦୟକୁ ଦେଖି ଆମମାନେ ଅତି କୃତଜ୍ଞ ଅଟୁ। ମୋର ଭାଇ ଡକ୍, ସେ କିଛି କ୍ଷଣ ପୂର୍ବେ ମୋତେ କହୁଥିଲେ, ସେ ଫ୍ଲୋରିଡାର ଭାଇ ଫ୍ରାଙ୍କି ବେବରଙ୍କ ପାଖକୁ ସନ୍ଦେଶ ପ୍ରେରଣ କରିଥିଲେ, କହିଥିଲେ କେବଳ ସେହି ଜଣଙ୍କ ନୁହନ୍ତି ଯିଏକି ବଡ଼ଦିନ ସମୟରେ ବାହାରି ଆସିପାରନ୍ତି, ପୁଣି ପବନର ବାଧକକୁ ଧୋଇ ଦେଇପାରନ୍ତି, ଆପଣା କମିଜର ଅସ୍ତିନ୍ ଦ୍ୱାରା ମୋଟର ଯାନ ଉପରୁ ସଫା କରିଦେଇପାରନ୍ତି। ସେ ଏହି ସମାନ କାର୍ଯ୍ୟକୁ କରୁଥିଲେ, ଅତି ଗରମ ସମୟ ଥିଲା। ଭଲ କଥା, ଆପଣମାନେ ଜାଣନ୍ତି ଯେ ଫ୍ଲୋରିଡା ସୂର୍ଯ୍ୟତାପ ଯୋଗୁଁ ଅତି ଅସ୍ତବ୍ୟସ୍ତ ହୋଇପଡେ, ସବୁବେଳେ ଫ୍ଲୋରିଡା ଆଡ଼କୁ ଚାହିଁ ରହିଥାଏ, ତେଣୁ ଏହାକୁ ଇଣ୍ଡିଆନାରୁ ଅବଶ୍ୟ ଆଗତ ହେବାକୁ ଅଛି। ପୁଣି ସବୁକିଛି ବିଷୟ ଏହି ସ୍ଥାନରେ କିପରି ଭାବରେ ସୁବ୍ୟବସ୍ଥିତ ହେଉଅଛି ତାହାକୁ ଲକ୍ଷ୍ୟ କରିବାର ଅଛି। ଆପଣମାନେ ଏପରି ବିଚାର କରନ୍ତି ନାହିଁ କି? ତେଣୁ ଆମେ ଆନନ୍ଦିତ ଅଟୁ ଯେ ଏହା ପରିଦର୍ଶନ ସୁଯୋଗ ଆମମାନଙ୍କୁ ଦିଏ। ଆଜି ସକାଳେ କିଛି କ୍ଷଣ ପାଇଁ ସେପରି କରିଥାଏ, ତଥାପି ଏହିସବୁର ଉର୍ଦ୍ଧ୍ୱରେ ଥାଇ ପରମେଶ୍ୱରଙ୍କ ପୁତ୍ର ରୂପୀ ସୂର୍ଯ୍ୟାଲୋକଙ୍କ ନିମନ୍ତେ ଆମମାନେ ଧନ୍ୟବାଦ ଅଟୁ। ତା ଆମମାନଙ୍କୁ ଚିରସ୍ଥାୟୀ ଆଲୋକିତ ଆଶିଷକୁ ରାକୁ ପ୍ରଦାନ କରନ୍ତି। ମୁଁ ବିଚଳିତ ହୁଏ ଯଦି ସେହି ସାନ ପୁଅଟି ଯିଏକି ଏଇ ମାତ୍ର ଭିତରକୁ ପ୍ରବେଶ କଲା ଆପଣଙ୍କ ପିତାମାତାଙ୍କ ସହିତ ବସିବାକୁ ଯଦି ଇଚ୍ଛା କରିବ, କିମ୍ବା ସେଠାରେ ପଛ ପାଖରେ ସଣ୍ଡେ ସ୍କୁଲର କ୍ଲାସ ହେଉଛି, ସାନ ପିଲାଟି ତୁମେ ଯଦି ସେହି ସ୍ଥାନକୁ ଫେରିଯିବାକୁ ପସନ୍ଦ କରିବ, ଭାଇ ଟେଲର ସେହି ସାଧାରଣ ସଜ୍ଜନ ବ୍ୟକ୍ତିଙ୍କୁ ସେହି ଶ୍ରେଣୀଗୃହକୁ ପଢାଇ ନେବାକୁ ମାର୍ଗଦର୍ଶନ କରାଇବେ, ତାହା ଉପଯୁକ୍ତ ବିଷୟ ଅଟେ। ବହୁଧା ସେମାନେ ଆପଣାରୁ କିଛି କରିବାକୁ ପସନ୍ଦ କରନ୍ତି, ଆପଣମାନେ ଜାଣନ୍ତି ସେମାନେ ବିଷୟ ଗୁଡାକୁ ସାଧାରଣ ଭାବେ ଅନୁଭବ କରନ୍ତି, ଯାହା ବିଷୟରେ ସେମାନେ କଥାବାର୍ତ୍ତା କରିବାକୁ ଚାହିଁଥାନ୍ତି। ପୁଣି ଏହା ଠିକ ସେପରି ଧରଣର ଅଟେ। 12 ବର୍ଷ ବୟସର ସେହି ଛୋଟ ଝିଅଟି ଯେପରିକି ମୁଁ କେତେବେଳେ କେମିତି କହିଥିଲି, ଆପଣମାନେ ଏକ 8, 9, 10 ବର୍ଷର ସାନ ଝିଅକୁ ଆଜିର ଆଇଙ୍କ ସହିତ ବୁଲାବୁଲି କରୁଥିବାର ଦେଖନ୍ତି, ସବୁବେଳେ ଦେଖନ୍ତି, ତେବେ ସେ କ୍ଷେତ୍ରରେ କିଛି ନା କିଛି ସମସ୍ୟା ଅବସ୍ଥ ରହିଛି, ବୁଝନ୍ତି ତ? ସେମାନେ ସେ କ୍ଷେତ୍ରରେ କୌଣସି ସମସ୍ୟା ଅବସ୍ଥ ରହିଛି, କାରଣ ସେମାନଙ୍କ ବୟସ ମଧ୍ୟରେ ଅଧିକ କିଛି ଭିନ୍ନତା ଅବସ୍ଥ ରହିଛି। ଆପଣମାନେ ଧାରଣା କରିପାରନ୍ତି ଆଇ କୌଣସି ଜାଗାରେ ଥାଳିଏ କ୍ୟାଣ୍ଡି ମିଠାଇ ରଖିଛନ୍ତି, ଯାହା ମଧ୍ୟରେ ସେ ନିଜ ହାତରେ ରଖିଥାନ୍ତି। ପୁଣି ସାନ ଭଉଣୀ କି ତାର ଚକ୍ଷୁଦୟ କ୍ୟାଣ୍ଡିର ଥାଳିଟିର ପାଇଁ ଉଜ୍ଜଳ ହୋଇ ଉଠୁଅଛି, କାରଣ ସାଧାରଣରେ ସେମାନେ କୌଣସି ପ୍ରକାର କଥାବାର୍ତ୍ତା ହୋଇପାରନ୍ତି ନାହିଁ, ଅନ୍ୟ କିଛି ନୁହେଁ, ସେ କେବଳ ତାହାକୁ ଥାପୁଡ଼ାଇ ପାରନ୍ତି, ପୁଣି ତାକୁ ତାକୁଲେଇ ପାରନ୍ତି, କିନ୍ତୁ ତାହା ହିଁ ଏହିପରି ଭାବରେ ଅଟେ। ପୁଣି ଏହା ଯେ ଠିକ ସେପରି ଧରଣ ଅଟେ, ଏଥିପାଇଁ ଆମମାନେ ଆନନ୍ଦିତ ଅଟୁ। ତତ୍ପରେ ମୁଁ ଏକ ମନ୍ତବ୍ୟକୁ ପ୍ରଦାନ କରିବାକୁ ସୂଚିତ କରିବାକୁ ଚାହୁଁଅଛି, ଏକଦା ମୁଁ ଏହାକୁ ସୂଚିତ କରିଥିଲି, ଦେଶ ଶାବକ ପୁଣି କପୋତ ନାମକ ଶୀର୍ଷକ ସମାଚାରରେ ତାହାକୁ ସୂଚିତ କରିଥିଲି। ଆପଣମାନେ ଦେଖନ୍ତୁ ସେମାନେ ଜିନିଷ ଗୁଡାକୁ ସାଧାରଣ ରୂପେ ହାସଲ କରିଛନ୍ତି, ସେମାନେ ଉଭୟ ସେମାନେ ବିଷୟ ଗୁଡାକର ସମ୍ବନ୍ଧରେ ଆଲୋଚନା କରିପାରିଥିଲେ। ଏହି ମାସୋନିକ ପାନ୍ଥଶାଳା ତାହାର ସମ୍ବନ୍ଧରେ କଥାବାର୍ତ୍ତା କରିବା ପାଇଁ ସେମାନଙ୍କ ପାଖରେ ଚିତ୍କା ଟିପ୍ପଣୀ ରହିଛି। ମାସୋନିକ ପାନ୍ଥଶାଳାର ଭାତୃବୃନ୍ଦ ଏହି ନଗଣ୍ୟ ବ୍ୟକ୍ତିମାନଙ୍କ ସମୁଦାୟର ଭାତୃଗଣଙ୍କ ପାନ୍ଥଶାଳା ଅଟେ। କଥାବାର୍ତ୍ତା କରିବାକୁ ଜର୍ମାନ ଦେଶର ଅଧିବାସୀମାନଙ୍କ ପାଖରେ କିଛିଟା ବିଷୟବସ୍ତୁ ରହିଛି। ଏଠାରେ ଜର୍ମାନ ଦେଶର ଅଧିବାସୀମାନେ ପରସ୍ପର ସହିତ ଯେତେବେଳେ ଭେଟ କରନ୍ତି, ସେମାନଙ୍କ ଘରେଲୁ ବିଷୟ ଉପରେ ସେମାନେ କଥାବାର୍ତ୍ତା କରନ୍ତି। ଇଟାଲୀୟ ମାନଙ୍କ ପାଖରେ କଥାବାର୍ତ୍ତା କରିବାକୁ କିଛି ନା କିଛି ବିଷୟ ଅବସ୍ଥା ରହିଅଛି। ତତ୍ପରେ ଆଲୋଚନା କରିବା ପାଇଁ ଖ୍ରୀଷ୍ଟିଆନ ମାନଙ୍କ ନିକଟରେ କେତେକ ପ୍ରସଙ୍ଗ ରହିଛି, ସେହି ହେତୁ ଏହିପରି ଧରଣର ସ୍ଥାନମାନଙ୍କରେ ଆମେ ସମବେତ ହୋଇଥାଉ, ଖ୍ରୀଷ୍ଟ ଯୀଶୁଙ୍କଠାରେ ସ୍ୱର୍ଗୀୟ ସ୍ଥାନମାନଙ୍କରେ ଏକତ୍ରିତ ହୋଇଥାଉ, ଯେହେତୁ ସେହି ସମାନ ଦେଶର ଆମେମାନେ ନାଗରିକଗଣ ଅଟୁ। ଏହି ଜଗତ ପ୍ରତି ପୁଣି ଏହି ସ୍ଥାନ ପାଇଁ ଆମେ ବିଦେଶୀ ଆଉ ପ୍ରବାସୀଗଣ ଅଟୁ, ତେଣୁ ଆଜିର ଏହି ବିଶ୍ରାମବାର ପ୍ରତକାଳରେ ଆମମାନେ ପରସ୍ପର ସହିତ ଏକତ୍ରିତ ହେବାକୁ ପସନ୍ଦ କରୁ, ପୁଣି ପ୍ରାର୍ଥନା ସଭାର ସମୟରେ ଆମମାନେ ସମ୍ମିଳିତ ହେବାକୁ ପସନ୍ଦ କରିଥାଉ, ଯେହେତୁ ଆମ ମଧ୍ୟରେ ରହିଥିବା ବିଷୟ ଗୁଡାକ ସାଧାରଣ ଅଟେ। ଆମେମାନେ ସାଧାରଣ ବିଷୟ ଉପରେ କଥାବାର୍ତ୍ତା କରିବାକୁ ପସନ୍ଦ କରୁ, ସାଧାରଣ ଜିନିଷ ଗୁଡାକ ଉପରେ ନିର୍ଭର ରଖିବାକୁ ପସନ୍ଦ କରୁ, ଅର୍ଥାତ୍ ଆମମାନେ ପ୍ରଭୁଙ୍କୁ ପୁଣି ତାଙ୍କର ସକଳ କର୍ମ ଗୁଡାକୁ ସ୍ନେହ କରୁ। କେହି କେହି ବ୍ୟକ୍ତି ସେମାନଙ୍କ ହୃଦୟରେ କୌଣସି ବିଷୟର ପାଇଁ ଉତ୍ତପ୍ତ ହୋଇ ଉଠୁଛନ୍ତି, ପ୍ରଭୁ ସେମାନଙ୍କୁ ସୁସ୍ଥ କରିଦେଲେ ପୁଣି ସେହି ସ୍ଥାନରେ ଆପଣମାନଙ୍କୁ ଉପସ୍ଥାପନ କରି ଦେଖାଇବା ପାଇଁ ସେମାନେ ଇଚ୍ଛା କରନ୍ତି, ଅର୍ଥାତ୍ ଦେଖ ଈଶ୍ୱର କ'ଣ କରିଛନ୍ତି ବୋଲି କହିବାକୁ ଇଚ୍ଛା କରି ସ୍ୱୟଂକୁ ଦେଖାଇବାକୁ ଚାହାନ୍ତି। କେହି ଜଣେ ବ୍ୟକ୍ତି ଏକ ମହତ୍ ଆଶୀର୍ବାଦକୁ ଲାଭ କରିଥିଲେ, ପୁଣି ଅଗ୍ରେସରେ ଉପାସନାଳୟକୁ ଯିବା ପାଇଁ ଚାହାନ୍ତି, ପୁଣି ଅନ୍ୟ ଜଣେ ବ୍ୟକ୍ତିଙ୍କ ସହିତ ଏହିସବୁ ଆଶିଷ ବିଷୟରେ କଥାବାର୍ତ୍ତା କରି ସହଭାଗିତା ରଖିବାକୁ ଇଚ୍ଛା କରନ୍ତି, ବୁଝନ୍ତୁ। ସେହି ହେତୁ ଆମମାନେ ପ୍ରସଙ୍ଗ କୁଡାକୁ ସାଧାରଣ ରୂପେ ହାସଲ କରିଅଛୁ। ମୋତେ ଏପରି ଲାଗେ ଯେପରିକି ଆଜିର ପ୍ରାତକାଳରେ ଆରାଧନାଳୟରେ ଥିବା ଧ୍ୱନିର ସକଳ ପ୍ରବନ୍ଧ ଅତି ଉତ୍ତମ ଅଟେ। ମୁଁ ନିଶ୍ଚିତ ନୁହେଁ, ମୋତେ ଏପରି ଅନୁମାନ ହୋଇଥାଏ, ସେଠାରେ ପ୍ରତିଧ୍ୱନିର ଏତେ ବହୁଳତା ରହିଥିଲା। তথাপি গত সপ্তাহ ব্যাপী উদ্দীপনা সভার ফল পাই মু অতিশয় আনন্দিত বুঝতে তো এয়াকু কেবল স্থানীয় উত্তেজনা নিমিত্ত দিয়া যাই নথিলা মাত্র সর্বস্থানকু দত্ত হইতিলা বিভিন্ন দেশ বিদেশ পাই দিয়া যাইতিলা পুনি ঈশ্বর যে প্রকৃতরে উত্তম ছিলে এথিরু আমমানে অবগত করা যাইছু এতবেলে যদি পুরাতন সম্পর্ক গুড়া কু এয়া যদি কেবল উত্তেজিত করুছি তক বিষয় প্রস্তুত করুছি পুনি প্রভুরে তাহারে প্রবেশ করুছি আশীর্বাদ গুড়া গ্রহণ করা প্রস্তুত হয়ে রয়েছি এই স্বল্প সময় অবসরটি যদি তাহা করেছিলাম তবে তবে আমমানে যদি লগাতার রূপে তাহাকু করিথান্তু তে তাহা কোন করিপাইথান্তা বুঝতে তো তেমন এখন আমি মানে আদৌ শিক্ষিত হওয়া নদে কেবল অধিক রু অধিক শিক্ষার বিষয় এটিকে ঢালু আস্ত বিশ্বের সফলতার চিহ্ন গুড়াক দেখা যাওয়া পর্যন্ত সবুলে তহিরে এগুড়া যোগ করে চালু অর্থাৎ যীশুখ্রিস্ট জীবিত অটন্তি পুনি আমার হৃদয়ের এক প্রকার অগ্নি যে প্রজ্বলিত হচ্ছে সে কথা পরিচিত করাও মোর স্বয়ং এক নূতন ধরনের উৎসর্গীত কলা উত্তরে পুনি মোর পত্নী তথা অন্য মানুষ সমর্পণ কলা উত্তরে আমি মানে গৃহর চতুষ্পার্শ্বরে থাকা বিষয় গুড়া প্রকৃতরে ভিন্ন ধরনের সদৃশ লক্ষ্য করিছু আর্বে আমি মানে যেপর বড় বিচলিত ভাবে ছিল যেপর আরহর পুনি ভাববিহর নহ আমি লাভ করবু না পুনি আমি তাহলে লাভ করবু না এপরি বিচার রখুনা আমি প্রতি অতি শান্ত ভাবে গমনাগমন করে থাও পুনি অধিক কিছু করা নিমন্তে প্রেরণা লাভ করেছিলাম তেমন এতবে এক নূতন বর্ষ সে ক্ষেত্রে আসুছি পুনি নূতন অধ্যায় গুড়া পরিবর্তন হবার বিষয় আমি আদৌ বিশ্বাস করু না মাত্র পুরাতন কু অধিক রূপে প্রজ্বলিত করবার বিষয় আমি বিশ্বাস করু তেমন আগত হেউথিবা বর্ষরে স্বয়ংকু ঈশ্বর ঠারে পবিত্রীকৃত করে রাখিবারে লাগি রহন্তু কারণ ঈশ্বর যে আমি কোণ করবে সে কথাটি আমার অজনা কিন্তু আপনার মধ্যে প্রত্যেক জন নিমন্তে আমি কৃতজ্ঞ অটু প্রত্যেক স্থানে খ্রিস্টঙ্ক শরীরর সদস্য মানি ঈশ্বর ঠারে ধন্যবাদী অটে কিন্তু আপনার মধ্যে প্রত্যেক জন নিমন্তে আমি কৃতজ্ঞ অটু প্রত্যেক স্থানে খ্রিস্টঙ্ক শরীরর সদস্য মানি ঈশ্বর ঠিক ধন্যবাদী অটে তৎপরে বিশ্বাস গুড়াক বিভিন্ন ধরনের মতবাদ গুড়াক সেমানে যে মো সহিত কেতে অধিক রূপে অসহমতি কু প্রকাশ করে পারতি এতে ভ্রুক্ষেপ করবার কিছু না তথাপি মু বহুত কৃতজ্ঞ অটে যে কেই জন ব্যক্তি এপরিকি সেমানে যে কিছু পরিবারের ভ্রান্তিজনক বিচার মধ্যে থাই পারন্তি যদি এপরি মু বিচার করে পারন্তি ধর্মশাস্ত্র শিক্ষার এপরি ভুল ভ্রান্তিরে অছন্তি বলি মু বিচার করন্তি তথাপি সেমানে যাহাকু বিশ্বাস করন্তি এতিরে প্রাণপণ সহিত সুস্থির হইয়াকু যত্ন করুছি এই সব ভাই মানক সহিত মু নিশ্চিত রূপে সহনশীলতা কু রক্ষা করিয়াকু ইচ্ছা করুছি পুনি মোর ভুল গুড়াক পাই আউ অন্যান্য বিষয় গুড়াক পাই সেমান সহিত ধৈর্যশীলতা অছি কারণ আমার মধ্যে কেউ জনে হলে সুদ্ধা সিদ্ধ নুহতি তথাপি সেদিন সন্ধ্যাকাল সমাচারের যেতবে প্রচার করে কইলি যে এপরি এক সম্মেলনের অবসরের পরমেশ্বর পেন্টিকস দিন স্বয়ং আলাদা করুলে কিংবা এপরি এক বিচার সভার সময় তাহলে কইলে যে স্থানের এক প্রকার নির্ণয় অবশ্য গ্রহণ করার লা এই খ্রিস্টিয়ান মন্ডলী কিপর ধরনের এক মন্ডলী হওয়া উচিত এপরি ধরনের এক প্রসঙ্গ লা যা উপরে সম্মেলনটি কার্যকারী করা গলা তারপরে পীড়িত মানক কার্যবিবরণী নামক পুস্তকের আমি দ্বিতীয় অধ্যায়ে পাও যে প্রকার ধরনের এক মন্ডলী উৎসর্গীকৃত হয়েছিল যার পরিচয় আমি পাই মন্ডলীর নমুনা যে কোণ মন্ডলী কিপর ধরনের হওয়া কথা এয়া খ্রিস্টঙ্ যেতবে গ্রহণ কলা মন্ডলীর প্রতিক্রিয়াটি কিপর ধর হয়েছিল ইত্যাদি মু তাহাকু স্নেহ করে পুনি যে মন্ডলীটি একদা পেন্টিকস্ট স্থাপিত হেলা এই মন্ডলীটির পাই মু অতি প্রগাঢ় সহিত প্রাণপণ করুছি পুনি তাহা তো তেবে সেতবে নগণ্য স্বরূপ ছিলা এতবে মধ্যে নগণ্য স্বরূপ অটে পুনি যেতদিন পর্যন্ত জগতরে পাপ বাস করে রয়েছি সেতদিন পর্যন্ত এয়া সেপরি বিচারিত হয়ে রয়েছে পুনি যুদ্ধ সংগ্রাম অবস্থায় চালিয়ে ଆମମାନଙ୍କ ଦଳ ପାଇଁ ଏହା ଏକ ନଗଣ୍ୟ ସ୍ୱରୂପ ହେବ। ତଥାପି ପରମେଶ୍ୱରଙ୍କ ପ୍ରତି ଏହା ଏକ ବହୁମୂଲ୍ୟ ବିଷୟ ଅଟେ। ଅର୍ଥାତ୍ ପରମେଶ୍ୱର ଯାହା ଆମମାନଙ୍କ ପାଇଁ ସାଧନ କରିବେ ତାହା ଈଶ୍ୱରଙ୍କ ବହୁମୂଲ୍ୟ ବିଷୟ ଅଟେ, ଯାହା ପାଇଁ ବିଶ୍ୱସ୍ତ ରୂପେ ଆମେ ପ୍ରାର୍ଥନା କରୁଅଛୁ। ବର୍ତ୍ତମାନ ସୂଚନା ଗୁଡାକ ବିଷୟରେ ଭାଇ ନେଭିନ୍ ଯେ ଏହାକୁ ପୂର୍ବରୁ ଦେଇସାରିଛନ୍ତି, ମୁଁ ଏପରି ଧାରଣା କରେ। ଏହି ସପ୍ତାହରେ ଗୃହ ମଧ୍ୟରେ ରହିଥିବା ଯୋଗୁଁ ପ୍ରଭୁଙ୍କର ଶ୍ରୀମୁଖକୁ ଅନ୍ୱେଷଣ କରିବା ପାଇଁ ପୁଣି ପ୍ରାର୍ଥନା କରିବା ପାଇଁ ଘରେ ରହିଛି। କାରଣ ଏହି ଆଗତ ବର୍ଷରେ ପରମେଶ୍ୱରଙ୍କ ଇଚ୍ଛା ଅନୁସାରେ ଯଦି ସେ ମୋତେ ସାହାଯ୍ୟ କରିବେ, ତେବେ ମୋର ବିଗତ ସମସ୍ତ ଜୀବନରେ କରିଥିବା ଠାରୁ ଅଧିକ କଠୋରତାର ସହିତ ମୁଁ ଯୁଦ୍ଧକୁ ସମ୍ମୁଖୀନ ହେବାକୁ ଚାହେଁ। ପୁଣି ଏହି ବର୍ଷର ସବୁଠାରୁ ଅଧିକ ସମୟ ସମ୍ଭବତ ବିଦେଶର ରାଷ୍ଟ୍ରମାନଙ୍କ କ୍ଷେତ୍ରରେ ବ୍ୟତୀତ କରିବି, ଆଉ ହାଇଟିରେ, ପୁଣି ନିକଟବର୍ତ୍ତୀ ଦ୍ୱୀପପୁଞ୍ଜ ଗୁଡାକରେ, ପୁଣି ଦକ୍ଷିଣ ଆଫ୍ରିକାରେ, ଆଉ ଆଫ୍ରିକାରେ, ଆଉ ଏସିଆରେ, ତତ୍ପରେ ଭାରତରେ, ପୁଣି ଉପର ଅଞ୍ଚଳସ୍ଥ ସ୍କାଣ୍ଡିନେଭିଆ ପର୍ଯ୍ୟନ୍ତ ଯିବାକୁ ଚାହିଁବି। ପୁଣି ପ୍ରଭୁ ଯଦି ଅନୁମତି ପ୍ରଦାନ କରିବେ, ତେବେ ଏହି ସବୁ ସ୍ଥାନକୁ ପ୍ରାର୍ଥନାରେ ସମର୍ପଣ କରିବାକୁ ଅଛି। ତେଣୁ କୌଣସି କାର୍ଯ୍ୟକୁ କରିବା ପାଇଁ ଯଦି ମୁଁ ଚାହୁଁନା ପାଇଲି ବୋଲି ଅନୁଭବ କରେ, କିମ୍ବା କୌଣସି ସ୍ଥାନକୁ ଯିବା ପାଇଁ ପ୍ରେରଣା ପାଇଲି ବୋଲି ଅନୁଭବ କରେ, ତେବେ ସେପରି କରିବାକୁ ପରମେଶ୍ୱର ମୋତେ ପ୍ରେରଣା ଦେଇଛନ୍ତି ବୋଲି ମୁଁ ବିଚାର କରେ। ତତ୍ପରେ ଉଡ଼ାଜାହାଜରୁ ଉତୁରି ପଡି ମୁଁ ଭୂମିରେ ନିଜର ପାଦକୁ ଯେତେବେଳେ ପକାଏ, ପୁଣି ଏପରି ଧାରଣା ଜାତ ହୁଏ ଯେପରିକି କୌଣସି ଏକ ସୁଯୋଗ ଏଠାକୁ ଆମେ ଏଠାକୁ ଆସେ ବୋଲି ପୁଣି କହିଥାଏ, ଓ ଏହି ନିଶ୍ଚିତ ସଂଗଠନଟି ସୁଯୋଗରୁ ବଞ୍ଚିତ ହେଲା, ଏହା ପାଇଁ ତାହା ପୃଥକ ହୋଇଗଲା, କିମ୍ବା ଏହା ଭୁଲ କ୍ରମେ ଅଗ୍ରସର ହେଲା, କିମ୍ବା ଏହାକୁ ଆମମାନେ କରିପାରିଲୁ ନାହିଁ, କିମ୍ବା ଅଧିକାରୀଗଣ କହନ୍ତି ଯେ ଆମମାନେ ଉପାସନା ଗୁଡ଼ିକୁ ଆଦୌ ଆୟୋଜନ କରିପାରିବୁ ନାହିଁ। ତତ୍ପରେ ମୁଁ ସୃଷ୍ଟିର ହୋଇ ଠିଆ ହେବାକୁ ପସନ୍ଦ କରେ, କିନ୍ତୁ ମୁଁ ପ୍ରଭୁଙ୍କ ନାମରେ ଆସିଥାଏ, ଆଉ ମୁଁ ଜାଣେ ଯେ ତାହା ତ ଶୟତାନ ଅଟେ। ବୁଝନ୍ତୁ, ଏହା ସେପରି ନୁହେଁ, ମୁଁ କୌଣସି ଭୁଲ ବିଷୟକୁ କରିଥିଲି କି ମୁଁ ଚାଳନା ପାଇଛି, ତେବେ ତ ଆପଣ ନିଜର ସ୍କନ୍ଦଦୟର ସହିତ ଅବିଚଳିତ ହୋଇପାରନ୍ତି, ସଂଗ୍ରାମର ଚଳାପଥରେ ସୁସ୍ଥିର ହୋଇପାରନ୍ତି, ପୁଣି ଯୁଦ୍ଧକୁ ସାମ୍ନା କରି ବଢିପାରନ୍ତି। ପୁଣି ପୁସ୍ତକକୁ ଆମମାନେ ଖୋଲିବା ପୂର୍ବେ, କିମ୍ବା ଏହା ପାଠ କରିବାକୁ ଯିବା ସମୟରେ ଈଶ୍ୱର ଏହାକୁ ଆମମାନଙ୍କଠାରେ ସୁସ୍ପଷ୍ଟ କରନ୍ତୁ ବୋଲି ନିବେଦନ କରିବା ଅବସରରେ ଆଜି ସକାଳେ ଏହି ସମାଚାରଟିକୁ ମଣ୍ଡଳୀ ସମ୍ମୁଖରେ ପ୍ରସ୍ତୁତ କରିବାକୁ ଯାଉଥିବାର କାରଣଟି ମୁଁ ପ୍ରକାଶ କରିବାକୁ ଚାହିଁବି। ମଣ୍ଡଳୀ ନିମନ୍ତେ ଏହା ମୋର ବଡ଼ଦିନର ସମାଚାର ଅଟେ, ଏହା ଏପରି ଅଟେ। ଏହାରି ସମ୍ବନ୍ଧରେ ମୁଁ ଯାହାକୁ ବିଶ୍ୱାସ କରେ, ଏହି ସତ୍ୟତାକୁ ପ୍ରଚାର କରି କହିବା ପାଇଁ ପବିତ୍ର ଆତ୍ମା ଯଦି ମୋତେ ସାହାଯ୍ୟ କରିବେ। ଏହା ଯେ ଧର୍ମଶାସ୍ତ୍ରରେ କେତେ ସୁନ୍ଦର ଭାବେ ସୁସ୍ପଷ୍ଟ ରୂପେ ଲିଖିତ ହୋଇଅଛି, ସେଥିରେ କିଛି ହେଲେ ଯାଇ ଆସେ ନାହିଁ। ପୁଣି କେହି ଜଣେ ବ୍ୟକ୍ତି ଏହାକୁ ଯେ କେତେ ଅଧିକ ରୂପେ ବୁଝିଥାନ୍ତି, ସେଥିରେ କିଛି ଯାଇ ଆସେ ନାହିଁ। ତଥାପି ଲୋକମାନଙ୍କ ନିକଟରେ ଏହାକୁ ପ୍ରଚାର କରି କହିବା ନିମନ୍ତେ ସେମାନଙ୍କୁ ତଥାପି ପବିତ୍ର ଆତ୍ମାଙ୍କ ଉପରେ ନିର୍ଭର କରି ରହିବାକୁ ହିଁ ଅଛି। ଏହା ତ କେବଳ ବଡ଼ଦିନ ପର୍ବର ସମାଚାର ଅଟେ। ଯେତେବେଳେ ଆପଣମାନେ ବଡ଼ଦିନର ଉପଲକ୍ଷେ ବିଭିନ୍ନ ଧରଣର କାହାଣୀ ଶୁଣିଛନ୍ତି, ପୁଣି ବେତାର ଯନ୍ତ୍ରର ମାଧ୍ୟମରେ ସୂଚନା ଗୁଡ଼ିକୁ ଶୁଣିଛନ୍ତି, ଆଉ ଏହିପରି ଭାବରେ ଗତାନୁଗତିକ ଭାବରେ ସେଗୁଡ଼ାକ ଶୁଣିଛନ୍ତି, ବଡ଼ଦିନର ସମସ୍ତ ପ୍ରକାରର କାଳ୍ପନିକ ବିଷୟ ଗୁଡ଼ାକ ଶୁଣିଛନ୍ତି, ଏହା ଅଳ୍ପ ପରିମାଣରେ ଅନନ୍ୟ ହେବ, ଏକ ବଡ଼ଦିନର କାହାଣୀ ଠାରୁ ଭିନ୍ନ ଧରଣର ହେବ। ତଥାପି ମୋର ହୃଦୟର ମଧ୍ୟରେ ଈଶ୍ୱର ଏହାକୁ ସ୍ଥାପନ କରିଛନ୍ତି, ପୁଣି ତାଙ୍କର କରୁଣାକୁ ଭିକ୍ଷା କରିବାକୁ, ଆଉ ତାଙ୍କର ପକ୍ଷର ଛାୟାରେ ରହି, ପୁଣି ତାଙ୍କର ଉପସ୍ଥିତିରେ ରହି ତାଙ୍କର ଅନୁଗ୍ରହକୁ ନିବେଦନ କରିବାକୁ ଆସନ୍ତୁ ନିଜ ନିଜର ମସ୍ତକକୁ ଅବନତ କରିବା। ହେ ଈଶ୍ୱର, ଆମମାନଙ୍କର ଆଶିଷିତ ମୁକ୍ତିଦାତା, ପୁଣି ପିତା, ଆମମାନେ ଆପଣଙ୍କ କରୁଣାର ସିଂହାସନ ନିକଟକୁ ଅଗ୍ରସର କରୁଛୁ। ପ୍ରଭୁ ଯୀଶୁ ଆପଣଙ୍କ ପୁତ୍ରଙ୍କ ନାମରେ ଆମମାନେ ଆପଣମାନଙ୍କୁ ବିନମ୍ରତାର ସହିତ ଅର୍ପଣ କରୁଅଛୁ, ଏହି ଶୁଭ ପ୍ରଭାତରେ ସେପରି କରୁଅଛୁ। ପୁଣି ଆପଣ ଆମମାନଙ୍କ ସହିତ ଯାହା କିଛି ମଙ୍ଗଳର କାର୍ଯ୍ୟ କରିଥିଲେ ସେସବୁ ପାଇଁ ଆମମାନେ ଆପଣଙ୍କଠାରେ ଆମର ସକଳ ପ୍ରାର୍ଥନାକୁ ପୁଣି ଧନ୍ୟବାଦକୁ ଅର୍ପଣ କରୁ। ଏହି ଶେଷ ସପ୍ତାହରେ ବିଶେଷତଃ ହୃଦୟ ଗୁଡାକ ଯେ କିପରି ଭାବରେ କ୍ଷୁଦିତ ହୋଇଅଛି, ପୁଣି ଲୋକମାନେ ଉପବାସ କରିଛନ୍ତି, ଆଉ ପବିତ୍ର ଆତ୍ମା ସେମାନଙ୍କୁ ଆଶୀର୍ବାଦ କରିଛନ୍ତି, ପୁଣି ସେମାନଙ୍କ ମଧ୍ୟରେ ମହତ୍ କର୍ମ ଗୁଡାକ କରିଅଛନ୍ତି। ପୀଡ଼ିତ ମାନେ ଆରୋଗ୍ୟତା ଲାଭ କରିଛନ୍ତି ଆଉ ସେ ଯେ ଜୀବିତ ଅଛନ୍ତି ପୁଣି ଆପଣାର ଲୋକମାନଙ୍କୁ ସେ ଯେ ସ୍ନେହ କରନ୍ତି ସେ କଥାଟିକୁ ପରମେଶ୍ୱର ପରିଚିତ କରାଇଅଛନ୍ତି ପୁଣି ବଚନ ଗୁଡାକ ତଥାପି ଭାବଦୀଙ୍କର ବାକ୍ୟସଗ ତଥାପି ନିହାତି ସତ୍ୟ କଥା ଅଟେ ଯେତେବେଳେ ସେ ସଦାପ୍ରଭୁ ପରମେଶ୍ୱରଙ୍କ ତକ ବଚନ କହିଥିଲେ ଯେତେବେଳେ ସେ କହିଥିଲେ ଆମ୍ଭ ନାମରେ ଖ୍ୟାତ ଲୋକେ ଯେବେ ଆପଣଙ୍କୁ ଏକତ୍ରିତ କରିବେ ପୁଣି ପ୍ରାର୍ଥନା କରିବେ ତେବେ ଆମ୍ଭେ ସ୍ୱର୍ଗରୁ ଥାଏ ସେମାନଙ୍କର ଶୁଣିବା ଏହିସବୁ ବାକ୍ୟ ଠିକ ସେତିକିଟା ସତ୍ୟ ବାକ୍ୟ ଅଟେ ଯେତିକିଟା ସତ୍ୟ ଏହା କଥିତ ହୋଇଥିବା ଦିନ ଥିଲା ହେ ପ୍ରଭୁ ଆମେ ତାହାକୁ ସେପରି ଭାବରେ ଲାଭ କରିଅଛୁ ପୁଣି ଆମମାନଙ୍କୁ ଯେତେବେଳେ କ୍ଷମା କରି ଦିଅନ୍ତୁ ଆମମାନଙ୍କର ସକଳ ପାପରୁ ସକଳ ଅବିଶ୍ୱାସରୁ ଯାହାକି ପାପ ଅଟେ ତହିଁରୁ ଆମମାନଙ୍କୁ ବର୍ତ୍ତମାନ କ୍ଷମା କରି ଦିଅନ୍ତୁ ତତ୍ପରେ ହେ ପ୍ରଭୁ ଆମେ ପ୍ରାର୍ଥନା କରିବୁ ଯେ ଆପଣ ଆମମାନଙ୍କୁ ସେହି ଯୋଗ୍ୟ ବିଶ୍ୱାସରେ ପୁନଃସ୍ଥାପିତ କରନ୍ତୁ ଯାହାକି ସେହି ପ୍ରାରମ୍ଭିକ ମଣ୍ଡଳୀକୁ ଏକତା ଉଦ୍ଦୀପିତ କରିଥିଲେ ସୁଖର ପ୍ରମୋଦଦାୟକ ଏକ ବିଶ୍ରାମକୁ ନିବେଦନ କରୁନାହୁଁ ମାତ୍ର ଈଶ୍ୱରଙ୍କ କରୁଣା କେବଳ ଭିକ୍ଷା କରୁଅଛୁ ପୁଣି ତାଙ୍କର ଉପସ୍ଥିତିକୁ ପୁଣି ତାଙ୍କର ସକଳ ଆଶୀର୍ବାଦ ଯେ ଆମ ସହିତ ଅଗ୍ରସର ହେଉ ଏହା ହିଁ ନିବେଦନ କରୁଅଛୁ ତାହା ଏହି କ୍ଷେତ୍ରରେ ହେଉ କିମ୍ବା ସମୁଦ୍ର ପାରି ଅନ୍ୟ କୌଣସି କ୍ଷେତ୍ରରେ ହେଉ ତାହା ଏକ ଉପଭୋଗ୍ୟ ପୁଣି ଆରମ୍ଭ ବିଷୟ ହେଉ ପୁଣି ଦୁଃଖର ବିଶ୍ରାମ ସ୍ଥଳ ହେଉ କିମ୍ବା ତାହା ଯୁଦ୍ଧର ସମ୍ମୁଖୀନ ହେବାର ଅବସ୍ଥା ହେଉ ଏହା ଯେ କେଉଁ କ୍ଷେତ୍ରରେ ଅଟେ ସେ ବିଷୟରେ ଯାହା କିଛି ହୋଇଥାଉ ନା କାହିଁକି ହେ ପ୍ରଭୁ ଆପଣଙ୍କର କିଞ୍ଚିତ ଇଚ୍ଛା ଆପଣଙ୍କୁ ସେବା କରିବାକୁ ସର୍ବଶେଷ ଅଭିଳାଷା ଅଟେ ହେ ପ୍ରଭୁ ଏହାକୁ ଆମମାନଙ୍କ ଠାରେ କେବଳ ସାଧାରଣ କରି ପ୍ରସ୍ତୁତ କରନ୍ତୁ ଯେପରିକି ଆମେ ପଥର ନ ହେଉ ଯେହେତୁ ଆମମାନେ ଅନ୍ଧକାର ଭରା ପୁଣି ଅନ୍ଧତ୍ୱପଣରେ ଭରା ଜଗତରେ ଗମନାଗମନ କରୁ ଅନ୍ଧତାରେ ଭରପୁର ଥିବା ଲୋକମାନଙ୍କ ମଧ୍ୟରେ ପାପିଷ୍ଠ ପୃଥିବୀ ନିବାସୀମାନଙ୍କ ମଧ୍ୟରେ ବାସ କରୁଅଛୁ ତେଣୁ ଆମର ଚଲାପଥକୁ ହେ ପିତା ସୁଗମ୍ୟ କରି ଆଉ ପରିଷ୍କାର କରି ପକାନ୍ତୁ ପୁଣି ଆପଣ ଇଚ୍ଛା କରିବା ନ୍ୟାୟ ନିଜ ସ୍ଥରାସ୍ଥାନର ମେଷ ରୂପେ ଅଗ୍ରସର କରାନ୍ତୁ ଏହି ଶୁଭ ପ୍ରଭାତର ସମାଚାର ପାଇଁ ଆଜି ସକାଳେ ଆମମାନେ ଆପଣଙ୍କ ଉପରେ ଯେତେବେଳେ ଅପେକ୍ଷା କରି ରହିଥାଉ ସେତେବେଳେ ଶ୍ରେଷ୍ଠ ପାଳକ ପଲର ଶ୍ରେଷ୍ଠ ପାଳକ ପ୍ରେମରେ ପୁଣି ନମ୍ରତାର ସହିତ ଆପଣାର ଲୋକଙ୍କୁ ଚାଳନା ଦିଅନ୍ତୁ ପ୍ରତ୍ୟେକର ହୃଦୟରେ ପବିତ୍ର ଆତ୍ମା ଅତି ସାଧାରଣ ରୂପେ କଥାବାର୍ତ୍ତା ଯେପରି କରିପାରନ୍ତି ପୁଣି ସୁଷମାଚାରର କ୍ଷୀଣ ଆଲୋକକୁ ପୁଣି ଭାବାଦି ଯେ ତାହାର ବିଷୟରେ କହୁଥିଲେ ସେ କଥାର କ୍ଷୀଣ ଆଲୋକକୁ ଧରିବାକୁ ଯେପରି ଆମକୁ ସକ୍ଷମ କରନ୍ତି ପୁଣି ତହିଁରେ ପରମେଶ୍ୱରଙ୍କ ଉପସ୍ଥିତିର ଅଲୌକିକ ଆଶୀର୍ବାଦ ପୁଣି ଈଶ୍ୱରଙ୍କ ବସ୍ତ୍ରର ସକଳ ଆଶିଷକୁ ଯେପରି ଦୂଢ଼ୀଭୂତ କରିପାରନ୍ତି ଏଥିପାଇଁ ବାକ୍ୟକୁ ସୁସ୍ପଷ୍ଟ କରାନ୍ତୁ ଆମମାନଙ୍କର ଉଦ୍ଧାରକର୍ତ୍ତା ଆପଣଙ୍କ ପୁତ୍ର ଯୀଶୁଙ୍କ ନାମରେ ଆମମାନେ ଏହାକୁ ନିବେଦନ କରୁ ଏହି ପ୍ରାତଃକାଳରେ ମୁଁ ଆମ୍ଭମାନଙ୍କ ମଣ୍ଡଳୀକୁ ପଚାରିବି ସେଗୁଡାକ ସକଳ ବାଇବଲର ସହିତ ରଖି ପଚାରିବି ସକଳ ଶାସ୍ତ୍ରଂଶକୁ ମୋ ସହିତ ପାଠ କରିବା ପାଇଁ ସେମାନେ ଯଦି ଇଚ୍ଛା କରିବେ କିମ୍ବା ମୁଁ ପାଠ କରିବା ସମୟରେ ମୋତେ ଯଦି ଅନୁସରଣ କରିବେ ଯଦି ଆପଣମାନେ ଯିଶୁଙ୍କ ପୁସ୍ତକ ଖୋଲିବେ ଭାଓବାଦୀ ଯିଶୁଙ୍କ ପୁସ୍ତକର ସପ୍ତମ ଅଧ୍ୟାୟକୁ ଖୋଲନ୍ତୁ ମୁଁ ଧର୍ମଶାସ୍ତ୍ର ସେ ଅଧ୍ୟାୟରୁ ଏକ ଅଂଶକୁ ପାଠ କରିବି ଯିଶୁ ସପ୍ତମ ଅଧ୍ୟାୟରୁ ଆମମାନେ ଦଶ ପଦରୁ ଈଶ୍ୱରଙ୍କ ଆହାଜଙ୍କ ସହିତ କଥାବାର୍ତ୍ତାର ଅଂଶରୁ ଆରମ୍ଭ କରିବୁ ପ୍ରଭୁ ଆହାଜଙ୍କୁ ଆହୁରି କହିଲେ ତୁମ୍ଭେ ପ୍ରଭୁ ଆପଣା ଈଶ୍ୱରଙ୍କୁ ଏକ ଚିହ୍ନ ମାଗ ଅଧଲୋକର କି ଉର୍ଦ୍ଧ୍ୱଲୋକର ହେଉ ମାଗ ମାତ୍ର ଆହାଜ କହିଲେ ମୁଁ ମାଗିବି ନାହିଁ ପ୍ରଭୁଙ୍କୁ ପରୀକ୍ଷା କରିବି ନାହିଁ ଏଥିରେ ସେ କହିଲେ ହେ ଦାଉଦର ବଂଶ ତୁମମାନେ ଏବେ ଶୁଣ ମନୁଷ୍ୟକୁ କ୍ଲାନ୍ତ କରିବାର ତୁମମାନଙ୍କ ପ୍ରତି କ୍ଷୁଦ୍ର ବିଷୟ ବୋଲିକି ତୁମମାନେ ମୋ ଈଶ୍ୱରଙ୍କୁ ହିଁ କ୍ଲାନ୍ତ କରିବ ଏହେତୁ ପ୍ରଭୁ ଆପେ ତୁମମାନଙ୍କୁ ଏକ ଚିହ୍ନ ଦେବେ ଦେଖ ଜଣେ କନ୍ୟା ଗର୍ଭବତୀ ହୋଇ ଏକ ପୁତ୍ର ପ୍ରସବ କରିବ ଆଉ ସେ ତାର ନାମ ଇମାନୁଏଲ ରଖିବ
ମନ୍ଦକୁ ଅଗ୍ରାହ୍ୟ ଓ ଭଲକୁ ମନୋନୀତ କରିବାକୁ ଜାଣିବା ବେଳେ ସେ ଦଧି ଓ ମଧୁ ଖାଇବ, କାରଣ ବାଳକ ମନ୍ଦକୁ ଅଗ୍ରାହ୍ୟ ଓ ଭଲକୁ ମନୋନୀତ କରିବାକୁ ଜାଣିବା ପୂର୍ବେ ଯେଉଁ ଦେଶର ଦୁଇ ରାଜାଙ୍କୁ ତୁମେ ଭୟ କରୁଅଛ ସେ ଦେଶ ପରିତ୍ୟକ୍ତ ହେବ। ଏକ ପ୍ରସଙ୍ଗକୁ ଉଦ୍ଧୃତ କରିବା ପାଇଁ ଯଦି ଏଥିରେ ମୁଁ ଏକ ବିଷୟବସ୍ତୁକୁ ପରିଚିତ କରାଇବା ପାଇଁ ଚାହିଁବି, ତେବେ ମୁଁ ଏକ ଅସାଧାରଣ ଚିହ୍ନ ପରି କିଛିଟା ଶବ୍ଦକୁ ପ୍ରୟୋଗ କରିବି। ଘନ ଅନ୍ଧକାରର ରାତ୍ରିକାଳକୁ ଆମ୍ଭେମାନେ ଯେତେବେଳେ ଲାଭ କରିଥାଉ, ପୁଣି ଏପରି ଧାରଣା ଜାତ ହୁଏ ଯେ ବହୁଧା ଏପରି ଏକ ରାତ୍ରିକାଳରେ ଏହା ଏତେ ଘୋର ଅନ୍ଧକାର ହୋଇପଡ଼େ ଯେ ଆମ୍ଭେମାନେ ନିଜର ସାମ୍ନାରେ ଥିବା ହସ୍ତଦ୍ୱୟ ସୁଦ୍ଧା ଦେଖିପାରୁନା। ଆଉ ଏପରି ଏକ ନୈରାଶ୍ୟପୂର୍ଣ୍ଣ ସମୟରେ ବିଜୁଳିର ଚମକ ଆଂଶିକ ଆଲୋକକୁ ଚମକାଇଥାଏ, ତାହା ଆମମାନଙ୍କ ଠିକ ପ୍ରେରିତ ହେବା ଯୋଗୁଁ ସେ କଥାକୁ ଦର୍ଶାଇଥାଏ ଯେ ଘୋର ଅନ୍ଧକାର ମଧ୍ୟରେ ଜ୍ୟୋତିର ଉପସ୍ଥିତି ସମ୍ଭବ ହୋଇପାରେ। ଏହା ଆହାଜ ରାଜାଙ୍କ ରାଜତ୍ୱ କାଳ ଘଟଣା ଥିଲା। ସେ ଜଣେ ଦୁଷ୍ଟ ରାଜା ଥିଲେ। ଆଉ ଆପଣମାନେ ଯଦି ଧ୍ୟାନ କରିଥିଲେ ତେବେ ପ୍ରଭୁ ଯେ ଏହି ସନ୍ଦେଶକୁ ଆହାଜଙ୍କୁ କଦାପି ସମ୍ବୋଧନ କରି କହିନଥିଲେ ବୋଲି ବୁଝିବେ, କିନ୍ତୁ ସେ ଏହାକୁ ଦାଉଦ ବଂଶକୁ ସମ୍ବୋଧନ କରି କହିଥିଲେ। ହେ ଦାଉଦର ବଂଶ, ଏହା ତୁମମାନଙ୍କର ଏକ ଚିହ୍ନ ହେବ, ଯେହେତୁ ସେମାନେ ଯୁଦ୍ଧରେ ବ୍ୟସ୍ତ ଥିଲେ, ଭାତୃଗଣ ଭାତୃଗଣଙ୍କ ବିରୁଦ୍ଧ ଚଳିଥିଲେ, ପୁଣି ଇସ୍ରାଏଲର ଯାତ୍ରା ପଥରେ ଆଉ ତାର ପ୍ରବାସ କାଳ ସମୟରେ ଏହା ଘୋର ଅନ୍ଧକାର ଘଡ଼ି ରୂପେ ଧାରଣା ଉତ୍ପନ୍ନ କରିଥିଲା, କିନ୍ତୁ ପରମେଶ୍ୱର ଭାବାଦୀଙ୍କ ମାଧ୍ୟମରେ ଏକ ଚିରସ୍ଥାୟୀ ଚିହ୍ନକୁ କ୍ରୋଧାନ୍ୱିତ ହୋଇ ଦେଇଥିଲେ। ତତ୍ପରେ ଚିହ୍ନ ଗୁଡାକ ବହୁଧା ହୋଇଥାନ୍ତି, ଲୋକେ ବିଭିନ୍ନ ଚିହ୍ନକୁ ପାଇଛନ୍ତି, ପୁଣି ଆମମାନେ ବିଭିନ୍ନ ଚିହ୍ନରେ ଭରପୁର ଥିବା ଏକ ଜଗତରେ ବାସ କରୁ। କେହି ଜଣେ ବ୍ୟକ୍ତି ଏକ ନିଶ୍ଚିତ ଚିହ୍ନର ଅଧିକାର ହେବାକୁ ଚେଷ୍ଟା କରି ଆସିଛନ୍ତି, ଆପଣଙ୍କର ନିଜସ୍ୱ କୃତକାର୍ଯ୍ୟ ଦ୍ୱାରା, ପୁଣି ନିଜର ବୈଜ୍ଞାନିକ ଅନୁସନ୍ଧାନ ଦ୍ୱାରା ମନୁଷ୍ୟ ଏପରି ଏକ ଚିହ୍ନକୁ ପ୍ରସ୍ତୁତ କରି ଦେଖାଇବାକୁ ଚେଷ୍ଟା କରିଛି ଯାହାକି ଅତି ଅଦ୍ଭୁତ ଧରଣର ହେବ, କିମ୍ବା ସେ ଯେ କେତେ ମହାନ ଅଟେ, କିମ୍ବା ସେ ଯେ କିପରି ପ୍ରତିଭାଶାଳୀ ବିଚାରର ଅଟେ, କିମ୍ବା ତାର ବୁଦ୍ଧି ବିଦ୍ୟାର ଏକ ସ୍ମରଣକୁ ପ୍ରକାଶ କରିବା ପାଇଁ ସେ ଚିହ୍ନଟିଏ ପ୍ରସ୍ତୁତ କରିଥାଏ। ଆଉ ବର୍ଷ ବର୍ଷ ଧରି ଗବେଷଣା ଦ୍ୱାରା ସେ ଏହାକୁ ସମ୍ପାଦନା କରିଅଛି। ଉଦାହରଣ ସ୍ୱରୂପ ବିଶ୍ୱର ସାମୁଦ୍ରିକ ଜ୍ଞାନର କୁଶଳୀ ବୈଜ୍ଞାନିକ ଗଣ 100 ବର୍ଷରୁ କିଛିଟା ଉଣା ବର୍ଷ ମାନଙ୍କରେ ସେମାନେ ଯେତେବେଳେ ସ୍ଥିର କରେ ଯେ ସେମାନେ ଏତେ ଅଧିକ ଚତୁର ଯେ ସେମାନେ ଆପଣ ଚାତୁରୀ ବଳରେ ବିଶ୍ୱକୁ ଏକ ପୋତର ଚିହ୍ନକୁ ପ୍ରଦାନ କରିବେ, ଅର୍ଥାତ୍ ସେମାନେ ଏତେ ବିରାଟ ସମୁଦ୍ରୀ ଜାହାଜକୁ ନିର୍ମାଣ କରିବେ ଯେ ଏପରି କୌଣସି ବଡ଼ଧରଣର ତରଙ୍ଗ ସେହି ଜାହାଜକୁ ଆଦୌ ବୁଡ଼ାଇ ପାରିବ ନାହିଁ। ପୁଣି ଏହି ନିରୂପିତ ଜାହାଜକୁ ଟାଇଟାନିକ ନାମରେ ସେମାନେ ନାମିତ କଲେ। ବିଶ୍ୱ ନିମନ୍ତେ ତାହା ଅବିସ୍ମରଣୀୟ ଜାହାଜ ଥିଲା, ଯଦ୍ୱାରା ଜାହାଜ ନିର୍ମାଣର ଏକ ବଡ଼ଧରଣର କୌଶଳ ବିଦ୍ୟା ସିଦ୍ଧତାର ଚରମ ସୀମାକୁ ପହଞ୍ଚିଥିଲା, ଅର୍ଥାତ୍ ସେମାନେ ଜଗତକୁ ଦେଖାଇ ପାରିଥିଲେ ଯେ ଏହି ଜାହାଜଟି କଦାପି ଜଳମଗ୍ନ ହୋଇପାରିବ ନାହିଁ। ତେଣୁ ନିର୍ମାଣକାରୀମାନଙ୍କର ବିଚାର ବୁଦ୍ଧିର ସକଳ ପ୍ରକାରର ପ୍ରବୀଣତା ରୂପୀ ସୁରକ୍ଷାର ଅଧିକାର ସହିତ ଥାଇ ତତ୍ପରେ ସେମାନଙ୍କ ବାକ୍ୟପଟୁତା ପୁଣି ପ୍ରକୃତର କୌଶଳ ଆଉ ବୈଜ୍ଞାନିକ ପ୍ରମାଣର ସହିତ ସୁଦୃଢ଼ ଥାଇ ଏହି ଜାହାଜଟି କୌଣସି ପ୍ରକାରେ ଜଳମଗ୍ନ ହେବ ନାହିଁ ଏପରି ନିପୁଣତା ଓ ସିଦ୍ଧତା ସହିତ ତାହା ନିର୍ମିତ ହେଲା। ଆଉ ସେହିପରି କୌଶଳ ବିଦ୍ୟା ସହିତ ଥାଇ ଜାହାଜଟି ପୁଣି ତାର ସକଳ କୌଶଳ ବିଦ୍ୟାକୁ ଜନତାଙ୍କ ନିକଟରେ ଯେତେବେଳେ ପ୍ରଦର୍ଶନ କରାଗଲା ସେତେବେଳେ ଏପରି ଅନୁମାନ କରାଗଲା ଯେ ସବୁକିଛି ବ୍ୟବସ୍ଥା ଯେ ନିଖୁଣ ଧରଣ ଅଟେ, ଏପରି ବିଚାର କରି ସେମାନେ ନିଜ ନିଜର ଭରସାକୁ ତହରେ ନିର୍ଭର କରି ରଖିଲେ। ଯେତେ ସମୟ ଧରି ବୈଜ୍ଞାନିକ ଗବେଷଣାଟି ତାକୁ ଉଚିତ ବୋଲି କହିଥିଲେ ସେତେବେଳେ ପର୍ଯ୍ୟନ୍ତ ସବୁକିଛି ବିଷୟ ଠିକ୍ ଠାକ୍ ଅଛି। ତେଣୁ ସେହି ଜାହାଜରେ ସେମାନେ ସମୁଦ୍ରକୁ ପାର କରୁଥିଲେ, ଏହି ଜଳଯାତ୍ରାରେ ସେମାନେ ସାଗରକୁ ପାର କରୁଥିଲେ, ପୁଣି ଆପଣାକୁ ଏପରି ସୁରକ୍ଷିତ ବୋଲି ଅନୁଭବ କରୁଥିଲେ ଯେପରିକି ଏପରି କୌଣସି ବସ୍ତୁ ନାହିଁ ଯାହାକି ସେମାନଙ୍କର ହାନି ଘଟାଇ ପାରେ। ସେମାନେ ସୁରାପାନର ଏକ ବିରାଟ ମହୋତ୍ସବକୁ ସେଥିରେ ଆୟୋଜନ କରିଥିଲେ। ଆଉ ଏହି ଜାହାଜ ମଧ୍ୟରେ ଯାତ୍ରା କରୁଥିବା ଆବା ବୃଦ୍ଧ ବନିତା ଏପରିକି ପୁରୁଷଗଣ ନାରୀଗଣ କିମ୍ବା ମୁଁ ଯେପରି କହିପାରନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ଯାତ୍ରୀ ମାତାଳ ହୋଇପଡ଼ିଥିଲେ। ଏପରିକି ସେମାନେ କହନ୍ତି ଜାହାଜର ଚାଳକ ପୁଣି ମୁଖ୍ୟ ପ୍ରବନ୍ଧକ ପୁଣି ସେମାନଙ୍କ ମଧ୍ୟ ସ୍ଥିତ ସକଳ କର୍ମଚାରୀ ମଧ୍ୟ ସୁରାରେ ମାତାଳ ହୋଇଥିଲେ। ତତ୍ପରେ ପିତ୍ତଳର ବାଦ୍ୟଯନ୍ତ୍ର ଗୁଡ଼ାକ ବାଜିବାରେ ଆରମ୍ଭ କଲା। ଘୃଣାଯୋଗ୍ୟ ଗୀତାଗୁଡ଼ାକୁ ସେମାନେ ବଜାଇବାକୁ ଲାଗିଲେ ଯାହାକି ସେହି ଦିନର ଏକ ବଡ଼ ଧରଣର ଝୁଙ୍କ ଥିଲା, ଯେପରିକି ଆଜିକାଲି ରକ୍ ଆଣ୍ଡ ରୋଲ୍ ଝୁଙ୍କ ଆମମାନଙ୍କ ଗହଣରେ ରହିଅଛି। ଯେହେତୁ ସେମାନେ ସୁରକ୍ଷା ମଧ୍ୟରେ ଥିଲେ, ସେମାନେ ଏପରି ଏକ ଜାହାଜରେ ଥିଲେ ଯାହାକୁ ମନୁଷ୍ୟ ସେମାନଙ୍କ ପାରଙ୍ଗମର ଜ୍ଞାନ କୌଶଳର ଏକ ଚିହ୍ନ ସ୍ୱରୂପ କରି ଜଗତକୁ ଦାନ କରିଥିଲା ଯେ ଏହି ଜାହାଜଟି ଢେଉକୁ ପ୍ରତିରୋଧ କରିପାରେ କିମ୍ବା ଯେକୌଣସି ସାମୁଦ୍ରିକ ବିପଦକୁ ସାମନା କରିପାରେ। ସେମାନେ ସୁରାର ମାତାଲରେ ସେମାନେ ସୁରା ମାତାଲ ଅବସ୍ଥାରେ ସୁରା ପାନରେ ଯେତେବେଳେ ବିଭୋର ଅବସ୍ଥାରେ ଥିଲେ ଏହି ଜାହାଜଟି କୁହୁଡ଼ି ଆଡ଼କୁ ଅଗ୍ରସର କରୁଥିଲା। କେହି ଜଣେ କ୍ୟାପ୍ଟେନ୍ଙ୍କୁ କହିଥିଲେ ଆମମାନଙ୍କୁ ଯାନ୍ତ୍ରିକ ସରଞ୍ଜାମ ଗୁଡ଼ାକୁ ଅବଶ୍ୟ ପରୀକ୍ଷା ନିରୀକ୍ଷା କରି ନେବାକୁ ଅଛି। ମାତ୍ର ମୁଖ୍ୟ ପ୍ରବନ୍ଧକ କହିଥିଲେ ତାହାକୁ ଯିବାକୁ ଛାଡ଼ି ଦିଅ, ସିଧାସଳଖ ଆଗକୁ ବଢ଼ିବାକୁ ଦିଅ, ଏକ ନିଶ୍ଚିତ ଜଳଯାତ୍ରା ପାଇଁ ଆମମାନଙ୍କୁ ବନ୍ଦରରେ ଅବଶ୍ୟ ପହଞ୍ଚିବାକୁ ଅଛି। ତାହା ଯେତେବେଳେ କୁହୁଡ଼ି ମଧ୍ୟକୁ ଅଧିକରୁ ଅଧିକ ଆଗେଇ ଯାଉଥିଲା, ଯେପରିକି ପରିସ୍ଥିତିର ଏକ ଭୟାନକ ରୂପ ପରିଚୟ ହୋଇଥିଲା, ଏକସ୍ମାତ୍ ତା ବରଫରେ ଏକ ବିରାଟ ତଟରେ ଯାଇ ଧକ୍କା ଖାଇଲା, ପୁଣି ସମୁଦ୍ରର ଅତଳ ଜଳଗର୍ଭକୁ ତାହା ଲୀନ ହେଲା ଆଉ ବୁଡ଼ିଗଲା। ଆଉ କେହି ଜଣେ ପଦ୍ୟକାର ଯିଏକି ଗୀତଟିକୁ ଲେଖିଥିଲେ ତାଙ୍କ ଦ୍ୱାରା ଆମମାନେ କଥିତ ହୋଇଅଛୁ ଯେ ପରମେଶ୍ୱର ଆପଣଙ୍କ ସାମର୍ଥ୍ୟ ହସ୍ତ ଦ୍ୱାରା ଏହି ଜଗତକୁ ଦେଖାନ୍ତି ଯେ ଏହା ସ୍ଥିର ହୋଇ ରହିପାରେ ନା। ସେମାନଙ୍କର ବିରାଟ କୃତକାର୍ଯ୍ୟର ପରିଚୟଟି ସମୁଦ୍ର ଅତଳଗର୍ଭକୁ ବିଲୀନ ହୋଇଗଲା। ଶତାଧିକ ଥର ଶତାଧିକ ମଧ୍ୟମଙ୍କ ମାତାଲବସ୍ଥାରେ ସେମାନଙ୍କ ସହିତ ବୁଡ଼ି ଯାଇଥିଲା, ଏହା କଦାପି କୁଶଳୀ କାର୍ଯ୍ୟକୁ ଅବାଧ କରିପାରିବ ନାହିଁ। ଏହି ଜଣକ ମୃତ୍ୟୁଭୋଗ କରିସାରିଥିବା ହିଟଲର ଥିଲେ, ଯିଏକି ଜର୍ମାନ ଦେଶର ଅଧିବାସୀଗଣଙ୍କୁ ଏକ ଚିହ୍ନ ଦେଇଥିଲେ ଯେ ସେ ଜଣେ ଅସାଧାରଣ ବ୍ୟକ୍ତି ପ୍ରଭାବଶାଳୀ ବ୍ୟକ୍ତି ଥିଲେ ବୋଲି, ସେ ସୈନିକ ଜୀବନ ସବୁକିଛି ବିଷୟକୁ ଜାଣିଥିଲେ ବୋଲି ଭାବୁଥିଲେ, ପୁଣି କୌଣସି ରୂପେ ଅଯୋଗ୍ୟ ବୋଲି ବିବେଚନା ନ କରି ସେ ଏହା ବିଷୟରେ ସବୁକିଛି ଦକ୍ଷତାକୁ ଜାଣିଥିଲେ ବୋଲି ଦେଖାଇ ହୋଇଥିଲେ। କିନ୍ତୁ ଯାହାକୁ ସେ ମ୍ୟାଜିଟନ୍ ଲାଇନ୍ ସୀମା ନିରୂପଣର ପ୍ରାଚୀର ବୋଲି ବୁଝିଥିଲେ ତାହାକୁ ନିର୍ମାଣ କରିବା ଦ୍ୱାରା ସେ ଜର୍ମାନ ଦେଶର ଅଧିବାସୀଗଣଙ୍କୁ ଆଶ୍ୱସ୍ତ କରିଥିଲେ କିମ୍ବା ଶିକ୍ ଫ୍ରାଇଡ୍ ରେଖାକୁ ସୀମାକୁ ନିର୍ମାଣ କରିଥିଲେ ଯାହାକି କୋଟି କୋଟି ଟନ୍ର ଲୁହା ଛଡ଼ ପୁଣି କଂକ୍ରିଟକୁ ତହିଁରେ ବ୍ୟବହାରରେ ଆଣିଥିଲା। ଆପଣଙ୍କର ବଡ଼ ଭରସାକୁ ସେ ଏଥିରେ ଦେଖାଇଥିଲେ, ଯାହା ପାଇଁ ସେ ଆପଣଙ୍କ ମୁଖ୍ୟାଳୟକୁ ମୁଖ୍ୟ କାର୍ଯ୍ୟାଳୟ ଗୁଡାକୁ ଠିକ୍ ସୀମାନ୍ତ ଅଞ୍ଚଳକୁ ସ୍ଥାନାନ୍ତରିତ କରିଥିଲେ, ଯେଉଁ ସ୍ଥାନରେ ବ୍ୟବସାୟିକ କେନ୍ଦ୍ର ଗୁଡାକ ଭୋଜନାଳୟ ଗୁଡାକ ଭୂଗର୍ଭରେ କାର୍ଯ୍ୟକାରୀ ହେଉଥିଲା, ଯେଉଁ ଭୂଗର୍ଭସ୍ଥ ଭଣ୍ଡାର ଗୃହରେ ସେମାନେ କୋଟି କୋଟି ଟନ୍ର ଷ୍ଟିଲ୍ ପୁଣି ସିମେଣ୍ଟ ଗୁଡାକୁ ଗଚ୍ଛିତ କରି ରଖିଥିଲେ। ଏହା ଯେ କେତେ ନିପୁଣତାର ସହିତ କୁଶଳତାର ସହିତ ଚାଲିଥିଲା ସେଥିରେ କିଛି ହେଲେ ଯାଇ ଆସେ ନାହିଁ, ତଥାପି ଜର୍ମାନୀ ପରାସ୍ତ ହୋଇଥିଲେ। ଏହା ତ ସୁରକ୍ଷାର ଏକ ଚିହ୍ନ ଥିଲା, କିନ୍ତୁ ଆଧୁନିକ ଲୋକେ ପାହାଡ଼ର ଚଟାଣ ଗୁଡ଼ିକୁ ଖଣ୍ଡ ବିଖଣ୍ଡ କରି ଭାଙ୍ଗି ପକାଉଥିବା ଲୋକେ ଏହାକୁ ସବୁଦିନ ପାଇଁ ଉଡ଼ାଇ ଦେଲେ, ପୁଣି ହିଟଲରଙ୍କୁ ସୁଦ୍ଧା ଏହା ସହିତ ସବୁଦିନ ପାଇଁ ବିସ୍ଫୋରଣୀୟ କରିଦେଲେ। ସେହି ଜଣକ ନିମ୍ରୋଧ ଥିଲେ, ଏକଦା ସେ ଏପରି କହିଥିଲେ ଏକ ବିରାଟ ଦୁର୍ଗକୁ ନିର୍ମାଣ କରିବେ ଯାହାକି ତାଙ୍କ ଲୋକମାନଙ୍କୁ ସେହି ସ୍ଥାନକୁ ଆଣି ଏକାଠି କରିବ। ଆପଣଙ୍କ ବୁଦ୍ଧି ବିବେଚନା ଦ୍ୱାରା ସେ ଯେ କଣ କରିପାରନ୍ତି, ସେ ଯେ କଣ ହାସଲ କରିପାରିଥିଲେ ତାହାକୁ ପ୍ରଦର୍ଶନ କରିବା ପାଇଁ ସେ ତାହା ନିର୍ମାଣ କରିଥିଲେ। ପୁଣି ତାଙ୍କୁ ଏପରି ଏକ ଗଗନଚୁମ୍ବୀ ଦୁର୍ଗ ନିର୍ମାଣ କରିବାକୁ ଥିଲା ଯାହାକି ବାଦଲମାଳାକୁ ସୁଦ୍ଧା ଭେଦ କରିପାରିଥାନ୍ତା, ଯେପରିକି ଯଦି ବା ଈଶ୍ୱରଙ୍କ କୋପ କଦାପି ପଡ଼େ ତେବେ ସେ ଆପଣଙ୍କ ଚାତୁରୀକୁ ଦେଖାଇ ପାରିବେ, ଈଶ୍ୱରଙ୍କୁ ସେପରି ଦେଖାଇ ପାରିବେ। ଆପଣଙ୍କର ବୈଜ୍ଞାନିକ ସମ୍ମତ ଗବେଷଣା ସହିତ ଥାଇ ସେ ବଡ଼ ବଡ଼ ପାଷଣ ଗୁଡାକୁ ପୁଣି ପଥର ଗୁଡାକୁ ଏପରି ଢଙ୍ଗରେ ଫଞ୍ଜି ପାରିଥିଲେ ଯେ ଯଦ୍ୱାରା ସେ ନିଜର ପ୍ରଜାଗଣଙ୍କୁ ଏକ ସୁରକ୍ଷାର ସ୍ଥାନକୁ ନେଇ ରଖିପାରିଥିଲେ। ଆପଣଙ୍କର ଜ୍ଞାନ କୌଶଳ ଚାତୁରୀ ଦ୍ୱାରା ସେ ତାହାକୁ କରିପାରିଥିଲେ, କିନ୍ତୁ ଏହା ଏକ ଚରମଦଶକୁ ଆସି ପହଞ୍ଚାଇଥିଲା। ଭାଷାର ବିଭିନ୍ନ ପ୍ରକାରର କଥୋପକଥନ ଯୋଗୁ ଏହା ଭେଦକୁ ଉତ୍ପନ୍ନ କରାଇ ତଦ୍ୱାରା ଶେଷାବସ୍ଥାକୁ ବିଘ୍ନାବସ୍ଥାକୁ ଆଣି ପହଞ୍ଚାଇଥିଲା। ପୁଣି ସେମାନେ ତାହାକୁ କଦାପି ଆଉ ସମାପ୍ତ କରିପାରିନଥିଲେ। ସେହି ଜଣକ ନବୁଖଦ୍ନେସର ରାଜା ଥିଲେ, ଯିଏକି ବାବିଲର ପ୍ରାଚୀର ଗୁଡାକୁ ନିର୍ମାଣ କରାଇଥିଲେ। ପୁଣି ଏହା ପାଇଁ ବଡ଼ ଗର୍ବ ଅନୁଭବ କରିଥିଲେ। ଏତେ ବିରାଟ ଥିଲା, 6 ଯୋଡ଼ା ଘୋଡ଼ା ରଥର ସହିତ ଥାଇ ଏହି ପ୍ରାଚୀରର ଚତୁଃପାର୍ଶ୍ୱକୁ ଦୌଡ଼ି ପାରୁଥିଲେ। ଏହାର ଫାଟକ ଗୁଡାକ ଏତେ ବିରାଟ ଥିଲା ଯେ ଏହି ଫାଟକ ଗୁଡାକରେ ପିତ୍ତଳ ମଣ୍ଡିତ କରିବା ପାଇଁ ଶ୍ରମିକମାନଙ୍କୁ ଆପଣଙ୍କ ପ୍ରାଣ ବିସର୍ଜନ କରିବାକୁ ପଡ଼ିଥିଲା। ଯେଉଁ ଫାଟକ ଗୁଡାକ ଶତାଧିକ ମହଣ ଓଜନ ବିଶିଷ୍ଟ ଥିଲା, ଏହି ବିରାଟ ନଗରୀରେ ତାର ଫାଟକ ଗୁଡାକୁ ଧୋଲାଇ ଖୋଲିବା ନିମନ୍ତେ ଏକ ଦଳ ଲୋକଙ୍କ ଆବଶ୍ୟକ ପଡୁଥିଲା। କୌଣସି ବିଦେଶୀୟ ରାଷ୍ଟ୍ରର ନାୟକ ନବୁଖଦ୍ନେସରଙ୍କୁ ଆକ୍ରମଣ କରିବାକୁ ସାହସ କରୁନଥିଲେ, କିନ୍ତୁ ଏକଦା ରାତ୍ରି କାଳରେ ମଦ ନିଶାରେ ମାତାଳ ହୋଇ ପଡିଥିବା ଅବସ୍ଥାରେ ସେମାନେ ବିଚାର କରିଥିଲେ ଯେ ସେମାନଙ୍କର ବୈଜ୍ଞାନିକ ଜ୍ଞାନକୌଶଳ ନିର୍ମିତ ପ୍ରାଚୀର ଗୁଡାକ ମଧ୍ୟରେ ସେମାନେ ସୁରକ୍ଷିତ ଅଛନ୍ତି। ପୁଣି ସେମାନଙ୍କ ସମୟରେ ଉପଲବ୍ଧ ଥିବା ଯୁଦ୍ଧର ସରଞ୍ଜାମ ସହିତ ସେମାନେ ନିହାତି ପକ୍ଷେ ସୁରକ୍ଷିତ ଅଛନ୍ତି। ଏହିପରି ସମୟରେ ସେଠାକାର ପ୍ରାଚୀର ଦେହରେ ଏକ ହସ୍ତଲେଖନ ଉଭରି ଉଠିଥିଲା, ଦେଖିବାକୁ ମିଳିଥିଲା, ଆଉ ଏଥିମନ୍ତେ ଏହି ନଗରୀର ପତନ ଘଟିଥିଲା। ମନୁଷ୍ୟକୁ ସୁରକ୍ଷାର ବଳୟକୁ କଢ଼ାଇ ଆଣିବା ପାଇଁ ଅନ୍ୟ ଜଣେ ମନୁଷ୍ୟ କିପରି ଭାବରେ ପ୍ରୟାସ କରିଆସିଅଛି, ତାହାର ନିଜସ୍ୱ କୃତକାର୍ଯ୍ୟ ସକଳ ଚିହ୍ନ ଦ୍ୱାରା ସ୍ୱୟଂକୁ ସୁରକ୍ଷାର ମଧ୍ୟକୁ କଢ଼ାଇ ଆଣିଛି। ଏହା ଠିକ ଏହିପରି ଭାବରେ ଧାରଣା ଜାତ କରେ ଯେ ମନୁଷ୍ୟ ଯେହେତୁ ଚିହ୍ନର ଅନ୍ୱେଷଣ କରନ୍ତି, ତେଣୁ ଏହା ନିମନ୍ତେ କୌଣସି ଏକ ଉଦ୍ଦେଶ୍ୟ ଅବଶ୍ୟ ରହିଅଛି। ମନୁଷ୍ୟ ମଧ୍ୟରେ ଏପରି ଏକ ଭାବନା ରହିଛି ଯାହାକି ଏକ ଉଦ୍ଦେଶ୍ୟ ପାଇଁ କିମ୍ବା ଏକ ଚିହ୍ନ ପାଇଁ ନିବେଦନ କରିବ। ପୁଣି ସେ ଯେ ସୁରକ୍ଷିତ ହୋଇ ରହିପାରିବ, ତେଣୁ ସେ ଯେକୌଣସି ସ୍ଥାନରୁ ସେ ଏକ ଚିହ୍ନର ଅନ୍ୱେଷଣ କରିବ। ତତ୍ପରେ ପରମେଶ୍ୱର ରବ ଶୁଣାଇଲେ ଆଉ କହିଲେ, ମୁଁ ତୁମମାନଙ୍କୁ ଏକ ଅନନ୍ତକାଳ ସ୍ଥାୟୀ ଚିହ୍ନ ଦେବି, ମୁଁ ମଣ୍ଡଳୀକୁ ଏକ ଚିରସ୍ଥାୟୀ ଚିହ୍ନ ଦେବି। ତାହା ଏକ ବିରାଟ ପ୍ରାଚୀର କିମ୍ବା ଏକ ଦୁର୍ଗର ଚିହ୍ନ ହେବ ନାହିଁ। ସେ କହିଥିଲେ ଜଣେ କନ୍ୟା ଗର୍ଭବତୀ ହେବେ, ପୁଣି ଏକ ପୁତ୍ର ପ୍ରସବ କରିବେ, ଆଉ ସେ ତାର ନାମ ଇମାନୁଏଲ ରଖିବେ, ତାହା ଈଶ୍ୱରଙ୍କ ଚିରସ୍ଥାୟୀ ଚିହ୍ନ ହେବ। କିପରି ସାଧାରଣର କେତେ ଛୋଟ ଚିହ୍ନଟିଏ ଅଟେ, ଆପଣମାନେ କଣ ବୁଝନ୍ତି ଯେ ତାହା ସବୁଠାରୁ ଅତି ଛୋଟ ଧରଣର ଚିହ୍ନ ଅଟେ, ଯାହାକୁ ଆପଣମାନେ ଅତିକ୍ରମ କରି ଯାଆନ୍ତି ପୁଣି ବାସରୀ ପକାନ୍ତି, ଯାହା ପରମେଶ୍ୱର ପାଇଁ ଅଧିକ କିଛି ଅର୍ଥକୁ ପ୍ରକାଶ କରିଥାଏ। ଆଜି ସକାଳେ ମଣ୍ଡଳୀଟି ତାହାକୁ କଳ୍ପନା କରିପାରେ କି? ସଂଗଠନ ପରି ପୁଣି ତାହାର ବିରାଟ ଭବନ ଗୁଡାକ, ପୁଣି ବିରାଟ କୃତି ଗୁଡାକ ପରି ଆମମାନଙ୍କ ସଫଳତା ମଧ୍ୟରେ ଥାଇ ଆମମାନେ ଛୋଟ କାଟ ବିଷୟ ଗୁଡାକୁ ପାଶରେ ପକାଉଛୁ, ଯାହାକି ଈଶ୍ୱରଙ୍କ ପାଇଁ ଅତି ମହତ୍ତର ବିଷୟ ଅଟେ। ପୁଣି ଆମମାନଙ୍କ ଚିରସ୍ଥାୟୀ ଲକ୍ଷ୍ୟ ସ୍ଥଳ ପାଇଁ ଶ୍ରେଷ୍ଠତର ବିଷୟ ଅଟେ। ସେହି ସବୁ ବିଷୟକୁ ଅତି ସହଜ ଉପାୟରେ ଆମମାନେ ପାଶରେ ପକାଉ। ପରମେଶ୍ୱର ଏପରି କହୁଛନ୍ତି, ମୁଁ ତୁମମାନଙ୍କୁ ଏକ ଚିରସ୍ଥାୟୀ ଚିହ୍ନ ଦେବି, ଜଣେ କୁମାରୀ ଗର୍ଭବତୀ ହେବ, ପୁଣି ଏକ ସନ୍ତାନ ପ୍ରସବ କରିବ। କାହିଁକି ଏକ ସନ୍ତାନ, ଏହା କାହିଁକି ଏକ ସନ୍ତାନ ହେବା ଉଚିତ? ସ୍ରଷ୍ଟା ସେ ଅବଶ୍ୟ ସ୍ୱୟଂରୁ ଆସିବେ, ପୁଣି ନିଜର ସୃଷ୍ଟି ମଧ୍ୟରେ ବାସ କରିବେ, ପୁଣି ମନୁଷ୍ୟ ପାଇଁ ଏକ ଚିହ୍ନ ସ୍ୱରୂପ ହେବେ କି? ଏହା କାହିଁକି ଏକ ସନ୍ତାନ ହେବା ନିଶ୍ଚିତ? କାହିଁକି ଏପରି କହିପାରିନଥାନ୍ତେ ଯେ ମୁଁ ଏକ ବିରାଟ ଉଚ୍ଚ ଶ୍ରେଣୀ ପ୍ରସ୍ତୁତ କରିବି, ପୁଣି ତୁମମାନେ ସମସ୍ତେ ତାହା ଦେଖିବ, ଠିକ ଯାକୁବଙ୍କ ସ୍ୱପ୍ନର ଶ୍ରେଣୀ ପରି, କିମ୍ବା ସ୍ୱର୍ଗରୁ ମୁଁ ତାହାକୁ ପକାଇଦେବି, ସ୍ୱର୍ଗର ସକଳ ନିବାସ ସ୍ଥାନରୁ ମୁଁ ଖଣ୍ଡେ ଦୌଡ଼ି ତଳକୁ ପକାଇଦେବି, ତତ୍ପରେ ତୁମମାନଙ୍କୁ ଶକ୍ତି ପ୍ରଦାନ କରିବି,
ଯେପରିକି ତୁମମାନେ ନିଜ ନିଜକୁ ତହିଁରେ ବାନ୍ଧିଲା ଉତ୍ତରେ ତାହା ତୁମମାନଙ୍କୁ ଉପରକୁ ଉଠାଇ ନେବ। କିନ୍ତୁ ସେ ଅତି ସାଧାରଣ ସ୍ୱଭାବ ବିଶିଷ୍ଟ ଆସିଲେ ଆଉ କହିଲେ ଏକ ସନ୍ତାନ ଜାତ ହେବେ, ତାହା ଏକ ଚିହ୍ନ ସ୍ୱରୂପ ହେବେ। ଏହା ଯେ ଏକ ଚିହ୍ନ ସ୍ୱରୂପ ହେବେ କେବଳ ସେତିକି ନୁହେଁ, କିନ୍ତୁ ଏହା ଏକ ଅସାଧାରଣ ଚିହ୍ନ ହେବେ, ଏକ ସନ୍ତାନ ହେବେ। କିପରି ବିଜ୍ଞାନର ଜ୍ଞାନ ଆଉ ଚାତୁରୀ ଏପରି ଧରଣର ଏକ ଅସ୍ୱାଭାବିକ ବିଚାର ପାଇଁ ହଠାତ୍ ପ୍ରୟାସ କରିବ, କିନ୍ତୁ ଈଶ୍ୱରଙ୍କ ପାଇଁ ଏହା ଏକ ଅସାଧାରଣ ଚିହ୍ନ ଥିଲେ। ଜଣେ କନ୍ୟା ଗର୍ଭବତୀ ହେବେ, ପୁତ୍ର ପ୍ରସବ କରିବେ, ପୁଣି ଏହି ସନ୍ତାନଟି ଇମାନୁଏଲ ବୋଲି ପରିଚିତ ହେବେ, ଯାହାର ଅର୍ଥ ଏହି ଯେ ପରମେଶ୍ୱର ଆମମାନଙ୍କ ସହିତ। ତାହା ହିଁ ଅସାଧାରଣ ଚିହ୍ନ ଅଟେ। ସ୍ୱର୍ଗର ଈଶ୍ୱର ଲୋକମାନଙ୍କ ସହିତ ବାସ କରୁଛନ୍ତି, ତାହା ହିଁ ଏକ ଅସାଧାରଣ ଚିହ୍ନ ଅଟେ। ସେହି ଦିନ ପାଇଁ ତାହା ଯେ କେବଳ ଏକ ଚିହ୍ନ ସ୍ୱରୂପ ହେବ ଏପରି ନୁହେଁ, ମାତ୍ର ଏହି ଦିନ ପାଇଁ ଆଉ ସକଳ ଦିନ ପାଇଁ ଏହା ଏକ ଅସାଧାରଣ ଚିହ୍ନ ଅଟେ ଯେ ଈଶ୍ୱର ଆପଣ ପ୍ରଜାଗଣଙ୍କ ସହିତ ବାସ କରନ୍ତି। ଇମାନୁଏଲ ପରମେଶ୍ୱର ଆମମାନଙ୍କ ସହିତ ଏହା ହିଁ ଅସାଧାରଣ ଚିହ୍ନ ଅଟେ। ଏହା ଅନନ୍ତକାଳୀନ ଚିହ୍ନ, ଚିରସ୍ଥାୟୀ ଚିହ୍ନ ଅଟେ ଯାହାକି ଈଶ୍ୱର ଦେଲେ। ପୁଣି ସେ କାହିଁକି ଧୂଳି ହେଲେ, ମୃତ୍ତିକା ହେଲେ? ସେହି ସମାନ ଧୂଳି ଯାହାକି ତାଙ୍କର ନିଜସ୍ୱ ସୃଷ୍ଟି ଥିଲା ତାହା ସେ ହେଲେ। ସ୍ରଷ୍ଟା ହିଁ ସେ ପ୍ରକାର ହେଲେ, ତାଙ୍କ ସୃଷ୍ଟିର ଧୂଳି ହେଲେ। ମନୁଷ୍ୟ ବିରାଟ କାର୍ଯ୍ୟ କରିବା ପାଇଁ ଚେଷ୍ଟା କରୁଅଛି, କିନ୍ତୁ ଈଶ୍ୱର ଯେତେବେଳେ ଏକ ଚିହ୍ନ ଦେଲେ ତାହା ଏକ ଛୋଟ କାଟ ବସ୍ତୁ ଥିଲା। ମନୁଷ୍ୟ ବଡ ବଡ କାର୍ଯ୍ୟ ଗୁଡାକୁ ସମ୍ପୂର୍ଣ୍ଣ କରିବାକୁ ଚେଷ୍ଟା କରେ, ଈଶ୍ୱର ଛୋଟ କାଟ କାର୍ଯ୍ୟ ସହିତ ସମ୍ପର୍କ ରଖନ୍ତି। ମନୁଷ୍ୟ କହିବାକୁ ଚେଷ୍ଟା କରେ ଯେହେତୁ ପ୍ରତ୍ୟେକ ଦଳ ଏହି ପଥ ଦେଇ ଗମନ କରନ୍ତି, ତେଣୁ ସେମାନେ ହଲିଉଡରେ ଯେପରି ଧରଣର ଆଚରଣକୁ ସମ୍ପାଦନ କରନ୍ତି, ଆସୁ ଆମେ ସେପରି କରିବା। ପରମେଶ୍ୱର ଅଳ୍ପ ସଂଖ୍ୟକ ଲୋକଙ୍କୁ ଆବଶ୍ୟକ କରନ୍ତି, ସେ ତ ସବୁକିଛି ବଡ ଧରଣର ବିଷୟ ଗୁଡାକୁ ଏଥିପାଇଁ ଗୁପ୍ତ କରି ରଖନ୍ତି ଯେପରିକି ସେ ସାଧାରଣ ବିଷୟ ଗୁଡାକୁ ଗ୍ରହଣ କରି ନେଇ ପାରନ୍ତି। ଜଣେ ସନ୍ତାନ ଜାତ ହେବେ, ଅତି ସାଧାରଣ ବିଷୟ। ଇମାନୁଏଲ ଜାତ ହେବେ, ଆପଣା ନିଜସ୍ୱ ସୃଷ୍ଟିର ଏକ ଅଂଶ ସ୍ୱରୂପ ପରମେଶ୍ୱର ହେଲେ, ଯାହାର ସ୍ରଷ୍ଟା ସେହି ଅଟନ୍ତି। ସ୍ୱର୍ଗ ଆଉ ପୃଥିବୀର ସ୍ରଷ୍ଟା ଈଶ୍ୱର, ଯିଏକି ପୃଥିବୀର ଧୂଳିକୁ ପୁଣି ବୃକ୍ଷ ଗୁଡାକୁ ସୃଷ୍ଟି କଲେ, ପୁଣି ତହିଁରେ ଥିବା ଯାବତୀୟ ବସ୍ତୁକୁ ସୃଷ୍ଟି କଲେ, ସେଗୁଡାକର ସେ ଅଂଶ ସ୍ୱରୂପ ହେଲେ। ତାହା ଏକ ଚିହ୍ନ ଏବଂ ଏକ ମନୁଷ୍ୟ ଶରୀର ମାଧ୍ୟମରେ ସେ ଆଗମନ କରିବେ। ପୁଣି ଅନ୍ୟ କୌଣସି ଉପାୟରେ ସେ ଆସିପାରିଥାନ୍ତେ, ସେ ଅନ୍ୟ କୌଣସି ଭିନ୍ନ ପନ୍ଥାରେ ଆସିପାରିଥାନ୍ତେ, ସେ ଅନ୍ୟ ଏକ ଭିନ୍ନ ପନ୍ଥାରେ ଆସିଛନ୍ତି, କିନ୍ତୁ ଚିହ୍ନଟିଏ ଦେବାକୁ ସେ ଏହି ଏକ ମାର୍ଗକୁ ନିରୂପଣ କରି ଆସିଲେ, ଏକ ଅସାଧାରଣ ଚିହ୍ନ ପ୍ରଦାନ କଲେ। ଜଣେ କୁମାରୀ ଗର୍ଭବତୀ ହେବେ, ଏକ ପୁତ୍ର ପ୍ରସବ କରିବେ, ପୁଣି ସେମାନେ ତାହାଙ୍କୁ ଇମାନୁଏଲ ବୋଲି କହିବେ। ଆଉ ଏହା କାହା ପାଇଁ ଥିଲା, କେଉଁ କାରଣରୁ ଥିଲା? ସେ ଜଣେ ସ୍ୱର୍ଗଦୂତ ହେବା ପାଇଁ କାହିଁକି ନିରୂପଣ କଲେ ନାହିଁ ଯେ ଏହାକୁ କରିପାରିଥାନ୍ତେ? ସେ ଜଣେ ନିପୁଣ ମଣିଷ ରୂପକୁ ଧାରଣ କରି ଆସିପାରିଥାନ୍ତେ, ସେ ତ ସ୍ୱର୍ଗର ସକଳ ପ୍ରଜାମାନଙ୍କର ପୁଣି ସ୍ୱର୍ଗଦୂତ ମାନଙ୍କ ସ୍ଥାନ ସମ୍ମାନ ଅଧିକାର ସହିତ ଆସିପାରିଥାନ୍ତେ। ସ୍ୱର୍ଗର ସମ୍ମୁଖସ୍ଥ ଦୀର୍ଘ ବାରଣ୍ଡାରୁ ସୁବର୍ଣ୍ଣର ସିଡ଼ିକୁ ତଳକୁ ପର୍ଯ୍ୟନ୍ତ ଲମ୍ବାଇ ଦେଇ ତଦ୍ରା ଓହ୍ଲାଇ ଆସିପାରିଥାନ୍ତେ। ସ୍ୱର୍ଗର ସମ୍ମୁଖସ୍ଥ ଦୀର୍ଘ ବାରଣ୍ଡାରୁ ସୁବର୍ଣ୍ଣର ସିଡ଼ିକୁ ତଳ ପର୍ଯ୍ୟନ୍ତ ଲମ୍ବାଇ ଦେଇ ତଦ୍ରା ଓହ୍ଲାଇ ଆସିପାରିଥାନ୍ତେ, କିମ୍ବା ସ୍ୱର୍ଗଦୂତଙ୍କ ଦଳର ବାଦ୍ୟଯନ୍ତ୍ରାଦି ସହିତ ଭବ୍ୟ ସମ୍ମାନରେ ତଳକୁ ଓହ୍ଲାଇ ଆସିପାରିଥାନ୍ତେ। ସେ ଆକୁ ସେପରି ଧରଣର ହୋଇ କରିପାରିଥାନ୍ତେ, ମାତ୍ର ସେ କହିଲେ ମୁଁ ତୁମମାନଙ୍କୁ ଏକ ଚିହ୍ନ ଦେବି, ଏକ ଅସାଧାରଣ ଚିହ୍ନ, ଏକ ଚିରସ୍ଥାୟୀ ଚିହ୍ନ ଦେବି। ଜଣେ କନ୍ୟା ଗର୍ଭବତୀ ହୋଇ ଏକ ପୁତ୍ର ପ୍ରସବ କରିବେ, ଆଉ ଏହି ସନ୍ତାନଟି ଯେପରି ଜନ୍ମଗ୍ରହଣ କରିବେ ସେଥିପାଇଁ ତାଙ୍କୁ ସ୍ଥାନଟି ସେତେବେଳେ ନିରୂପଣ କରିବାକୁ ପଡିଥିଲା। ସ୍ୱର୍ଗର ସମସ୍ତ ସମ୍ମାନ ସହିତ ଭରପୁର ଥାଇ ସେ ସିଡ଼ି ଦେଇ ଓହ୍ଲାଇ ପାରିଥାନ୍ତେ, ଜଣେ ଦୂତଙ୍କ ପରି ସେ ସିଧାସଳଖ ଧରାପୃଷ୍ଠକୁ ଓହ୍ଲାଇ ଆସିପାରିଥାନ୍ତେ, କିମ୍ବା ଜଣେ ପରିପକ୍ୱ ବ୍ୟକ୍ତିର ନ୍ୟାୟ ଓହ୍ଲାଇ ଆସିପାରିଥାନ୍ତେ, କିମ୍ବା ସେ ଜଣେ ରାଜାଙ୍କ ପ୍ରାସାଦକୁ ମଧ୍ୟ ଆସିପାରିଥାନ୍ତେ।
ମାତ୍ର ସେ କହିଲେ ମୁଁ ଏକ ଚିହ୍ନ ଦେବି ଆଉ ମେଷପାଳକ ମାନଙ୍କୁ ସେଇ ଚିହ୍ନଟିକୁ କୁହାଗଲା ତୁମମାନେ ତାହାଙ୍କୁ ପତଳା ଲୁଗାରେ ଘୋଡ଼ା ଯାଇ ଗୋରୁ କୁଣ୍ଡରେ ଶୋଇତ ଦେଖିବ ତା ଏକ ଅସାଧାରଣ ଚିହ୍ନ ଥିଲା ଏକ ଆବର୍ଜନାମୟ ସ୍ଥାନରେ ଏକ ଗୋରୁର କୁଣ୍ଡରେ ରଖାଗଲେ ପୁଣି ଇମାନୁଏଲ ଥିଲେ ପୁଣି ତାଙ୍କୁ ଘୋଡ଼ାଇ ଦେବାକୁ ଖଣ୍ଡେ କନା ମଧ୍ୟ ନଥିଲା ଶୟତାନ ଘଟଣାଟିକୁ ଖୁବ୍ ବିରାଟ କରି ପୁଣି ଜାକଜଗବତ କରି ପ୍ରସ୍ତୁତ କରିଥାଏ ଈଶ୍ୱର ଘଟଣାଟିକୁ ସାଧାରଣ କରି ପ୍ରସ୍ତୁତ କରନ୍ତି ଏକ ସାଧାରଣ ଚିହ୍ନ ତୁମମାନେ ଏକ ଶିଶୁକୁ ପତଳା ଲୁଗାରେ ଗୁଡ଼ା ହୋଇ ଗୋରୁ କୁଣ୍ଡରେ ଶୋଇଥିବା ଦେଖିବ ଏହା ଏକ ଚିହ୍ନ ହେବ ଏକ ଅସାଧାରଣ ଚିହ୍ନ ହେବ ସେ ଏହି ପୃଥିବୀରେ ଯେତେବେଳେ ଥିଲେ ସେ ଅତି ଗରିବ ଥିଲେ ଆମେ କଷ୍ଟକର ଦିନମାନଙ୍କ ବିଷୟରେ କିପରି କଥାବାର୍ତ୍ତା କରିଥାଉ ଏହି ଶିଶୁ ଜଣକ କିଏ ଥିଲେ ଏହି ଜଣକ ତ ସ୍ୱୟଂରୁ ଜିହୋବା ଥିଲେ ଯେହୋବା ପରମେଶ୍ୱର ମନୁଷ୍ୟ ରୂପୀ ହେଲେ ଆମମାନଙ୍କ ରୂପକୁ ଧାରଣ କଲେ ସ୍ୱୟଂକୁ ପରମେଶ୍ୱରଙ୍କ ଠାରୁ ପୃଥକ କଲେ ପୁଣି ମନୁଷ୍ୟ ହେଲେ ଚିହ୍ନଟି ସେହି ସ୍ଥାନରେ ଥିଲା ସେ ହେଲେ ସେ ଈଶ୍ୱର ଥିଲେ ପୁଣି ମନୁଷ୍ୟ ରୂପୀ ହେଲେ ଜଣେ ଧନୀ ବ୍ୟକ୍ତି ନଥିଲେ କିନ୍ତୁ ଗରିବ ବ୍ୟକ୍ତି ଥିଲେ ଏହା ହିଁ ଅସାଧାରଣ ଚିହ୍ନ ଅଟେ ପରମେଶ୍ୱର କହିଲେ ତୁମମାନେ ଏକ ଚିହ୍ନ ପାଇବ ତୁମମାନେ ଏକ ଚିହ୍ନ ପାଇଁ ମୋତେ ନିବେଦନ କରିଅଛ ମୁଁ ତୁମମାନଙ୍କୁ ଦେବି ଏକ ଚିରସ୍ଥାୟୀ ଚିହ୍ନ ତୁମମାନଙ୍କୁ ଦେବି ମୁଁ ଯେପରି କହିସାରିଛି ସେ ଅନ୍ୟ ଯେକୌଣସି ଉପାୟରେ ଆସିପାରିଥାନ୍ତେ ମାତ୍ର ଏକ ଶିଶୁ ହୋଇ ଆସିଲେ ସେ ଯେ ଶିଶୁ ରୂପୀ କାହିଁକି ହେଲେ ସେହି ସର୍ବପ୍ରଥମ ଦାନ୍ତ ବିହୀନ ମୁଖଟି ଯେତେବେଳେ ଖୋଲିଥିଲା ସେହି ଗୋରୁକୁଣ୍ଡରେ ଖୋଲିଥିଲା ସେହି ପ୍ରଥମ ଝୁଲଣାରେ ଖୋଲିଲା ସର୍ବପ୍ରଥମ ବଡ଼ଦିନ ପ୍ରାତକାଳରେ ତାଙ୍କର ସେହି ସାଧାରଣ ଛୋଟ ଗୋରୁକୁଣ୍ଡର ଝୁଲଣାରେ ସେହି ପ୍ରଥମ କୁଆ କୁଆ ସ୍ୱର ଯାହାକି ସେହି କୁଣ୍ଡରେ ଶୁଣାଗଲା ତାଙ୍କର ବାବୁ ଶୁଣାଗଲା ତାହା ତ ଈଶ୍ୱର କ୍ରନ୍ଦନ କରୁଥିଲେ ଯେହୋବା ଜଣେ ମନୁଷ୍ୟ ହୋଇ କାନ୍ଦୁଥିଲେ ଈଶ୍ୱରଙ୍କ ଠାରୁ ଆସିଲେ ପୁଣି ମନୁଷ୍ୟ ହେଲେ ପ୍ରତ୍ୟେକ ସ୍ତରରେ ସେ ଜଣେ ମନୁଷ୍ୟ ଥିଲେ ଏହି ଜଗତକୁ ନିଶ୍ଚୟ ଭାବେ ଆସିଲେ ଅନ୍ୟ କିଛି ନ ହୋଇ କେବଳ ଜଣେ ମନୁଷ୍ୟ ହୋଇ ଆସିଲେ ସେ କଣ ଦେଖାଇବାକୁ ଯତ୍ନ କରୁଥିଲେ ତାଙ୍କର ଉଦ୍ଦେଶ୍ୟଟି ପ୍ରକୃତରେ କଣ ଥିଲା ଗୋରୁ କୁଣ୍ଡରେ ସେ ଏକ ଶିଶୁ ସନ୍ତାନ ପରି କାନ୍ଦିଲେ ସେ ଜଣେ ବାଳକ ପରି ଖେଳିଲେ ରାସ୍ତା ପରେ ଖେଳିଲେ ସେ ମନୁଷ୍ୟ ନା ଯାତନା ସହିଲେ ଏହା ସତ୍ତ୍ୱେ ସେ ଇମାନୁଏଲ ଥିଲେ ଏହା ଏକ ଅସାଧାରଣ ଚିହ୍ନ ଅଟେ ଯେଉଁ ସୃଷ୍ଟି ସେ ନିଜେ ସୃଷ୍ଟି କଲେ ତାହାରି ମଧ୍ୟରେ ସ୍ରଷ୍ଟା ପରମେଶ୍ୱର ବାସ କଲେ ଏହା ଏକ ଅସାଧାରଣ ଚିହ୍ନ ତୁମ ନିମନ୍ତେ ଏହା ଏକ ଚିହ୍ନ ସ୍ୱରୂପ ହେବ ସେ ତ ଅତି ଗରିବ ଥିଲେ ସେ ଯେତେବେଳେ ଜଗତକୁ ଆସିଲେ ସେ ଉଦ୍ଧାର ନିଆଯାଇଥିବା ଏକ ଗର୍ଭଦ୍ୱାର ଆସିଲେ ଜଣେ କୁମାରୀଙ୍କ ଠାରୁ ଉଦ୍ଧାରରେ ନୀତ ଗର୍ଭରୁ ଆସିଲେ ପୁଣି କବରଶାହୀ ହେବାକୁ ତାଙ୍କୁ ଏକ କବରକୁ ଉଦ୍ଧାରରେ ନେବାକୁ ପଡ଼ିଥିଲା ପରମେଶ୍ୱରଙ୍କୁ ନେବାକୁ ପଡ଼ିଥିଲା ବିନା ଲିଙ୍ଗୀୟ ସମ୍ପର୍କରେ ଜୈନ ସମ୍ଭୋଗ ବିନୁ ଜଣେ କୁମାରୀ କନ୍ୟା ଗର୍ଭବତୀ ହେବେ ଯେହୋବା ଜଣେ ନାରୀ ମରିୟମଙ୍କ ଗର୍ଭକୁ ଉଦ୍ଧାରରେ ନେଲେ ଏକ କାର୍ଯ୍ୟକୁ ସଫଳ କରିବା ପାଇଁ ନେଲେ ଯେପରିକି ସେ ଏକ ଚିରସ୍ଥାୟୀ ଚିହ୍ନ ଦିଅନ୍ତି ପୁଣି ପୃଥିବୀରେ ଏତେ ଦରିଦ୍ର ଥିଲେ ଯେ ସେବା କାର୍ଯ୍ୟର 33.5 ବର୍ଷ ଉତ୍ତାରେ ତାଙ୍କୁ ଏକ କବରକୁ ଉଦ୍ଧାରରେ ନେବାକୁ ପଡ଼ିଲା ଜୈନରେ ସେ କବର ପ୍ରାପ୍ତ ହେଲେ ଆପଣମାନେ ଧାରଣା କରିପାରନ୍ତି କି ନିଷ୍କଳଙ୍କ ଗର୍ଭଧାରଣ ବିଷୟରେ ଆଲୋଚନା କରନ୍ତି ଯାହା ହେଉ ନା କାହିଁକି ଆପଣ କଣ ଅର୍ଥ ପ୍ରକାଶ କରନ୍ତି ଆପଣ ପ୍ରକୃତ ଚିହ୍ନକୁ ଦେଖିପାରନ୍ତି ନାହିଁ କି ଏହା ତ ଯେହୋବା ଅଟନ୍ତି ଯିଏକି ଆମମାନଙ୍କ ପରି ଜଣେ ହେଲେ ପୃଥିବୀ ପୃଷ୍ଠରେ ଯେହୋବା ପରମେଶ୍ୱର ଜଣେ ପଳାତକ ପରି ଥିଲେ ଯେଉଁ ପୃଥିବୀ ପୃଷ୍ଠକୁ ସେ ନିର୍ମାଣ କଲେ ତହିଁରେ ସେ ଜଣେ ପ୍ରବାସୀ ଥିଲେ ତୁଚ୍ଛୀକୃତ ହେଲେ ପୁଣି ଧକ୍କା ଖାଇଲେ ଆଉ ପରିହାସ କରାଗଲେ ପୁଣି ଥଟ୍ଟା କରାଗଲେ ତତ୍ପରେ ଅବିଶ୍ୱାସ ପାଇଁ ବାଧାର ପାଷଣ ହେଲେ
ठोकर खाइबार प्रस्तर हेले पुणि धार्मिक मना जगत पई जने शैतान बोली जाना गले तथापि विश्वास निमन्ते एक चिरस्थायी चिन्ह आम्भ मानक सहित परमेश्वर एही असाधारण चिन्ह थिले आपण माने एहाको बुझन्ति कि परमेश्वर प्रकट हेले परमेश्वर निजकु जने पलातक परि एही जगत प्रति परिचित कराइले अन्य कोनोसी उपाय आसपारि थान्ते किन्तु एही मार्गरे आसबाकु निरूपण कले एहाको श्रवण करन्तु एहाको आदौ हात छडा करन्तु नाही मु विचार करे जे ईश्वर आपणार चिन्ता घरे रखिथिले एहा मनुष्य जाति निमन्ते निवेदन करुथिबार कारण स्वरूप हेब विश्वास पाए एहा तेपरि अटे आम्भ मानकर परमेश्वर जेतेबेले आम्भ मानक परि जणे हेले एहा निवेदन करुथिबार विषय अटे किन्तु जणे अहंकारी प्रति जणे विधर्मी प्रति एक बाधार पाषाण अटन्ति मु तुम मानकु एक चिन्ह देबी जणे कन्या गर्भवती हेबे इमानुएल आम मानक सहित आसी रहिबे परमेश्वर विचार करिथिले जे एहा मनुष्य जाति प्रति एक निवेदन कारण हेबो अर्थात आम मानक परमेश्वर आम मानक समानतर हेबे जद्वारा से स्वयं को स्वयं को प्रतिरोध करिबे पुणी आम मान परि धूलि हेबे जेपरिकि से आम मानक उपहास पात्र हेले एही स्रष्टा जे कि सबकिछि वस्त्र सृष्टि करिथिले से पुणी मनुष्य एक परिहास पात्र हेले तत्परे एहा भाववाणी को सफल कला भाववादी गण एहा को दर्शन करिथिले आउ अन्य एक विषय वाक्यटि धूलि रूपी हेले मांस रूपी हेले पुणि आम्भ मानक मध्यरे बास कले जिहोवा सेहि वचन मनुष्य रूपी हेले मृत्तिकार पात्र होइ धूलि हेले पुणि आम्भ मानक गहनरे आसी बास कले एक चिरस्थायी चिन्ह जा कदापि शेष हेब नाही एक चिरस्थायी चिन्ह ओहो एहा उपरे आम्भ जेतेबेले चिन्ता करिथाउ सकल प्रकार चिन्ह गुडा करु अति असाधारण चिन्ह ईश्वर आम्मान परि जणे हेउछन्ति तत्परे तांकु अब्राहमंकर एक बीज न्याय पक्षे हेबाकु अछि अवश्य अब्राहम ते हवांकर बीज थिले नारींकर बीज टि थिले जांकु सर्पर मस्तक चूर्ण विचूर्ण करबाकु थिला किन्तु अब्राहम आपण एहाकु जदि धरि पारन्ति ईश्वरक प्रति तांकर विश्वास थिला जाकि ईश्वरक आत्मांकु मनुष्यर मांसमय शरीर सहित संयुक्त करिथिला ता सेहि स्थान अटे जेउठाकु विश्वास आसे सेहि स्थान टि अटे जद्वारा से अब्राहमक बीज होइ पारिथिले सकल मांसमय शरीर एपरि नुहे मात्र संयुक्त होइ रहिथिबा आत्मा आउ शरीरर एकत्रीकरण ही एपरि अटे परमेश्वर आपणाकु प्रस्तुत करुअछन्ति खण्ड विखण्डित करि पकाउछन्ति सकल प्रकारर मन्दताकु उत्पाटन करुअछन्ति मूलरु उपाडि पकाउछन्ति जेउ धूलिरु से निर्माण करिथिले सेहि शरीर अधिकता मध्यकु से ताकु कढ़ाइ आनुछन्ति पुणि जणे अंशीदार होइ आपणक सहित बास करन्ति अन्य एक विषय से आपणार व्यवस्थाकु अपवित्र किंबा परस्पर विरोधी व्यवस्था आदौ करिनथिले से ताहाकु आदौ करिपारन्ति नाही तेणु जणे कन्या निरुपण हेले मुँ तुमको चिह्नटिए देबी एक टाइटानिक नुहे एक संयुक्त राष्ट्र समूह यूएन नुहे किन्तु मुँ तुमको सुरक्षा एक चिन्ह प्रदान करिबी एक कन्या गर्भवती हेबे पुणि से एक पुत्र को जात करिबे पुणि तांकु इमानुएल बोली परिचित कराइबे ताहि एक चिन्ह अटे आज्ञा हाँ ताहि परमाने बुझन्तु परमेश्वर को परित्राणर व्यवस्था मध्यरे एहा जेपरि बोझ पुणि नवमी प्रति थिला एहा को जणे निकटतर कुटुंबी पाई थिला पुणि केवल एकमात्र निरूपित पंथ थिला जद्वारा केहि जणे व्यक्ति उद्धार पाई पारन्ते ता परमेश्वर को जणे निकट कुटुंबी ज्ञाति भाग पड़ा आपण मैंने बुझन्तु बोली मु चाहे से तो धनी प्रति सामर्थ्य व्यक्ति प्रति कौन प्रकार जन सदा कदापि ହୋଇନଥିଲେ ମାତ୍ର ଏକ ଏକ ଗୋରୁ ଗୁହାଳରେ ସେ ଜାତ ହୋଇଥିଲେ ପତଳା ଲୁଗାରେ ବୁଡ଼ା ଯାଇଥିଲେ ଜଣେ ବୟସ୍କପତୀ ନୁହେଁ ମାତ୍ର ଜଣେ ଶିଶୁପତି ଏପରି କରାଯାଇଥିଲା ସେ ତ ସୃଷ୍ଟି ଉପରେ ପରମେଶ୍ୱର ଥିଲେ ଏହାକୁ କରିବା ପାଇଁ ସେ ପସନ୍ଦ କରି ନିରୂପଣ କରିଥିଲେ ଜଣେ ପୂର୍ଣ୍ଣ ବୟସ୍କ ବ୍ୟକ୍ତି ହୋଇ ଆସିଲେ ନାହିଁ ସେ ଏଥିପାଇଁ ଆସିଲେ ଯେପରିକି ଛୋଟ ଛୋଟ ପିଲାମାନଙ୍କର ସକଳ ଯାତନାକୁ ସେ ଅନୁଭବ କରିପାରନ୍ତି ସେ ଏଥିପାଇଁ ଆସିଲେ ଯେପରିକି କିଶୋର କିଶୋରୀ ଅବସ୍ଥାରେ ସକଳ ପରୀକ୍ଷା ପ୍ରବଣ ମଧ୍ୟ ଦେଇ ସେ ଯାଇପାରନ୍ତି ଦୁର୍ବଳ ହୁଅନ୍ତି ଯେପରିକି ସେ ସକଳ ଯାତନାକୁ ସହିପାରନ୍ତି ଆଉ ଶୟତାନର ସକଳ ଜାଲକୁ ଛିଣ୍ଡାଇ ଦେଇପାରନ୍ତି ଜଣେ ବ୍ୟକ୍ତି ହୋଇ ସେପରି କରିପାରନ୍ତି ପୁଣି ସମସ୍ତ ଯୁଗର ଲୋକଙ୍କ ପାଇଁ ଏକ ପଥକୁ ପ୍ରସ୍ତୁତ କରିପାରନ୍ତି ଆଉ ଧନୀ ପୁଣି ଗରିବ ଉଚ୍ଚ ନୀଚ ସକଳ ଶ୍ରେଣୀ ଲୋକଙ୍କ ପାଇଁ ପ୍ରତିଟି ଯୁଗର ଲୋକମାନଙ୍କ ପାଇଁ ଏକ ପଥକୁ ପ୍ରସ୍ତୁତ କରିପାରନ୍ତି ସେ ତ ଦରିଦ୍ର ହେଲେ ଯେପରି ତାଙ୍କର ଦାରିଦ୍ରତା ଦ୍ୱାରା ଆମମାନେ ଧନୀ ହୋଇପାରିବା ପୁଣି ଈଶ୍ୱରଙ୍କ ରାଜ୍ୟରେ ତାଙ୍କରି ସହିତ ଅଂଶୀଦାର ଭାଗିଦାର ହୋଇପାରିବା ଏକ ଚିହ୍ନ ପ୍ରଦତ୍ତ ହେବ ସ୍ୱୟଂକୁ ଅତିକ୍ରମ କରୁଛନ୍ତି ସେ ଯାହା ଥିଲେ ସ୍ୱୟଂରୁ କିଛିଟା ଭିନ୍ନ ଧରଣର ଆଚରଣ ବିଶିଷ୍ଟ ସତ୍ତା ରୂପେ ଆପଣଙ୍କୁ ପ୍ରସ୍ତୁତ କରୁଅଛନ୍ତି ବର୍ତ୍ତମାନ ଏକ ଅସାଧାରଣ ଚିହ୍ନ ଏକ ଶିଶୁ ରୂପୀ ହୋଇ କାନ୍ଦୁଛନ୍ତି ବାଳକର ନ୍ୟାୟ ହୋଇ ଖେଳୁଛନ୍ତି ଜଣେ ମନୁଷ୍ୟ ହୋଇ ଯାତନା ଭୋଗ କରୁଛନ୍ତି ତଥାପି ଜୀବନର ପ୍ରତିଟି ସ୍ତର ଦେଇ ଆମମାନେ ଯେପରି ଅତିକ୍ରମ କରିଥାଉ ଠିକ ସେହିପରି ଭାବରେ ତାହା ଈଶ୍ୱର ଥିଲେ ଯିଏକି ଏହି ସବୁ ସ୍ତରରେ ରହି ବାସ କରୁଥିଲେ ସେ ଯେ ଈଶ୍ୱର ଥିଲେ ଏହାର ପରିଚୟ ନିମନ୍ତେ ପରମେଶ୍ୱର ଯେ ଏକାଧିକ ଚିହ୍ନ ପ୍ରଦାନ କରିଛନ୍ତି ସେ କଥାଟି ଆପଣମାନେ ଜାଣନ୍ତି ସେ ତ ବିନାଶର ପୂର୍ବବର୍ତ୍ତୀ ଜଗତକୁ ଏକ ଚିହ୍ନ ଦେଇଥିଲେ ଯେ ସେ ଯେ ଈଶ୍ୱର ଥିଲେ ବିଚାର କରିବାର ଈଶ୍ୱର ବୋଲି ପରିଚୟ କରାଇ ଏକ ଚିହ୍ନ ଦେଇଥିଲେ ନୋହଙ୍କ ସମୟରେ ଜଳ ପ୍ଲାବନ ଘଟାଇ ସେ ଲୋକମାନଙ୍କୁ ଜଳରେ ଡୁବାଇ ଦେଲେ ଆଉ ଧାର୍ମିକ ଲୋକଙ୍କୁ ଏକ ଜାହାଜରେ ଭସାଇଲେ ସେ ଯେ ନ୍ୟାୟୀ ଥିଲେ ଆଉ ବିଚାର ଯେ ଅବଶ୍ୟ ଥିଲା ସେ ବିଷୟର ଏକ ଚିହ୍ନ ଦେଇଥିଲେ ତାହା ଏକ ଚିହ୍ନ ଥିଲା ଅର୍ଥାତ୍ ମନ ପରିବର୍ତ୍ତନ ବିହୀନ ପ୍ରତ୍ୟେକ ପାପ ଯେ ବିଚାରରେ ବିନଷ୍ଟ ହେବେ ପୁଣି ଈଶ୍ୱରଙ୍କ କରୁଣା ଦ୍ୱାରା ଜଣେ ଧାର୍ମିକ ବ୍ୟକ୍ତି ଯେ ପରିତ୍ରାଣ ପାଇଯିବ ତାହାର ଏକ ଚିହ୍ନ ଥିଲା ଜଳନ୍ତୀ ବୁଦାରେ ସେ ଅନ୍ୟ ଏକ ଚିହ୍ନକୁ ପ୍ରଦାନ କରିଥିଲେ ଏହା କିପରି ଧରଣର ବିଷୟ ଥିଲା ଯେତେବେଳେ ସେ ଆପଣଙ୍କ ପଳାତକ ଭାବବାଦୀଙ୍କୁ ଧରିଥିଲେ ମୁଁ ଆମ ପ୍ରଜାଗଣଙ୍କ ବନ୍ଧନକୁ ଶୁଣିଅଛି ଆଉ ମୁଁ ତୁମର ନିୟମ ଆଉ ମୁଁ ନିଜର ନିୟମକୁ ସ୍ମରଣ କରିଅଛି ସେଠାରେ ସେ ଅନ୍ୟ ଏକ ଚିହ୍ନକୁ ଦେଇଥିଲେ ଅର୍ଥାତ୍ ସେ ଯେ ନିୟମ ରକ୍ଷାକାରୀ ପରମେଶ୍ୱର ଅଟନ୍ତି ପୁଣି ସେ ଯାହା କିଛି ପ୍ରତିଜ୍ଞା କରିଥିଲେ ତାହାକୁ ସେ ଯେ ସ୍ମରଣ କରିଥିଲେ ପ୍ରତିଟି ପ୍ରତିଜ୍ଞା ଯାହାକୁ ସେ କରିଥିଲେ ତାହାକୁ ମନେ ପକାଇଥିଲେ ସେ ବିଷୟରେ ଏକ ଚିହ୍ନ ଦେଇଥିଲେ ଜଳନ୍ତି ବୁଦାରେ ଏକ ଚିହ୍ନକୁ ଦେଇଥିଲେ ସେମାନଙ୍କୁ ମୁକ୍ତ କରିବାକୁ ମୁଁ ଓହ୍ଲାଇ ଆସିଅଛି ପରମେଶ୍ୱରଙ୍କୁ ତାଙ୍କର ସକଳ କର୍ମମୟ ପନ୍ଥାରେ ଲକ୍ଷ୍ୟ କରନ୍ତୁ ସେ ସକଳ ସ୍ୱର୍ଗ ଆଉ ପୃଥିବୀକୁ ଯେତେବେଳେ ସୃଷ୍ଟି କଲେ ସେ ସ୍ୱର୍ଗଦୂତମାନଙ୍କୁ ସମେତ କରି ଡାକିଲେ ଆଉ ସେ କହିଲେ ଆସୁ ଆମେମାନେ କରିବା ଧର୍ମଶାସ୍ତ୍ରର ଯେକୌଣସି ସ୍ଥାନରେ ସେ ଯାହା କିଛି କାର୍ଯ୍ୟ କରିଥିଲେ ମୁଖ୍ୟତଃ କରିଥିଲେ ମୁଁ ନୁହେଁ କିନ୍ତୁ ମୋର ପିତା ସେ ଏପରି କହିଥିଲେ କିନ୍ତୁ ଉଦ୍ଧାର କରିବାର ଯୋଜନା ମଧ୍ୟକୁ ସେ ଯେତେବେଳେ ଉପସ୍ଥିତ ହେଲେ ସେ ଏକଲା ଆସିଲେ ତାଙ୍କ ସହିତ କେହି ଜଣେଇଲେ ନଥିଲେ ସେ ତ ସେଇ ଜଣେ ମାତ୍ର ଥିଲେ ଯେ ଆସିପାରିଥିଲେ ଏହି ଜଣେ ସ୍ୱର୍ଗଦୂତ ଏହାକୁ କରିପାରିଲେ ନାହିଁ ଅନ୍ୟ ଜଣେ ବ୍ୟକ୍ତି ତାଙ୍କର ପୁତ୍ର ରୂପେ ଜଣାଶୁଣା ବ୍ୟକ୍ତି ଏହାକୁ କରିପାରିଲେ ନାହିଁ ଜଣେ ଭିନ୍ନ ପ୍ରକାରର ପରିଚିତ ହେଲେ ଜଣେ ପବିତ୍ର କୁମାରୀ କିମ୍ବା ଜଣେ ପବିତ୍ର ମାତା କିମ୍ବା ଜଣେ ସାଧୁ ବୋଲି ପରିଚିତ ଥିବା ବ୍ୟକ୍ତି ବିଶେଷ ଏହାକୁ କରିପାରିଲେ ନାହିଁ ପରମେଶ୍ୱରଙ୍କୁ ଆସିବାକୁ ପଡିଲା ଆଉ ମୁଁ ତୁମମାନଙ୍କୁ ଏକ ଚିହ୍ନ ଦେବି ଜଣେ କନ୍ୟା ଗର୍ଭବତୀ ହେବେ ଆଉ ଏକ ଶିଶୁ ପୁତ୍ର ଜାତ ହେବେ ପୁଣି ସେ ଇମ୍ମାନୁଏଲ ବୋଲି ଆମମାନଙ୍କ ସହିତ ପରମେଶ୍ୱର ରୂପେ ପରିଚିତ ହେବେ ଏକ ଅସାଧାରଣ ଚିହ୍ନ ହେବେ ପରମେଶ୍ୱର ଆପଣା ଲୋକମାନଙ୍କ ଗହଣରେ ପରମେଶ୍ୱର ଆପଣା ଲୋକମାନଙ୍କ ସହିତ ପରମେଶ୍ୱର ତାଙ୍କ ନିଜସ୍ୱ ପ୍ରଜାର ସ୍ୱରୂପୀ ହେଲେ ପରମେଶ୍ୱର ଆଉ ମନୁଷ୍ୟ ଏକାକାର ହେଲେ ଏକ ଚିହ୍ନ ହେଲେ ଜଗତ ପାଇଁ ଏକ ବିଘ୍ନ ସ୍ୱରୂପ ପାଷାଣ ହେଲେ ମାତ୍ର ବିଶ୍ୱାସୀ ପାଇଁ ଏକ ଆଶିଷିତ ଭରସା ହେଲେ ଏକ ଚିହ୍ନ ଯାହାଙ୍କ ବିରୁଦ୍ଧରେ ମନ୍ଦ କଥା କୁହାଗଲା
ସେ ଅନ୍ୟ ଏକ ସମୟର ଆକର ଥିଲେ ଯାହାକୁ ସେ ପ୍ରମାଣ କରି ଦେଇଥିଲେ। ଜଳପ୍ଲାବନ ସମୟରେ ସେ ପ୍ରମାଣ କରିଦେଲେ ଯେ ସେ ବିଚାର ନିଷ୍ପତ୍ତି କରିବାର ପରମେଶ୍ୱର ଅଟନ୍ତି। ମାତ୍ର ଯେଉଁମାନେ ତାଙ୍କର ସକଳ ଆଦେଶକୁ ପାଳନ କରନ୍ତି ସେମାନଙ୍କ ପକ୍ଷରେ ସେ କରୁଣାମୟ ପରମେଶ୍ୱର ଅଟନ୍ତି। ଏକ ଚିହ୍ନ ଦ୍ୱାରା ଜଳନ୍ତି ବୁଦାରେ ସେ ଦେଖାଇଦେଲେ ଯେ କରିଥିବା ସକଳ ପ୍ରତିଜ୍ଞାକୁ ସେ ରକ୍ଷା କରିବେ, ପୁଣି ରକ୍ଷା କରିବାକୁ ସମର୍ଥ ଅଟନ୍ତି। ଆଉ ସୁଫ ସାଗର ନିକଟରେ ସେ ଦେଖାଇଦେଲେ ଯେଉଁମାନେ ତାଙ୍କର ଆଜ୍ଞା ଅନୁଗାମୀ ହୁଅନ୍ତି, ପୁଣି ଯେଉଁମାନେ ସତ୍କର୍ମ କରିବାକୁ ଚେଷ୍ଟା କରୁଥିଲେ ସେ ସମସ୍ତଙ୍କ ପାଇଁ ସେ ଉଦ୍ଧାରର ଏକ ପଥକୁ ପ୍ରସ୍ତୁତ କରିବେ। ଏହାକୁ ଯେ କିଏ କଣ ଅସ୍ୱୀକାର କରିଥାଏ ସେଥିରେ କିଛି ଯାଏ ଆସେ ନାହିଁ। ପରମେଶ୍ୱର ସୁଫ ସାଗର ନିକଟରେ ଏହାକୁ ପ୍ରମାଣ କରିଦେଲେ, ପୁଣି ଏକ ଚିହ୍ନ ଦେଲେ ଯେ ସେ ସମୁଦ୍ର ବକ୍ଷକୁ ଖୋଲି ଦେଇପାରନ୍ତି। ପ୍ରତିଟି ପରୀକ୍ଷା ସମୟରେ ସେ ଉଦ୍ଧାର ପଥକୁ ନିରୂପଣ କରିବେ। କହନ୍ତି ମା ଏହାକୁ ଆଦୌ ବିଶ୍ୱାସ କରନ୍ତି ନାହିଁ, ବାପା ଏହାକୁ ଆଦୌ ବିଶ୍ୱାସ କରନ୍ତି ନାହିଁ, ମଣ୍ଡଳୀ ଏହାକୁ ଆଦୌ ବିଶ୍ୱାସ କରେ ନାହିଁ, କିଏ ଯେ ଏହାକୁ ବିଶ୍ୱାସ କରନ୍ତି ନାହିଁ ସେ କଥାକୁ ମୁଁ ଆଦୌ ଭୃକ୍ଷେପ କରେ ନାହିଁ। ଯଦି ଆପଣ ଏହାକୁ ବିଶ୍ୱାସ କରନ୍ତି ତେବେ ଈଶ୍ୱର ଉଦ୍ଧାର ପଥକୁ ନିରୂପଣ କରିବେ। ସେ ଯେ ସେପରି କରିବେ ଏଥିପାଇଁ ସେ ଏକ ଚିହ୍ନ ପ୍ରଦାନ କଲେ। ସେମାନେ ନିଜର ନିରୂପିତ ମାର୍ଗରେ ଥିଲେ, ପ୍ରତିଜ୍ଞା ଦେଶକୁ ସିଧା ସଳଖ ଯାଉଥିଲେ ଯାହାକୁ ଈଶ୍ୱର ସେମାନଙ୍କ ପ୍ରତିଜ୍ଞା କରିଥିଲେ। ଆଉ ସୁଫସାଗର ସେମାନଙ୍କ ଯାତ୍ରାକୁ ଅଟକାଇବା ପାଇଁ ବାଧାର କାରଣ ହେଲା। ପୁଣି ସେମାନେ ବଡ ସମସ୍ୟାରେ ପଡିଲେ, କଣ ଯେ କରିବା କଥା ତାହା ସେମାନେ ଜାଣିଲେ ନାହିଁ। ପରମେଶ୍ୱର ଦେଖାଇଦେଲେ ଯେ ପ୍ରତ୍ୟେକ ପରୀକ୍ଷାରେ ପ୍ରତିଟି ସମସ୍ୟାରେ ସେ ଉଦ୍ଧାର ପଥକୁ ନିରୂପଣ କରିବେ। ଆପଣ ଧୂମ୍ରପାନ କରିବାର ଅଭ୍ୟାସକୁ ଛାଡି ପାରନ୍ତି ନାହିଁ କି? କେବଳ ଥରକର ପାଇଁ ଈଶ୍ୱରଙ୍କ କତିକି ଆସନ୍ତୁ। ଆପଣ ମିଛ କଥା କହିବାକୁ ଛାଡି ପାରନ୍ତି ନାହିଁ ତ? ଚୋରି କରିବାର ଅଭ୍ୟାସକୁ ଛାଡି ପାରନ୍ତି ନାହିଁ? ରାଗକୁ ଛାଡି ପାରନ୍ତି ନାହିଁ ତ? କେବଳ ଥରକର ପାଇଁ ଈଶ୍ୱରଙ୍କୁ ଆପଣ ସହିତ ରଖନ୍ତୁ। ଉପାସନାଳୟକୁ ଯିବା ପାଇଁ ଆପଣ ଯଦି ଆଗ୍ରହ ପ୍ରକାଶ କରି ନ ପାରନ୍ତି, ପୁଣି ଅନ୍ୟ କୌଣସି ସ୍ଥାନକୁ ଆପଣ ଯଦି ଯାଇ ନ ପାରନ୍ତି, କେବଳ ଥରକର ପାଇଁ ଈଶ୍ୱରଙ୍କୁ ଆପଣାର କରି ନିଅନ୍ତୁ, ତାଙ୍କର ପ୍ରତିଜ୍ଞାକୁ ଗ୍ରହଣ କରି ନିଅନ୍ତୁ। ସେ ସୁଫ ସମୁଦ୍ର ନିକଟରେ ପ୍ରମାଣିତ କରିଥିଲେ ଯେ ସେ ଉଦ୍ଧାର ଏକ ପଥକୁ ପ୍ରସ୍ତୁତ କରିବେ। ପରମେଶ୍ୱର ଏକାଧିକ ଚିହ୍ନ ପ୍ରଦାନ କରିଛନ୍ତି। ସେଦିନର ରାତ୍ରି ବେଳାରେ ସେ ମେଷପାଳକ ମାନଙ୍କୁ ଯେତେବେଳେ କହିଥିଲେ ତୁମମାନେ ବେଥଲେହେମକୁ ଯାଅ, ଯେହେତୁ ଆଜି ମୁକ୍ତିଦାତା ଖ୍ରୀଷ୍ଟ ଜନ୍ମି ଅଛନ୍ତି, ଖ୍ରୀଷ୍ଟ ଅଭିଷିକ୍ତ ଈଶ୍ୱର ଆଜି ଜଣେ କୁମାରୀଙ୍କ ଗର୍ଭରୁ ଜନ୍ମି ଅଛନ୍ତି, ପରମେଶ୍ୱର ଅଟନ୍ତି। ବର୍ତ୍ତମାନ ତାଙ୍କୁ ଜଣେ ଦେବୀ କହି ପରିଚିତ କରାଉନାହାନ୍ତି, ସେ ତ ଜଣେ ନାରୀଙ୍କର ଗର୍ଭକୁ କେବଳ ଉଦ୍ଧାର ନେଲେ। ଠିକ ସେପରି ଧରଣର ବିଷୟ ଯେପରିକି ଆପଣଙ୍କ ବଚନକୁ ସୁସମାଚାରକୁ ତାଙ୍କ ଦ୍ୱାରା ପ୍ରଚାର କରିବା ପାଇଁ ସେ ଏକ ଶରୀରକୁ ଉଦ୍ଧାର ନେଲେ, ସେହି ସମାନ ଧରଣ କଥା ଯେପରିକି ସେ ଆପଣଙ୍କ ଶରୀରକୁ ଉଦ୍ଧାର ନେଲେ, ଯେପରି ସେହି କାର୍ଯ୍ୟକୁ କରନ୍ତି ଯାହାକୁ କରିବା ପାଇଁ ସେ ଆପଣଙ୍କ ଦ୍ୱାରା ଇଚ୍ଛା ପ୍ରକାଶ କରନ୍ତି। ଯେହେତୁ ସେ ବର୍ତ୍ତମାନ ସୁଦ୍ଧା ଇମାନୁଏଲ ଅଟନ୍ତି, ଏକ ଚିହ୍ନ ଅଟନ୍ତି, ଆପଣଙ୍କ ଲୋକମାନଙ୍କ ସହିତ ଈଶ୍ୱର ଅଟନ୍ତି, ଆପଣଙ୍କ ପ୍ରଜାମଣ୍ଡଳୀ ମଧ୍ୟରେ ପରମେଶ୍ୱର ବାସ କରୁଅଛନ୍ତି, ଏକ ଅସାଧାରଣ ଚିରସ୍ଥାୟୀ ଚିହ୍ନ ସ୍ୱରୂପ ଅଟନ୍ତି। ଏହା କଦାପି ଅନ୍ୟଥା ହୋଇ ନପାରେ, ଏହା ସର୍ବଦା ଏକ ଚିହ୍ନ ହୋଇ ରହିଥିବ। ଏହିସବୁ ଚିହ୍ନର ବିଷୟରେ ଆପଣମାନେ ଆଲୋଚନା କରନ୍ତି, ମାତ୍ର ଏହି ଗୋଟିକର ବିଷୟରେ କଣ? ଏଥିପୂର୍ବେ କି ଆପଣ କୌଣସି ଅନ୍ୟ ଚିହ୍ନକୁ କଦାପି ଲାଭ କରିପାରନ୍ତି? ପରଭାଷାରେ କଥାବାର୍ତ୍ତା କରିବାର ଚିହ୍ନ, ଭାବବାଣୀ କରିବାର ଚିହ୍ନ, ଅଲୌକିକ କର୍ମ କରିବାର ଚିହ୍ନ ଆଦି ଆପଣଙ୍କୁ ମୂଳ ତିନୋଟି ଆଡ଼କୁ ନିହାତି ପକ୍ଷେ ଫେରିଯିବାକୁ ହିଁ ପଡିବ। ଅନନ୍ତ ପୁଣି ଚିରସ୍ଥାୟୀ ଚିହ୍ନ ଆଡ଼କୁ ନିହାତି ପକ୍ଷେ ଫେରିଯିବାକୁ ପଡିବ ହିଁ ପଡିବ। ଆରମ୍ଭ କରିବା ପାଇଁ ପ୍ରଥମେ ସ ହେଉନ୍ତୁ, ପୁଣି ସେହି ମୂଳଦୁଆ ଉପରେ ତୁଷ୍ଟି ରହି ରହନ୍ତୁ, ଯିଏକି ସନାତନର ପ୍ରସ୍ତର ଅଟନ୍ତି। ପୁଣି କୌଣସି ବସ୍ତୁ ଏହାକୁ କଦାପି ସ୍ପର୍ଶ କରି ନ ପାରେ, ନରକର ସକଳ ଫାଟକ ଏହା ବିରୋଧୀ ହେବେ ନିଶ୍ଚୟ, କିନ୍ତୁ ଏହାକୁ ଆଦୌ ଜୟ କରିପାରିବେ ନାହିଁ। ସେହି ଚିହ୍ନଟିକୁ ଜାଣନ୍ତୁ, ଜଣେ କନ୍ୟା ଗର୍ଭବତୀ ହେବେ, ପୁଣି ଏକ ପୁତ୍ରଙ୍କୁ ଜାତ କରିବେ। ଆଉ ସେହି ମେଷପାଳକ ମାନଙ୍କୁ ସେ କହିଥିଲେ ତାହାଙ୍କୁ ତୁମମାନେ ସନ୍ଧାନ ପାଇବାର ଚିହ୍ନଟି ଏପରି ଅଟେ, ସେ ଏକ ଗୋରୁକୁଣ୍ଡରେ ରଖାଯାଇଥିବେ, ଏକ ଗୁହାଳ ଘରେ ଥିବେ, ପୁଣି ପତଳା କଣାରେ ଗୁଡା ଯାଇଥିବେ। ଆଉ ତାଙ୍କ ପରେ ତୁମମାନେ ଯେତେବେଳେ ଦୃଷ୍ଟିପାତ କରିବ ତାହାଙ୍କୁ ବିଶ୍ୱାସ କର, ଯେହେତୁ ଆମମାନ ମଧ୍ୟରେ ସେ ଈଶ୍ୱର ଅଟନ୍ତି। ସେହି ଚିହ୍ନଟି କେବଳ ମେଷପାଳକ ମାନଙ୍କ ପାଇଁ ନଥିଲା, କିନ୍ତୁ ଏହା ସମ୍ପୂର୍ଣ୍ଣ ଜଗତର ପାଇଁ ଦତ୍ତ ହୋଇଥିଲା। ତାଙ୍କ ପରକୁ ତାଙ୍କ ଆଡ଼କୁ ଚାହିଁବାକୁ ପୁଣି ସେ ଯେ କିଏ ଅଟନ୍ତି ତାହାକୁ ବୁଝିବାକୁ ଏହା ଆମମାନଙ୍କ ସହିତ ଈଶ୍ୱର ଇମାନୁଏଲ ଅଟନ୍ତି। ଏହି ଜଗତରେ ଯେତେବେଳେ ସେ ଥିଲେ ସେ ଯେ ଈଶ୍ୱର ଥିଲେ ତାହାକୁ ପ୍ରମାଣିତ କରିଥିଲେ। ପରମେଶ୍ୱର ଯେ ତାଙ୍କ ମଧ୍ୟରେ ବାସ କରିଥିଲେ ସେ କଥାକୁ ପ୍ରମାଣିତ କରିଥିଲେ, କାରଣ ଈଶ୍ୱରଙ୍କ ଚିହ୍ନ ଗୁଡାକ ତାଙ୍କର ଅନୁବର୍ତ୍ତୀ ହୋଇଥିଲେ। ସେ କହିଥିଲେ ଯଦି ମୁଁ ଆପଣା ପ୍ରେରଣକର୍ତ୍ତା ପିତାଙ୍କ କର୍ମ ଗୁଡାକୁ ନ କରେ ତେବେ ମୋତେ ବିଶ୍ୱାସ କର ନାହିଁ, କିନ୍ତୁ ମୁଁ ଯଦି ଆପଣା ପିତାଙ୍କ କର୍ମ ସକଳ କରେ ତେବେ ତୁମମାନେ ଯଦି ମୋତେ ବିଶ୍ୱାସ ନ କର ତେବେ ଚିହ୍ନଟିକୁ ସକଳ କର୍ମକୁ ବିଶ୍ୱାସ କର। ଇମାନୁଏଲ ଥିଲେ, ମୁଁ ଓ ମୋର ପିତା ଏକ। ମୋର ପିତା ମୋତେ ପ୍ରେରଣ କଲେ ଆଉ ସେ ମୋତେ ଯେପରି ପ୍ରେରଣ କଲେ ମୁଁ ମଧ୍ୟ ତୁମମାନଙ୍କୁ ସେହିପରି ଭାବେ ପ୍ରେରଣ କରେ। ଯେଉଁ ପିତା ମୋତେ ପ୍ରେରଣ କଲେ ସେ ମୋ ସହିତ ଅଛନ୍ତି, ସେ ମୋ ମଧ୍ୟରେ ବାସ କରନ୍ତି, ପୁଣି ଆପଣାରୁ ସକଳ କାର୍ଯ୍ୟ କରୁଅଛନ୍ତି। ଏହା ଶରୀର ରୂପୀ ଈଶ୍ୱର ଅଟନ୍ତି। ବିନାଶ ଘଟିବା ପୂର୍ବେ ସେପରି ଧରଣର ଏକ ଆଶ୍ରଦକୁ ଲୋଟ ପାଇନଥିଲେ କି ପରମେଶ୍ୱରଙ୍କୁ ମାଂସମୟ ଶରୀରରେ ଆବିର୍ଭାବ ହୋଇଥିବା ଘଟଣାକୁ ସେ ଯେତେବେଳେ ଦେଖିଥିଲେ, ବାଛୁରୀର ମାଂସ ଭୋଜନ କରିଥିଲେ, ଗାଈର ଦୁଗ୍ଧ ପାନ କରୁଥିଲେ, ଗହମର ରୁଟି ଭୋଜନ କରୁଥିଲେ, ପୁଣି ଆପଣାର ପିଠିକୁ ତମ୍ବୁ ଆଡ଼କୁ ରଖି ଠିଆ ହୋଇଥିଲେ ଆଉ ବ୍ୟକ୍ତିଗତ ସର୍ବନାମ ମୁକୁ ବ୍ୟବହାର କରିଥିଲେ। ଅବ୍ରାହମ ଯେ ଜଗତର ବଂଶଧର ଅଟନ୍ତି ଏହାକୁ ଦେଖୁଥିବା ଯୋଗୁଁ ମୁଁ ବୋଲି ସର୍ବନାମରେ କହିଥିଲେ। ମୁଁ ଅନ୍ୟଥରେ ମୁଁ ଏହାକୁ ତାହାଙ୍କଠାରେ ପରିଚିତ କରାଇବି। ସେ କିଏ ଥିଲେ? ତତ୍ପରେ ସେ ପଚାରିଥିଲେ, ଅବ୍ରାହମ ତୁମର ପତ୍ନୀ କେଉଁଠାରେ ଅଛନ୍ତି? ସାରା କେଉଁଠାରେ ଅଛି? ଏହା ତାଙ୍କୁ ଚକିତ କରି ପକାଇଲା। ପରମେଶ୍ୱର ଖ୍ରୀଷ୍ଟଙ୍କ ଏକ ପୂର୍ବ ରୂପରେ ଦେଖାଦେଇ ଶରୀର ରୂପୀ ହୋଇଥିଲେ, କହିଥିଲେ ଆପଣଙ୍କ ପଶ୍ଚାଦବର୍ତ୍ତୀ ତମ୍ବୁ ମଧ୍ୟରେ ସେ ଅଛି। ସାରା ହସିଦେଲେ ଆଉ ସେ ପଚାରିଲେ, ସାରା କାହିଁକି ହସିଲା? ଇମାନୁଏଲ ଏକ ନାରୀଙ୍କ ଗର୍ଭରୁ ଯେତେବେଳେ ଶରୀର ରୂପୀ ହେଲେ ଐଶ୍ୱରିକ ରୂପରେ ପ୍ରକଟ ହେବା ପରିବର୍ତ୍ତେ ତଦ୍ରୁପ ପ୍ରକଟ ହେଲେ। ସେ କହିଥିଲେ ଲୋଟଙ୍କ ଦିନମାନଙ୍କରେ ଏହା ଯେପରି ଘଟିଥିଲା ମନୁଷ୍ୟ ପୁତ୍ରଙ୍କ ଆଗମନ କାଳେ ଠିକ ତଦ୍ରୁପ ଧରଣର ହେବ। ସେ ଏହି ଜଗତରେ ଥିବା ସମୟରେ ସେହି ପ୍ରେରିତ ସୁସମାଚାର ବାକ୍ୟ ସହିତ ଅଗ୍ରସର ହେଲେ, ଏପରିକି ସ୍ୱର୍ଗର ସମସ୍ତ ନିବାସ ସ୍ଥାନରୁ ମହିମାଯୁକ୍ତ ଦେଶର ବିସ୍ତୀର୍ଣ୍ଣ ବାରଣ୍ଡାରୁ ତାଙ୍କୁ ଲକ୍ଷ୍ୟ କଲେ, କହିଁ ଉପରେ ଦୃଷ୍ଟି ପକାଇ ରହିଲେ। ଆପଣମାନେ ଯେଉଁମାନେ କି ପଦ ପର୍ବ ଗୁଡାକୁ ଲେଖି ନେଉଛନ୍ତି, ଯେପରିକି ମୁଁ ଆପଣମାନଙ୍କୁ ଲେଖି ନେଉଥିବା ବିଷୟକୁ ଦେଖୁଅଛି, ଏକମ ତିମୋଥୀ 3:16 ପଦ ଅଟେ। ଈଶ୍ୱର ପ୍ରଣୟତାର ନିଗୁଢ ତତ୍ତ୍ୱ ଯେ ମହାନ, ଏହାକୁ ବିନା ଦ୍ୱିଧାରେ ସମସ୍ତେ ସ୍ୱୀକାର କରନ୍ତି, ତାହା ଏହି ଯେହେତୁ ପରମେଶ୍ୱର ଦେବନ୍ତ ହୋଇ ପ୍ରକାଶିତ ହେଲେ, ଜଗତରେ ବାସ କରାଗଲେ, ଦୂତମାନଙ୍କ ଦ୍ୱାରା ଦେଖାଗଲେ। ପରମେଶ୍ୱରଙ୍କ ଆଡ଼କୁ ଟିକେ ଦୃଷ୍ଟିପାତ କରିବା ପାଇଁ ଦୂତଗଣ ଉନ୍ନତ କରାଗଲେ। ସେମାନେ କେବଳ ଥରକର ପାଇଁ ତାଙ୍କ ସମ୍ମୁଖରେ ନିଜ ନିଜର ପକ୍ଷ ଗୁଡାକୁ ଫଡ଼ଫଡ କଲେ, ପୁଣି ସେହି ସ୍ୱର୍ଗର ମହିମାମୟ ସ୍ଥାନରେ ଏକ ଅଗ୍ନିମୟ ହୋଇ ସେ ଯେତେବେଳେ ବସିଥିଲେ ସେତେବେଳେ ସେମାନେ ପବିତ୍ର 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 କହି ଚିତ୍କାର କରୁଥିଲେ। ଆଉ ସେ ଯେତେବେଳେ ମାନବ ରୂପୀ ହେଲେ ଦୂତଗଣ ଆସିଲେ, ପୁଣି ତାଙ୍କୁ ଦେଖିବାକୁ ଚାରିଆଡ଼କୁ ଚାହିଁ ରହିଲେ। ଯେହୋବା ସେ ମାଂସମୟ ଶରୀରରେ ଦେହଧାରୀ ହେଲେ, ନିଶ୍ଚିତ ରୂପେ ବିନା ଦ୍ୱିଧାରେ ଈଶ୍ୱର ପ୍ରାୟତାର ନିଗୁଢ ତତ୍ତ୍ୱ ଅତି ମହାନ ଅଟେ। ମୁଁ ତୁମମାନଙ୍କୁ ଏକ ଚିରସ୍ଥାୟୀ ଚିହ୍ନ ଦେବି, ଯେହେତୁ ପରମେଶ୍ୱର ଆମମାନ ମଧ୍ୟରେ ଶରୀର ରୂପୀ ହେଲେ, ସେ ମାଂସମୟ ଶରୀରରେ ବାସ କଲେ, ଏହା ଏକ ଚିରସ୍ଥାୟୀ ଚିହ୍ନ ହେବେ। କେବଳ ଯେ ମେଷ ପାଳକ ମାନଙ୍କୁ ଦେଖିବାକୁ ପୁଣି ବିଶ୍ୱାସ କରିବାକୁ ନଥିଲେ, କିନ୍ତୁ ବ୍ରାହ୍ମ ଟ୍ରାଭାନ୍ନକୁଲରେ ଉପସ୍ଥିତ ଥିବା ଆପଣମାନଙ୍କ ପାଇଁ ପୁଣି ଏହି ନିର୍ଦ୍ଦୟ ଜଗତ ପାଇଁ ଥିଲେ। ସେହି ଜଣକ ଯିଏକି ଈଶ୍ୱର ଥିଲେ ତାଙ୍କୁ ବିଶ୍ୱାସ କରିବାକୁ ଥିଲା, ପରମେଶ୍ୱର ସେହି ଚିହ୍ନଟିକୁ ଦାନ କରିଥିଲେ। ଯୀଶୁ କହିଥିଲେ, ଜୀବିତ ପିତା ମୋତେ ଯେ ରୂପ ପ୍ରେରଣ କରିଛନ୍ତି, ପୁଣି ମୋ ସାଙ୍ଗରେ ଅଛନ୍ତି, ପୁଣି ମୋ ମଧ୍ୟରେ ବାସ କରିଥିଲେ, ସେହିପରି ମୁଁ ତୁମମାନଙ୍କୁ ପ୍ରେରଣ କରେ। ଜୀବିତ ପିତା ତୁମମାନଙ୍କ ସହିତ ଯାଆନ୍ତୁ, ପୁଣି ତୁମମାନଙ୍କ ମଧ୍ୟରେ ବାସ କରି ରହନ୍ତୁ, ଏକ ଚିରସ୍ଥାୟୀ ଚିହ୍ନ ହୋଇ ରହିଥାନ୍ତୁ, ଆଉ ବିଶ୍ୱାସୀ ମାନଙ୍କର ଏହିସବୁ ଚିହ୍ନ ଅନୁବର୍ତ୍ତୀ ହେବ। ଆଉ ଦେଖ, ଯୁଗାନ୍ତ ପର୍ଯ୍ୟନ୍ତ ମୁଁ ତୁମମାନଙ୍କ ସଙ୍ଗରେ ରହିବି, ଏପରିକି ତୁମମାନଙ୍କ ସଙ୍ଗେ ସଙ୍ଗେ ରହିଥିବି, ମୁଁ ତୁମମାନଙ୍କ ସହବର୍ତ୍ତୀ ହୋଇ ରହିଥିବି, ଜଗତର ଶେଷ ସମୟ ପର୍ଯ୍ୟନ୍ତ ମୁଁ ତୁମ ସହିତ ସେତେବେଳେ ରହିଥିବି। ଯେପରିକି ମୁଁ ପୂର୍ବେ କହିଥିଲି, ଏହି ଜଣେ ଅନ୍ୟ ବ୍ୟକ୍ତି ସେ ତାଙ୍କୁ ନ୍ୟୁନ କରି ପ୍ରସ୍ତୁତ କରିବାକୁ ତାଙ୍କୁ ଅତି ସାଧାରଣ ଈଶ୍ୱର ରୂପେ ପ୍ରସ୍ତୁତ କରି ଦେଖାଇବାକୁ ଚାହାନ୍ତି। ସେ ଜଣେ ମନୁଷ୍ୟ ଥିଲେ, ପରମେଶ୍ୱର ଜଣେ ମନୁଷ୍ୟଙ୍କୁ ବ୍ୟବହାର କରୁଥିଲେ। ଯେଉଁ ମାଂସମୟ ଶରୀରକୁ ସେ ନିର୍ମାଣ କଲେ, ଈଶ୍ୱର ତାହାକୁ ବ୍ୟବହାରରେ ଆଣୁଥିଲେ। ତାହାରି ଦ୍ୱାରା ସୃଷ୍ଟି କରିବାର ଅଭିପ୍ରାୟକୁ ରଖି ସେ ସ୍ୱୟଂରୁ ସୃଷ୍ଟି କଲେ, ଆଉ ତାଙ୍କ ଦ୍ୱାରା ଅନେକ ପୁତ୍ରଙ୍କୁ ଯେପରି ଉତ୍ପନ୍ନ କରନ୍ତି। ଧର୍ମଶାସ୍ତ୍ର ଏପରି କହିଥାଏ, ସେହି ଆଜ୍ଞାକାରୀ ସନ୍ତାନଙ୍କ ଦ୍ୱାରା ପୁତ୍ରଙ୍କ ଦ୍ୱାରା ଉତ୍ପନ୍ନ କରନ୍ତି। ମାତ୍ର ଜଣେ ମାତ୍ର ପୁତ୍ରଙ୍କ ଦ୍ୱାରା ସମସ୍ତେ ପତିତ ହେଲେ, ସେହିପରି କେବଳ ଏକମାତ୍ର ପୁତ୍ରଙ୍କ ଦ୍ୱାରା ସମସ୍ତେ ଜୀବିତ ହେବେ। ଯେଉଁମାନେ ବିଶ୍ୱାସ କରନ୍ତି କେବଳ ସେହିମାନେ ଜୀବିତ ହେବେ। ପରମେଶ୍ୱର ଆମମାନଙ୍କ ସହିତ ଏକ ଚିହ୍ନ ଅଟନ୍ତି, କହିଥିଲେ ତାହା ଏକ ଚିହ୍ନ ହେବେ। ଆପଣଙ୍କୁ ମନୁଷ୍ୟପୁତ୍ର ରୂପେ ପରିଚିତ କରାଇବାକୁ ସେ କେତେ ପସନ୍ଦ କଲେ। ଜଣେ ସାଧାରଣ ବ୍ୟକ୍ତି ନିଜକୁ ମନୁଷ୍ୟ କରି ପରିଚିତ କରିବାକୁ ପ୍ରିୟ ଜ୍ଞାନ କଲେ, ମୁଁ ଆଦୌ କିଛି ନୁହେଁ, ପୁତ୍ର ଆପଣାରୁ କିଛି କରିପାରନ୍ତି ନାହିଁ, କିନ୍ତୁ ଏହା ତ ପିତା ଥିଲେ ଯିଏକି ତାଙ୍କ ମଧ୍ୟରେ ଥିଲେ, ଇମାନୁଏଲ ଈଶ୍ୱର ତାଙ୍କଠାରେ ବାସ କରି ରହିଥିଲେ। ସେହି ଶିଶୁ ଈଶ୍ୱର ଯେହୋବା ପରମେଶ୍ୱର ଥିଲେ, ସେହି ଶିଶୁ ସନ୍ତାନଟି କାନ୍ଦିଥିଲେ, ସେହି ଜଣକ ଯେହୋବା ଥିଲେ। ଆପଣମାନେ ଏହାକୁ ବୁଝନ୍ତି କି ଏକ ଶିଶୁଠାରେ ପରମେଶ୍ୱର ବାସ କରୁଅଛନ୍ତି, ପରମେଶ୍ୱର ଏକ ନା ବାଳକରେ ବାସ କରୁଅଛନ୍ତି। ସେ କିପରି ଧରଣର ନମୁନା ରୂପୀ ନା ବାଳକର ବୟସରେ ଥିଲେ ସେ ଉଦାହରଣକୁ ବ୍ୟବସ୍ଥିତ କଲେ। ଆପଣଙ୍କ ପିତା ଆଉ ମାତାଙ୍କ ଦ୍ୱାରା ସେ ଯେତେବେଳେ ହଜା ଗଲେ, ତାଙ୍କୁ ପାଇବା ନିମନ୍ତେ ସେମାନେ ଚାରିଆଡେ ଖୋଜାଖୋଜି କରିଥିଲେ। ତତ୍ପରେ ମନ୍ଦିର ମଧ୍ୟରେ ସେମାନେ ତାଙ୍କୁ ପାଇଥିଲେ। ସେ ସେମାନଙ୍କୁ କଣ ବୋଲି କହିଥିଲେ? ଜଣେ ନା ବାଳକ ଥାଇ ସୁଦ୍ଧା କଣ କହିଥିଲେ? ତୁମମାନଙ୍କୁ କି ଡରା ନାହିଁ? ଆପଣଙ୍କ ପିତାଙ୍କ କାର୍ଯ୍ୟରେ ମୋତେ ଯେ ଶ୍ରମ କରିବା ଉଚିତ, ସେ କଥା ତୁମମାନଙ୍କୁ କଣ ଜଣା ନାହିଁ କି? ନା ବାଳକ ମାନଙ୍କ ପାଇଁ ଏକ ଉଦାହରଣ ଅଟନ୍ତି। ଜଣେ ପୁରୁଷ ବ୍ୟକ୍ତି ସ୍ୱରୂପେ ଜଗତର ସକଳ ପ୍ରକାରର ସୁଖାବିଳାସ ତାଙ୍କୁ ସମର୍ପିତ ହୋଇଥିଲା, ସବୁକିଛି ବିଷୟ ତାଙ୍କ ହସ୍ତରେ ଥିଲା। ସମସ୍ତ ମନୁଷ୍ୟଙ୍କ ଠାରୁ ଶ୍ରେଷ୍ଠ ରୂପେ ବିବେଚିତ ହେବା ପାଇଁ, ସକଳ ପୁରୁଷଙ୍କ ଠାରୁ ଧନାଢ୍ୟ ରୂପେ ବିବେଚିତ ହେବା ଉଦ୍ଦେଶ୍ୟରେ ଜଗତର ସକଳ ବ୍ୟବହାର ତାଙ୍କର କରାଗତ ହୋଇ ରହିଥିଲା। ଯିଏକି ଶିଷ୍ୟମାନଙ୍କୁ କହିପାରିଥିଲେ ଯେ କେଉଁ ସ୍ଥାନରେ ମାଛଟିଏ ଆପଣା ମୁଖ ଭିତରେ ଏକ ରୂପର ମୁଦ୍ରା ରଖିଥିଲା, କୂପରୁ ସବୁଠାରୁ ଶୁଦ୍ଧ ଜଳ କାଢି ତାହାକୁ ଦ୍ରାକ୍ଷାରସରେ ପରିଣତ କରିପାରିଥିଲେ, ତାହା ଯାହାକୁ ସେ ପରିବର୍ତ୍ତନ କରିବାକୁ ଚାହିଁଥିଲେ ତାହାକୁ ସେ ପରିବର୍ତ୍ତନ କରିପାରିଥିଲେ, ଯାହାକି ପାଞ୍ଚଟି ରୋଟିକୁ ପ୍ରଚୁର ରୂପେ ପରିବର୍ତ୍ତନ କରିପାରିଥିଲା, ପୁଣି ପାଞ୍ଚ ଜଣ ଲୋକଙ୍କୁ ଖୁଆଇ ପାରିଥିଲା। ଜଣେ ସର୍ବଶ୍ରେଷ୍ଠ ବ୍ୟକ୍ତି ରୂପେ ପରିଚିତ କରିବା ପାଇଁ ତାଙ୍କ ହସ୍ତରେ ଅସାଧାରଣ ସାମର୍ଥ୍ୟ ଥିଲା, ତଥାପି ଦରିଦ୍ରକୁ ସେ ବାଛି ନେଲେ। ଯେତେବେଳେ ସେ ମୃତ୍ୟୁଭୋଗ କଲେ, ତାଙ୍କ ପାଖରେ ଗୋଟିଏ କବରସ୍ଥାନ ମଧ୍ୟ ନଥିଲା, ସେ ଏକ କବରକୁ ଉଦ୍ଧାରରେ ନେଇଥିଲେ। ଇମାନୁଏଲ ଏହା ଏକ ଚିହ୍ନ ସ୍ୱରୂପ ହେବ। ପରମେଶ୍ୱର କିପରି ଭାବରେ ଆସନ୍ତି ଗରିବ ବେଶରେ, ପରମେଶ୍ୱର କିପରି ଭାବରେ ବ୍ୟବହାର କରନ୍ତି, ଏହା ଏକ ଚିରସ୍ଥାୟୀ ଚିହ୍ନ ହେବ ଗରିବଙ୍କ ସହିତ, ପୁଣି ଅଶିକ୍ଷିତ ମାନଙ୍କ ସହିତ ଏକ ଚିରସ୍ଥାୟୀ ଚିହ୍ନ ହେବ। ସର୍ବଶ୍ରେଷ୍ଠ ଭବିଷ୍ୟତ ବକ୍ତିନୀ ହାନ୍ନା ସେ ତାଙ୍କୁ ଏକ ଚିହ୍ନ ବୋଲି କହିଥିଲେ। ସିମିଓନ ନିଜର ହସ୍ତଦ୍ୱୟକୁ ଯେତେବେଳେ ଉପରକୁ ଉଠାଇଥିଲେ, ପୁଣି ପତଳା ଲୁଗାରେ ଗୁଡା ହୋଇ ରହିଥିବା ସେହି ଶିଶୁଙ୍କୁ ଆପଣ ହସ୍ତରେ ଧରି ରହିଥିଲେ। ହାନ୍ନା କହନ୍ତି, ଇସ୍ରାଏଲ ମଧ୍ୟରେ ଅନେକଙ୍କ ପତନ ଓ ଉତ୍ଥାନ ନିମନ୍ତେ ଏବଂ ଯାହା ବିରୁଦ୍ଧରେ କଥା କୁହାଯିବ ଏପରି ଚିହ୍ନ ହେବା ନିମନ୍ତେ ନିରୂପିତ, ତଥାପି ପୁନର୍ବାର ସଂଗୃହିତ କରି ଏକାଠି କରୁଥିବା ସମୟରେ ବିଜାତୀୟମାନଙ୍କ ଉଦ୍ଦେଶ୍ୟରେ ସୁଦ୍ଧା ଏକ ଆଲୋକ ସ୍ୱରୂପ ହେବେ। କଣ ପରମେଶ୍ୱର ଆମମାନଙ୍କ ସହିତ ଧନବାନ ପୁଣି ଗର୍ବିତ ମାନଙ୍କ ସହିତ ଏପରି ନୁହେଁ, ମାତ୍ର ଗରିବ ମାନଙ୍କ ମଧ୍ୟରେ ଈଶ୍ୱର ଆମମାନଙ୍କ ସହିତ ପରମେଶ୍ୱର ଏକ ଗୋରୁ ଗୁହାରରେ ଜାତ ହେଲେ। ସେ କିପରି ଧରଣର କର୍ମଗୁଡ଼ିକ କରିଥିଲେ? ଯେଉଁ ଶିକ୍ଷା ଗୁଡ଼ିକୁ ସେ ଦାନ କରିଥିଲେ ସେଗୁଡାକୁ ଲକ୍ଷ୍ୟ କରନ୍ତୁ, ସେ ଯାହା କହିଥିଲେ ତତ୍ର ତାହାଙ୍କୁ ଲକ୍ଷ୍ୟ କରନ୍ତୁ। ଯେହେତୁ ଈଶ୍ୱର ଆପଣଙ୍କୁ କହିଥିଲେ, ଏ ଆମର ପ୍ରିୟ ପୁତ୍ର ଏହାଙ୍କ ବାକ୍ୟ ଶ୍ରବଣ କର, ଏ ଆମର ପ୍ରିୟ ପୁତ୍ର ଯାହାଙ୍କଠାରେ ବାସ କରିବାକୁ ଆମେ ପ୍ରସନ୍ନ ଅଟୁ ଏହାଙ୍କୁ ଶ୍ରବଣ କର, ସେ ଏପରି କହିଥିଲେ, ମୁଁ ତୁମମାନଙ୍କ ସହିତ ସର୍ବଦା ଥିବି, ଏପରିକି ଶେଷ ପର୍ଯ୍ୟନ୍ତ ତୁମମାନଙ୍କ ସହିତ ଥିବି। ସେ ଆପଣଙ୍କ ଶିଷ୍ୟମାନଙ୍କୁ ପଠାଇଥିଲେ, ଆଉ ପରମେଶ୍ୱର ମନୁଷ୍ୟ ସହିତ ଏକାକାର ହୋଇଥିବାରୁ ଆପଣଙ୍କ ସମୟରେ ସେମାନେ ଜଗତକୁ ଉତ୍ତେଜିତ କରିପାରିଥିଲେ, ଆଉ ସେହି ଈଶ୍ୱରଙ୍କ ନାମରେ ଯୀଶୁ ଖ୍ରୀଷ୍ଟଙ୍କ ନାମରେ
ସେମାନେ ଲୋକମାନଙ୍କୁ ବାପ୍ତିଜିତ କରିଥିଲେ। ସେମାନେ ତାଙ୍କ ସହିତ ଏତେ ସନ୍ନିକଟ ହୋଇ ଜୀବନଯାପନ କରିଥିଲେ ଯେ ପରିଶେଷରେ ସେ ସ୍ୱୟଂକୁ ସେମାନଙ୍କ ମଧ୍ୟରେ ପ୍ରଘଟିତ କରିଥିଲେ। ପବିତ୍ର ଆତ୍ମାଙ୍କର ସକଳ ବରଦାନ, ସକଳ ଚିହ୍ନ, ପୁଣି ଆଶ୍ଚର୍ଯ୍ୟଜନକ କର୍ମଗୁଡ଼ାକ ଦ୍ୱାରା ଆପଣଙ୍କୁ ପ୍ରଘଟ କରିଥିଲେ। ପରମେଶ୍ୱର ଆମମାନଙ୍କ ସହିତ ସେମାନେ ପ୍ରଚାର କରି କହିଥିଲେ ଯେ କେବଳ ଏକମାତ୍ର ସତ୍ୟ ପୁଣି ଜୀବିତ ପରମେଶ୍ୱର ଥିଲେ, ଯିଏକି ସେହି ଥିଲେ। ତିନି ଜଣ କିମ୍ବା ଚାରି ଜଣ ଅଥବା ଦୁଇ ଜଣ ଦେବତାଙ୍କ ଉଦ୍ଦେଶ୍ୟରେ ଜଣେ ବ୍ୟକ୍ତି ବିଭିନ୍ନ କିସମର ଦୁର୍ଗ ଗୁଡାକୁ ନିର୍ମାଣ କରିଛନ୍ତି, କିନ୍ତୁ ଏକମାତ୍ର ଈଶ୍ୱର ଅଛନ୍ତି। ସେହି ସୁଶୋଭାଷ୍ଟ୍ରୀକୁ ଏହି ଯୁଗାନ୍ତ ସମୟରେ ଗ୍ରହଣ କରିବାର ବିଷୟବସ୍ତୁ ଥିଲା। ଏତେବେଳେ ଆପଣଙ୍କୁ ନିଜ ନିଜର ବିଚାରଧାରାକୁ ଖୋଲି ପକାଇବାଟା ଭଲ ହେବ, ନିଜ ନିଜର ହୃଦୟକୁ ଖୋଲି ପକାଇବାଟା ଭଲ ହେବ। ପୁଣି ମୁଁ ଯାହାକୁ କହିବା ନିମନ୍ତେ ଯାଉଅଛି ସେ କଥାକୁ ପରମେଶ୍ୱର ଯେ ଆପଣଙ୍କ ପାଖରେ ସୁସ୍ପଷ୍ଟ କରନ୍ତୁ, ତାହା କିଣି ନିବେଦନ କରନ୍ତୁ ଯେ ଯେତେବେଳେ ଆସିଥିଲେ ଭାବାଦିଗ କହିବାକୁ କହିଥିବା ବଚନକୁ ସେ ସଫଳ କଲେ। ଆଉ ଏହି ଯୁଗାନ୍ତ ସମୟରେ ସେ ଯେତେବେଳେ ଆସୁଅଛନ୍ତି ପରମେଶ୍ୱରଙ୍କ ବିଳମ୍ବିତ ବର୍ଷା ସମୟରେ, ଶେଷ ବୃଷ୍ଟିର କାଳରେ ଆସୁଅଛନ୍ତି, ଯେତେବେଳେ ଆଦ୍ୟ ବୃଷ୍ଟି ପୁଣି ଶେଷ ବୃଷ୍ଟିକୁ ଡହାଯିବ, ତାଙ୍କ ବିଷୟରେ ଯେପରି ଭାବରେ ଭାବବାଣୀ କରାଯାଇ କରାଯାଇଥିଲା ସେ ଠିକ ସେହିପରି ଭାବରେ ଆସୁଅଛନ୍ତି। ସନ୍ଧ୍ୟା କାଳର ଦୀପ୍ତି ରୂପେ ହୋଇ ଆସିବେ। କଣ ଘଟିବାକୁ ସଂକଳ୍ପ ହୋଇ ରହିଥିଲା ଇମାନୁଏଲ, ସେହି ସମାନ ପୁତ୍ର, ସେହି ସମାନ ଜ୍ୟୋତି, ସେହି ସମାନ ଈଶ୍ୱର ଯିଏକି ମାଂସମୟ ଶରୀରରେ ବାସ କରିବାକୁ ଆସିଥିଲେ। ପେଣ୍ଟିକୋଷ୍ଟ ଦିନ ଆପଣଙ୍କର ପ୍ରଜାବର୍ଗଙ୍କ ସହିତ ବାସ କରିବାକୁ ଆସିଥିଲେ, ସେହି ଶେଷ ଦିନ ମାନଙ୍କରେ ଠିକ ସେହିପରି ଭାବରେ ଆସିବେ, ଯେହେତୁ ଏହା ସନ୍ଧ୍ୟା କାଳ ଦୀପ୍ତି ହେବ। ଏହା କିପରି ଧରଣର ଏକ ବିଷୟ ଅଟେ, ସେତେବେଳେ ଏକ ଚିହ୍ନ ପରିଚିତ ହେବ, ଏକ ଚିରସ୍ଥାୟୀ ଚିହ୍ନ ପ୍ରକାଶିତ ହେବେ। ପରମେଶ୍ୱର ଆମମାନଙ୍କ ସହିତରେ, ପରମେଶ୍ୱର ଆମମାନଙ୍କ ମଧ୍ୟରେ, ପରମେଶ୍ୱର ଆମମାନଙ୍କ ଦ୍ୱାରା ଏକ ଚିହ୍ନ ହୋଇ ପରିଚିତ ହେବେ। ମନୁଷ୍ୟ ଆଉ ଈଶ୍ୱର ଏକ ହୋଇଗଲେ। ଯୀଶୁ ମୃତ୍ୟୁବରଣ କଲେ, ଯଦ୍ୱାରା ଆପଣଙ୍କ ନିର୍ଣ୍ଣୟ ଅନୁସାରେ ସେ ନିଜର ବହୁମୂଲ୍ୟ ଜୀବନକୁ ପ୍ରଦାନ କଲେ। ଗତ ସପ୍ତାହର ଗତ ରବିବାରର ସମାଚାର ଅନୁସାରେ, କାରଣ ଏକ ନିର୍ଣ୍ଣୟ ପାଇଁ ସେ ଏହାକୁ ଦାନ କଲେ, ଯେପରିକି ସେ ଈଶ୍ୱରଙ୍କ ନିକଟକୁ ଏକାଧିକ ପୁତ୍ରଙ୍କୁ କଢାଇ ଆଣିପାରନ୍ତି। ଇମାନୁଏଲ ଆମମାନଙ୍କ ସହିତ ସନ୍ଧ୍ୟାକାଳର ଜ୍ୟୋତିର ପ୍ରଜାଗଣ ଏହା ସେମାନଙ୍କୁ ଆକର୍ଷଣ କରିବ। ପରମେଶ୍ୱର ଯେତେବେଳେ ଚିହ୍ନକୁ ନେଲେ, ପରମେଶ୍ୱର ଯେତେବେଳେ ଚିହ୍ନଟିକୁ ଦେଲେ, ଏହା ଏକ ଚିହ୍ନ ହେବ। ଏପରି କହିଦେଲେ, ପରମେଶ୍ୱର ମାଂସମୟ ଶରୀରରେ ଥାଇ ବସବାସ କରୁଥିବେ, ତାହା ଯେ ଲୋକମାନଙ୍କୁ ଆକର୍ଷଣ କରିବ, ସେ ଏପରି ବିଚାର କରିଥିଲେ। ଏହା କଲା, କାରଣ ଯେତେ ଜଣ ତାହାଙ୍କୁ ଗ୍ରହଣ କଲେ ସେ ସମସ୍ତଙ୍କୁ ଈଶ୍ୱରଙ୍କ ପୁତ୍ର ହେବାକୁ ସେ ଅଧିକାର ଦେଲେ। ସେହି ସମାନ ଆଲୋକଟି ଯେତେବେଳେ ପ୍ରଦର୍ଶିତ ହେଲେ, ସନ୍ଧ୍ୟାକାଳ ଜ୍ୟୋତିରେ ବାସ କରୁଥିବା ଲୋକମାନଙ୍କୁ ଏହା ଆକର୍ଷଣ କରେ ବୋଲି ଧାରଣା କରାଯାଇଥିଲା। ପରମେଶ୍ୱର ଆଉ ଖ୍ରୀଷ୍ଟ ଏକ ଅଟନ୍ତି। ପିତର ଏପରି କହିଥିଲେ, ଏହି ଯେଉଁ ଯୀଶୁଙ୍କୁ ଆପଣମାନେ କୃଷାର୍ପିତ କଲେ, ସେହି ସମାନ ବ୍ୟକ୍ତିଙ୍କୁ ଈଶ୍ୱର, ପ୍ରଭୁ ଆଉ ଖ୍ରୀଷ୍ଟ ଉଭୟ ପଦରେ ନିରୂପଣ ଯେ କରିଅଛନ୍ତି, ଏହାକୁ ସମଗ୍ର ଇସ୍ରାଏଲ ବଂଶ ଜାଣନ୍ତୁ। ଏକ ଚିହ୍ନ ଯାହାଙ୍କ ବିରୁଦ୍ଧରେ ମନ୍ଦ କଥା କୁହାଗଲା, ତଥାପି ସନ୍ଧ୍ୟାକାଳ ଜ୍ୟୋତି ଏହିଠାରେ ଅଛନ୍ତି। ସୁସମାଚାରର ପୁରୁଣା ସେବକ ହୋଇଥିବାରୁ ପେଣ୍ଟିକୋଷ୍ଟାଲ ସମାଚାରଟି ଯେତେବେଳେ ପ୍ରଥମ ଥର ପାଇଁ ପ୍ରଚାରିତ ହେବାରେ ଲାଗିଲା, ପୂର୍ବତନ ପ୍ରଚାରକ ଅଧ୍ୟକ୍ଷ ହେଉଡ୍ ଏଥିପୂର୍ବେ କହିଥିଲେ, ମୁଁ କଳ୍ପନା କରେ ସେ ନଥିଲେ, ଏକଦା ଆତ୍ମା ତାଙ୍କୁ ଯେତେବେଳେ ସ୍ପର୍ଶ କଲେ ହୋଇପଡ଼େ, ତାହା ତାଙ୍କ ପାଇଁ ସବୁଠାରୁ ଆନନ୍ଦଜନକ ସମୟ ଥିଲା। ସେ ଜଣେ ପଦ୍ୟକାର ଥିଲେ, ପ୍ରଚାରକ ମଧ୍ୟ ଥିଲେ। ସେ ନିଜ କଲମକୁ ଚଞ୍ଚଳ ଉଠାଇଲେ ଆଉ ଏହାକୁ ଲେଖିଲେ, ସନ୍ଧ୍ୟାକାଳ ଏହା ଆଲୋକ ହେବ, ମହିମାର ପଥକୁ ତୁମ୍ଭେ ନିଶ୍ଚୟ ପାଇବ। ଆଜିର ଆଲୋକଟି ଜଳର ମାର୍ଗରେ ଯୀଶୁଙ୍କ ମହତ ନାମରେ ସମାଧି ଲଭି, ଯୁବକ ଆଉ ବୃଦ୍ଧ ତୁମ ସକଳ ପାପରୁ ମନ ଫେରାଅ, ପବିତ୍ର ଆତ୍ମା ନିଶ୍ଚୟ ପ୍ରବେଶିବେ ତୁମ ମଧ୍ୟକୁ। ଯେହେତୁ ସନ୍ଧ୍ୟାର ଜ୍ୟୋତି ପ୍ରକାଶିତ ହୋଇଅଛନ୍ତି, ଏହା ସତ୍ୟ ଯେ ଈଶ୍ୱର ଆଉ ଯୀଶୁ ଅଟନ୍ତି ଏକ। ସନ୍ଧ୍ୟାକାଳର ଜ୍ୟୋତି ସମୂହ, ଯଦି ସନ୍ଧ୍ୟାବେଳାର ଜ୍ୟୋତିରେ ଆମେ ଗମନାଗମନ କରୁଅଛୁ, ସନ୍ଧ୍ୟାକାଳ ଚିହ୍ନରେ ଥାଇ ଯାତ୍ରା କରୁଅଛୁ, ତେବେ ତ ଏହା ସେହି ସମାନ ଜ୍ୟୋତି ପୁଣି ସମାନ ଚିହ୍ନ, ଏକ ଚିରସ୍ଥାୟୀ ଚିହ୍ନ ଅଟନ୍ତି।
ତେବେ ତ ସେଇ ସମାନ ଚିହ୍ନ ଗୁଡାକ ସନ୍ଧ୍ୟାକାଳ ଜ୍ୟୋତିକୁ ଅନୁସରଣ କରିବେ। ଚମତ୍କାର, ଆପଣ ଏହାକୁ ବୁଝନ୍ତି କି? ଆପଣମାନେ ଏହାକୁ ବୁଝନ୍ତି କି? ଏହି ବଡ ଦିନର ସମାଚାରଟି ତାହା ହିଁ ଅଟେ। ସନ୍ଧ୍ୟାକାଳର ସକଳ ଚିହ୍ନ, ମସିହଙ୍କର ଚିହ୍ନ ଗୁଡାକ ଏହାକୁ ଯୋଗଦାନ କରୁଅଛନ୍ତି, ସମାଚାରକୁ ଯୋଗଦାନ କରୁଅଛନ୍ତି। ସନ୍ଧ୍ୟାକାଳ ଜ୍ୟୋତି ଗୁଡାକ ଏଇଠାରେ ରହିଅଛନ୍ତି। ଏହାଙ୍କ ବିରୁଦ୍ଧରେ ମନ୍ଦ କଥା କୁହାଗଲା, ସେମାନେ ଆପଣଙ୍କୁ ତଡ଼ିଦେବେ, ଆପଣଙ୍କ ଭାତୃଗଣ ଆପଣଙ୍କ ପ୍ରତି ସେପରି ବ୍ୟବହାର କରିବେ। କିଏ ତାହାଙ୍କୁ ତଡ଼ି ଯାଇଥିଲେ? ତାଙ୍କର ଭାଇମାନେ। ସକଳ ଆଶ୍ଚର୍ଯ୍ୟଜନକ କାର୍ଯ୍ୟକୁ କରୁଥିବା ବିଷୟକୁ ଦେଖିବା ପାଇଁ ସେମାନେ ତାଙ୍କୁ ସ୍ନେହ କରିଥିଲେ। ମାତ୍ର କାଲବରି ପାଖକୁ ଏହା ଯେତେବେଳେ ଉପସ୍ଥିତ ହେଲା, ସେମାନେ ସମସ୍ତେ ଯେତେବେଳେ କେଉଁ ସ୍ଥାନରେ ଥିଲେ? ଏହି କଷ୍ଟକର ସମୟକୁ ଏହା ଯେତେବେଳେ ଆସି ଉପସ୍ଥିତ ହେଲେ, ଯେଉଁଠାରେ ଈଶ୍ୱରଙ୍କୁ ତାଙ୍କର ବାକ୍ୟରେ ତାଙ୍କ ସତ୍ୟତାରେ ଆଧାରିତ ଥାଇ ପ୍ରକଟିତ ହେବାକୁ ପଡ଼ିଥିଲା, ସେତେବେଳେ ସେମାନେ କେଉଁଠାରେ ଥିଲେ? ସେମାନେ ପଛଘୁଞ୍ଚା ଦେଇ ପଳେଇ ଯାଆନ୍ତି। ସେତେବେଳେ ତୁମମାନଙ୍କୁ ଏକ ଚିହ୍ନ ଦତ୍ତ ହେବ, ଆଉ ଏହିସବୁ ଚିହ୍ନ ଅନୁବର୍ତ୍ତୀ ହେବ। ଯେ ସକଳ କାର୍ଯ୍ୟକୁ ମୁଁ କରେ, ତୁମମାନେ ମଧ୍ୟ ସେହିସବୁ କର୍ମ କରିବ, ଏପରିକି ଏଥିରୁ ଅଧିକ ମହତ୍ କର୍ମ କରିବ, ଯେହେତୁ ମୁଁ ଆପଣଙ୍କ ପିତାଙ୍କ ପାଖକୁ ଯାଉଅଛି। ସନ୍ଧ୍ୟାକାଳରେ ଏହା ପୁନଶ୍ଚ ଆଲୋକର ସମୟ ହେବ। ଓହୋ, ଅନ୍ଧକାରର ଏହି ବେଳାରେ ଯାହା ମଧ୍ୟ ଦେଇ ଆମମାନେ ଏଥିରେ ଗମନାଗମନ କରିଥାଉ, ତଥାପି ଦୀର୍ଘ 40 ବର୍ଷ ଧରି ଅନ୍ଧକାରର ମେଘଟି ବାଦଲଟି ପରିଷ୍କାର ହେବାରେ ଲାଗିଛି। ପ୍ରଥମ ଥରର କାର୍ଯ୍ୟକାରିତା ଦ୍ୱାରା ସୁସମାଚାରର ସନ୍ଦେଶକୁ ପରିଚିତ କରାଇବା ଯୋଗୁଁ ସର୍ବପ୍ରଥମ ସଫଳୀକରଣ ମାଧ୍ୟମରେ ପରମେଶ୍ୱର ପୁଣି ଖ୍ରୀଷ୍ଟ ଯେ ଏକ ସେ କଥାକୁ ପରିଚିତ କରାଉଛନ୍ତି। ଅର୍ଥାତ୍ ପରମେଶ୍ୱର ମାଂସମୟ ଶରୀରରେ ପରିଚିତ ପ୍ରକଟ ହୋଇଥିଲେ, ସେ ମନୁଷ୍ୟର ଶରୀରରେ ବାସ କରିବାକୁ ପସନ୍ଦ କଲେ। ପୁଣି ଆଜି ସେମାନେ ତାହାଙ୍କୁ ସିଂହାସନ ଉପରେ ବସିଥିବା କିଛି ବ୍ୟକ୍ତିତ୍ୱ ରୂପେ ପ୍ରସ୍ତୁତ କରୁଛନ୍ତି। ସେମାନେ ତାଙ୍କୁ ଇତିହାସ ପୂର୍ବର କୌଣସି ସତ୍ୟ ରୂପେ ପ୍ରସ୍ତୁତ କରୁଛନ୍ତି। ସେମାନଙ୍କ ମଧ୍ୟରୁ କେତେକ ଜଣ ତାଙ୍କୁ ମନସ୍ତତ୍ତ୍ୱବିତ୍ ମାନଙ୍କ ମନ୍ତ୍ରଣା ଆଡ଼କୁ ଫେରାଇ ନେବାକୁ ଚାହିଁଥାନ୍ତି, କେତେକ ବ୍ୟକ୍ତି ତାଙ୍କୁ ଜଣେ ଭାବବାଦୀ ରୂପେ ପ୍ରସ୍ତୁତ କରିବାକୁ ଚାହାନ୍ତି। କିନ୍ତୁ ହେ ଭାଇ, ସେ ଆପଣଙ୍କ ମଧ୍ୟରେ ଥିବା ଈଶ୍ୱର ଅଟନ୍ତି, ଶରୀରରେ ପ୍ରକଟିତ ହୋଇଥିବା ଈଶ୍ୱର ଅଟନ୍ତି। ସେ ଯେ ପାର୍ଥିବ ଶରୀରରେ ବାସକାରୀ ଈଶ୍ୱର ଥିଲେ, ସେ କଥାକୁ ସେମାନେ କିପରି ବୁଝିଥିଲେ? ସେ କହିଥିଲେ, ଯଦି ମୁଁ ଆପଣଙ୍କ ପିତାଙ୍କ କର୍ମ ଗୁଡାକୁ ନ କରେ, ତେବେ ମୁଁ ତୁମମାନଙ୍କୁ ଭୁଲ କଥା କହିଅଛି। ମାତ୍ର ଯଦି ମୁଁ ମୋର ପିତାଙ୍କ କର୍ମ ଗୁଡାକ କରେ, ତେବେ ତୁମମାନେ ଏହାକୁ ବିଶ୍ୱାସ କର। ଏତେବେଳେ ପୁଣି ସେହି ସମାନ ଧରଣର କଥା, ଏହି ଯୁଗାନ୍ତର ଦିନ ମାନଙ୍କରେ ସମାଚାରଟି ପୁନଶ୍ଚ ଜାଗରିତ କରିଅଛି। ସେ ଯେ କିଏ ଅଟନ୍ତି, ସେ ଯେ କଣ ଅଟନ୍ତି, ଏହି ସମାଚାରଟି ଜାଗରଣ ଆଣିଦେଇଛି। ଇମାନୁଏଲ ଆପଣମାନଙ୍କ ମଧ୍ୟରେ ସେହି ସକଳ କାର୍ଯ୍ୟ ସହିତ ଥାଇ ଯାହାକୁ ସେ କରିଥିଲେ ତଦ୍ୱାରା ବାସ କରୁଛନ୍ତି, ଆପଣଙ୍କ ମଧ୍ୟରେ ନିଜକୁ ପ୍ରକଟ କରନ୍ତି, ସେହି ସମାନ ଧରଣର କର୍ମକୁ କରନ୍ତି ଯାହାକୁ ସେ କରିଥିଲେ। ଏହା ସନ୍ଧ୍ୟାକାଳ ଜ୍ୟୋତି ଅଟେ। ଏହାଙ୍କ ବିରୁଦ୍ଧରେ ମନ୍ଦ କଥା କୁହାଗଲା, ଏହା ଏକ କଠିନ ମାର୍ଗ ଅଟେ। ଏହା ସେହି ଧନୀ ଯୁବକ ଶାସକଙ୍କ ପାଇଁ ଗୁରୁତର ଅର୍ଥକୁ ପରିଚିତ କରାଇଲା, ତଥାପି ତାଙ୍କର ହୃଦୟଟି କ୍ଷୁଧାର୍ତ୍ତ ଥିଲା, ଯୀଶୁଙ୍କ ପାଖକୁ ଆସିବା ପାଇଁ ଆତୁର ଥିଲା, ଆଉ ପଚାରିଥିଲେ, ହେ ଗୁରୁ, ଅନନ୍ତ ଜୀବନ ପାଇବା ପାଇଁ ମୁଁ କଣ କରିବି? କହିଥିଲେ, ଆଜ୍ଞା ଗୁଡାକୁ ପାଳନ କର। ସେ କହିଥିଲେ, ମୁଁ ବାଲ୍ୟକାଳରୁ ସେଗୁଡାକୁ ପାଳନ କରି ଆସୁଅଛି। ପଚାରିଥିଲେ, ତୁମ୍ଭେ ସିଦ୍ଧିଟି ହେବାକୁ ଅର୍ଥ କରୁଛ କି? କହିଲେ, ମୋର ପଛେ ଚାଲ। କିନ୍ତୁ ଅତି ଦୁଃଖିତ ହୋଇ ସେ ଫେରିଗଲେ। ଏହା ତ ଅତି ବିରାଟ ମୂଲ୍ୟଦାନର କାରଣ ଥିଲା। ଯଦି ସେ ତାଙ୍କୁ କିଛିଟା ଅର୍ଥ ଦେଇପାରିଥାନ୍ତେ, ଆଉ କୌଣସି ଅନ୍ୟ ସ୍ଥାନରେ ଏକ ବିରାଟ ଆରାଧନାଳୟକୁ ନିର୍ମାଣ କରିପାରିଥାନ୍ତେ, ନିଜକୁ ଜଣେ ସଦସ୍ୟ ରୂପେ ସେଥିରେ ଯୋଗଦାନ କରାଇଥାନ୍ତେ, ତେବେ ତାହାକୁ ସେ ଅତି ସହଜରେ କରିଦେଇଥାନ୍ତେ। ଧନୀମାନଙ୍କ ବିରୁଦ୍ଧରେ ତାହା ଯେ କି ପ୍ରକାର ନମୁନା ସ୍ୱରୂପ ଅଟେ, ସେ କଥାକୁ ଆପଣମାନେ ଦେଖନ୍ତି ନାହିଁ କି? ଏପରି ସ୍ଥଳେ ଅନ୍ୟମାନେ ସୁଦ୍ଧା ଥିଲେ, କେବଳ ଧନୀ ନୁହନ୍ତି, ମାତ୍ର ଗରିବ ଥିଲେ। ସେମାନଙ୍କ ମଧ୍ୟରୁ ଅନେକ ଆବର୍ଜନାମୟ ସ୍ଥାନରୁ ଆସିଥିଲେ, ପୁଣି ତଦ୍ରୁପ ଧରଣର ସ୍ଥାନମାନ କରୁଥିଲେ। ମାନ୍ୟଗଣ୍ୟ ବ୍ୟକ୍ତି ପୁଣି ଖ୍ୟାତି ନିମନ୍ତେ ସେମାନେ ଅସ୍ୱୀକାର କରିଥିଲେ, ଯେହେତୁ ସେ ସାଧାରଣ କିସମର ଅଖ୍ୟାତିଯୁକ୍ତ ବ୍ୟକ୍ତି ଥିଲେ, ସେ ଇମାନୁଏଲ ଥିଲେ। ସେମାନେ କହିଥିଲେ ତାହା ସମାଲୋଚନା କରିବାର ବିଷୟ ଥିଲା, ସେଇଟା ତାହା ଶୈତାନ କାର୍ଯ୍ୟ ଥିଲା, ତାହା ମାନସିକ ରୂପେ ବିଚାର ବୁଦ୍ଧିକୁ ପଢିବାର ଏକ ଦୁଷ୍ଟାତ୍ମକ କର୍ମ ଥିଲା, ତାହା ବାଲ୍ ଜୀବୁର
କର୍ମ ଥିଲା। ସେହି ସମୟର ବିଶ୍ୱଗଣ ସେମାନଙ୍କର ସୁପ୍ରସିଦ୍ଧ ମଣ୍ଡଳୀ ଗୁଡାକ ମୂର୍ଖତା ରାଷ୍ଟ୍ରଗୁଡାକୁ କହିଥିଲେ, କିନ୍ତୁ ପରମେଶ୍ୱର କହିଥିଲେ ଏହା ଏକ ଚିରସ୍ଥାୟୀ ଅସାଧାରଣ ଚିହ୍ନ, ସକଳ ପ୍ରକାର ଚିହ୍ନରୁ ସର୍ବଶ୍ରେଷ୍ଠ ଚିହ୍ନ ଅଟେ। ଅର୍ଥାତ୍ ପରମେଶ୍ୱର ଆମମାନଙ୍କ ସହିତ ଏପରିକି ଆପଣମାନଙ୍କ ମଧ୍ୟରେ ଜଗତର ଶେଷ ପର୍ଯ୍ୟନ୍ତ ଆମମାନଙ୍କ ସହିତ ଅଟନ୍ତି। ସେହି ସ୍ଥାନରେ ଆପଣଙ୍କର ଅସାଧାରଣ ଚିହ୍ନଟି ରହିଛି, ଏହା ସକଳ ଚିହ୍ନକୁ ଅତିକ୍ରମ କରେ। ଏହା ତ ସର୍ବପ୍ରଥମ ଚିହ୍ନ ଅଟେ। ଯଦି ତ 19 ଅଧ୍ୟାୟରେ ସେହି ଲୋକ ଗୁଡାକୁ ଫେରି ଆସିବାକୁ ପଡିଥିଲା, ପୁଣି ସେହି ଚିହ୍ନକୁ ଚିହ୍ନିବାକୁ ପଡିଥିଲା। ଯଦି ତ 19:5 ଅନୁସାରେ ସେମାନେ ପବିତ୍ର ଆତ୍ମାଙ୍କୁ ଗ୍ରହଣ କରିବା ପୂର୍ବେ ସେମାନଙ୍କୁ ଏହି ଚିହ୍ନକୁ ବୁଝିବାର ଥିଲା। ତଥାପି କେହି ଜଣେ ବିଶ୍ୱାସୀ ଯାହାଙ୍କ ପାଖରେ ବାଇବଲ ଥିଲା, ପୁଣି ଏପରି ଜଣେ ଉତ୍ତମ ଶିକ୍ଷକଙ୍କୁ ଲାଭ କରିଥିଲେ, ଯିଏକି ପ୍ରମାଣ କରୁଥିଲେ ଯେ ଯୀଶୁ ହିଁ ସେହି ଖ୍ରୀଷ୍ଟ ଥିଲେ, ତଥାପି ଏଥିପୂର୍ବେ କି ସେମାନେ ଏହାଙ୍କ ନିକଟକୁ ଆସିପାରିଥିଲେ, ପୁଣି ଚିହ୍ନଟିକୁ ଦେଖିପାରିଥିଲେ, ସେମାନଙ୍କୁ ଆସିବାକୁ ଥିଲା ଆଉ ପୁନର୍ବାର ବାପ୍ତିତ ହେବାକୁ ଥିଲା, ସେମାନଙ୍କ ଉପରେ ହସ୍ତାପନ କରିଥିଲେ, ପୁଣି ପବିତ୍ର ଆତ୍ମାଙ୍କୁ ଲାଭ କଲେ, ତାହା ସତ୍ୟ କଥା ଅଟେ। କିନ୍ତୁ ସନ୍ଧ୍ୟା କାଳରେ ସକଳ ଆଲୋକର ପ୍ରଭା ଏହି ସ୍ଥାନରେ ରହିଛି, ପୁଣି ଏହା ସମାଲୋଚିତ ହୋଇଛି, ଏହାର ପରିହାସ କରାଯାଇଛି, ଏହାର ବିରୁଦ୍ଧରେ ମନ୍ଦ କଥା କୁହାଯାଇଛି। ମାଓବାଦୀମାନେ କହିଥିଲେ ଏହାଙ୍କ ବିରୁଦ୍ଧରେ କଥା କୁହାଯିବ, ସେ ବାଧାର ପ୍ରସ୍ତର ହେବେ, ବିରୁଦ୍ଧରେ କଥା କୁହାଗଲା, ପରିହାସ କରାଗଲା, ସମାଲୋଚନା କରାଗଲା। ଇମାନୁଏଲ ଆମମାନଙ୍କ ମଧ୍ୟରେ ବାସ କରନ୍ତି, ଆମମାନଙ୍କ ମାଧ୍ୟମରେ ଆପଣଙ୍କ ଇଚ୍ଛାକୁ କାର୍ଯ୍ୟକାରୀ କରୁଛନ୍ତି। ଓହୋ, ଆଜି ମୋର ସହଯାତ୍ରୀ ଭାଇ, ମୋର ଭଉଣୀ, ସେହି ଚିହ୍ନଟିକୁ ବିଶ୍ୱାସ କରନ୍ତୁ। ଆପଣ ନିଜସ୍ୱ ହୃଦୟରେ ଗୁରୁ କୁଣ୍ଡକୁ ନଜର ପକାଇ ଦେଖନ୍ତୁ, ପୁଣି ଆପଣମାନେ ସ୍ୱୟଂରୁ କହିବାକୁ ଯଦି ଯୋଗ୍ୟ ଅଟନ୍ତି ସେ କଥାକୁ ଲକ୍ଷ୍ୟ କରନ୍ତୁ। ମେଷ ପାହକ ଗଣ ଦେଖିଥିବା ସେହି ଚିହ୍ନକୁ ଦେଖନ୍ତୁ, ପରମେଶ୍ୱର ମାଂସମୟ ଶରୀରରେ ଥାଇ ଗରିବମାନଙ୍କ ମଧ୍ୟରେ ବାସ କରୁଅଛନ୍ତି, ଅଭାବଗ୍ରସ୍ତ ଲୋକମାନଙ୍କ ମଧ୍ୟରେ, ତୁଚ୍ଛୀକୃତ ମାନଙ୍କ ମଧ୍ୟରେ ବାସ କରୁଅଛନ୍ତି। ଆପଣ ଏହାକୁ ଯଦି ବୁଝିପାରନ୍ତି ସେ କଥାକୁ ବିଚାର କରି ଦେଖନ୍ତୁ, ପରମେଶ୍ୱର ଆପଣଙ୍କ ହୃଦୟ ମଧ୍ୟରେ ପରମେଶ୍ୱର ଏହି ସ୍ଥାନରେ ଅଛନ୍ତି। ସେ ଯେ ଆପଣଙ୍କୁ ଯଥୋଚିତ ରୂପେ ପ୍ରକଟିତ କରନ୍ତି, ସେ ପ୍ରେମରେ ପୁଣି ନମ୍ରତାର ସହିତ ପୂର୍ବେ ଯେପରି ପ୍ରକଟ କରିଥିଲେ ଯଦି ଠିକ୍ ସେହି ପ୍ରେମରେ କରିଥାନ୍ତି ତାହାକୁ ଲକ୍ଷ୍ୟ କରନ୍ତୁ। କିଛି ବର୍ଷ ପୂର୍ବେ ଏପରି ଜଣେ ଝିଅ ଥିଲା ଯିଏକି କଲେଜରୁ ତଡ଼ା ଖାଇଥିଲା, ପୁଣି ସେହି ସ୍ଥାନରେ ଏକାଧିକ ତାର ସହପାଠୀ ତାର ସଙ୍ଗିନୀ ଥିଲେ। ସେ ଏକ ଚତୁର ମାଦକ ଦ୍ରବ୍ୟ ସେବନକାରୀ ଥିଲା, ତାହା ପୁରାତନ ଗ୍ରାମାଞ୍ଚଳରୁ ଆସି ସେ ଯେ ତାହା ଲାଭ କରିସାରିଥିଲା, ଏପରି ଧାରଣା ଶିକ୍ଷାକୁ ଦେଉଥିଲା, ଏକ ଗ୍ରାମାଞ୍ଚଳର ଗୃହର ଜଣେ ମାଆର ବିଷୟରେ ଶିକ୍ଷା ଦେଉଥିଲା। ଏକଦା ପ୍ରାୟ 2 ବର୍ଷ ଅନ୍ତେ ସେ ନିର୍ଣ୍ଣୟ ନେଲା ଯେ ସେ ନିଜର ମାଙ୍କୁ ପୁନର୍ବାର ଭେଟିବ। ସେ ତାଙ୍କ ପାଖକୁ ଟେଲିଗ୍ରାମ ପଠାଇଲା, ପୁଣି ବାର୍ତ୍ତାରେ ଲେଖିଲା ଯେ ସେ ଅମୁକ ଦିନ ଏକ ନିଶ୍ଚିତ ରେଳଗାଡ଼ିରେ ଯାଇ ପହଞ୍ଚିବ। ପୁଣି ଷ୍ଟେସନରେ ତାକୁ ଭେଟ କରିବା ପାଇଁ ସେ କହିଥିଲା। ଯାହା ହେଉ ପଛେ ସେ ଆପଣ ସହିତ ଅନ୍ୟ ଜଣେ ମଦ୍ୟପକୁ ଧରି ଆସିଥିଲା, ପୁଣି ସେ ସ୍ୱୟଂ ଜଣେ ପ୍ରକୃତ ମଦ୍ୟପ ଥିଲା, ପୁଣି ଆପଣ ସହିତ ସେ ତାର ଅନ୍ୟ ଜଣେ ସାଥୀକୁ ଧରି ଆସିଥିଲା, ତାହା ତ ଆଧୁନିକ ଯୁଗର ସବୁଠାରୁ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କ ବ୍ୟବହାର ପରି ଏକ ବିଷୟ ଥିଲା। ଆପଣଙ୍କର କିଶୋରୀ ଅବସ୍ଥାରେ ସେହି ସବୁ କଥା ଜାଣିଥିଲା। ପୁଣି ସେ ଯେତେବେଳେ ଷ୍ଟେସନରେ ଆସି ପହଞ୍ଚିଲା, ସେ ରେଳଗାଡ଼ିରେ ଯେତେବେଳେ ଓହ୍ଲାଇ ପଡିଲା, ସେ ଚାରିଆଡ଼କୁ ଅନାଇଲା ଆଉ ସେଇଠାରେ ତାର ମା ଠିଆ ହୋଇଥିଲେ। ପୁଣି ତାଙ୍କ ପାଖରେ ଯାହା କିଛି ଜିନିଷପତ୍ର ଥିଲା ତାହାର ସହିତ ଥାଏ ସେ ଆପଣଙ୍କ ଝିଅଟିକୁ ଖୋଜୁଥିଲେ, ଆଉ ସେହି ଝିଅଟି ଯିଏକି ତାହାର ସହିତରେ ଥିଲା ଯେତେବେଳେ ସେ ଦେଖିଲା ମାଙ୍କୁ ଦେଖିଲା, ତାଙ୍କୁ ଆପଣଙ୍କ ମୁଖମଣ୍ଡଳରେ ଦାଗ ଗୁଡାକୁ ଥିବାର, ପୁଣି ହସ୍ତଦୟକୁ ଜଳି ଯାଇଥିବା ଦେଖିଲା, ପୁଣି ସେ ସମ୍ପୂର୍ଣ୍ଣ ରୂପେ ବୃଦ୍ଧା ଦେଖାଯାଉଥିଲେ, ପୁଣି ଭୀଷଣ ଭୟଙ୍କର ରୂପାକୃତିର ଦେଖାଯାଉଥିଲେ। ପୁଣି ସେ ଅନ୍ୟ ଝିଅଟି ଯିଏକି ମେରି ସହିତ ଥିଲା ତାକୁ ପଚାରିଲା, କୁଶିତ ରୂପାକୃତିରେ ଦେଖାଯାଉଥିବା ସେ ବୃଦ୍ଧା ଜଣକ କିଏ ଅଟନ୍ତି? ଝିଅଟି ଆପଣଙ୍କ ମାତାଙ୍କ ନିମନ୍ତେ ବଡ ଲଜ୍ଜାବୋଧ କଲା, ସେ କହିଲା ମୁଁ ଆଦୌ ଜାଣେ ନା, ସେ ଯେ କିଏ ଅଟନ୍ତି ତାହା ମୁଁ ଆଦୌ ଜାଣେ ନା। ପୁଣି ତାର ମା ନିଜର ଝିଅକୁ ଦେଖିବା ମାତ୍ରେ ତା ପାଖକୁ ଦୌଡ଼ି ଆସିଲେ, ପୁଣି ଝିଅକୁ କୁଣ୍ଢାଇ ପକାଇଲେ, ତାକୁ ଚୁମ୍ବନ ଦେବାକୁ ଲାଗିଲେ, ସେ ଦେହକୁ ଘୁଞ୍ଚିଗଲା, କହିଲା ମୁଁ ତୁମକୁ ଆଦୌ ଚିହ୍ନେ ନା। ତୁମେ କୌଣସି ଅନ୍ୟ ଜଣଙ୍କୁ ଭୁଲରେ ଧରି ପକାଇଛ, ଯେହେତୁ ଏପରି ଜଣେ ବ୍ୟକ୍ତିଙ୍କ ସହିତ ନିଜର ସମ୍ପର୍କକୁ ପରିଚିତ କରିବାକୁ ପସନ୍ଦ କଲା ନାହିଁ, ଯାହାଦ୍ୱାରା କେହି ଜଣେ ବ୍ୟକ୍ତି ତାଙ୍କ ପରିହାସ କରିବ ଓ ଥଟ୍ଟା କରିବ। ସେହି ସ୍ଥାନରେ ଘଟଣାକ୍ରମେ ସେହି ଜଣେ ବ୍ୟକ୍ତି ଥିଲେ ଯିଏକି ଟ୍ରେନ୍ର ପ୍ରବନ୍ଧକ ଥିଲେ। ସେ ନିକଟରେ ଠିଆ ହୋଇଥିଲେ। ସେ ସେହି ଯୁବତୀ ଜଣକୁ ତାଙ୍କ କାନ୍ଧରୁ ଧରି ଅଟକାଇଲେ ଆଉ ସେ କହିଲେ, ତୁମ୍ଭ ପରି ଜଣେ ଅଧମର ପାଇଁ ଲଜ୍ଜିତ। ମୁଁ ସେ ଘଟଣାକୁ ଭଲ ରୂପେ ମନେ ପକାଏ। ଆଉ କଣ ଘଟଣା ଯେ ଘଟିଥିଲା ତା ପାଇଁ ଲୋକମାନେ ରୁଣ୍ଡ ହେଲେ। ସେ ସେହି ସ୍ଥାନରେ ଉକ୍ତ ନାରୀକୁ ଅଟକାଇଲେ। ପୁଣି ସେ କହିଲେ, ଏହି ଯୁବତୀ ଝିଅଟି ଯେତେବେଳେ ଛଅ ମାସ ଥିଲା ଉପର ମହଲାରେ ନିଜ ଝୁଲରେ ଶୋଇଥିଲା। ପୁଣି ତାର ଆଦରଣୀୟ ମା ମୁଁ କଦାପି ଦେଖିଥିବା ସବୁଠାରୁ ରୂପବତୀ ସ୍ତ୍ରୀଲୋକ ଥିଲେ। ସେହି ବୃଦ୍ଧ ପରିଚାଳକ ଜଣକ କହିଥିଲେ, ସେ କହିଥିଲେ ତାହା ମା ଯେତେବେଳେ ଲୁଗା ଶୁଖାଉଥିଲେ ଠିକ ସେତିକି ବେଳେ ଘରେ ନିଆଁ ଲାଗିଗଲା। ଆଉ ପଡୋଶୀ ମାନେ ଚିତ୍କାର କରି ଦୌଡ଼ି ଆସିଲେ। ସେମାନେ ଏହାକୁ ଦେଖିଥିଲେ, ମା ଏହାକୁ ଆଦୌ ଦେଖିନଥିଲେ। ଏହା ତ ଘରର ଅଗଣା ପାଖରେ ଧରିଥିଲା। ନିଆଁର ତେଜ ଭଲ ଭାବେ ଘରକୁ ଧରି ସାରିଥିଲା। ପୁଣି ତା ଶୂନ୍ୟକୁ ଉଠିବାରେ ଲାଗିଲା। ତତ୍ପରେ କହିଥିଲେ, ସେମାନେ ସେ ଅଧୀର ମାଙ୍କୁ ଅଟକାଇ ପାରିଲେ ନାହିଁ। ତାଙ୍କର ଶିଶୁ ସନ୍ତାନଟି ଉପର ମହଲାରେ ଥିଲା। ଆଉ କହିଥିଲେ, ସେମାନଙ୍କ ମଧ୍ୟରୁ ସମସ୍ତେ ଚିତ୍କାର କରି କହିଥିଲେ, ସେହି ପ୍ରଚଣ୍ଡ ନିଆଁର ଧାରା ଧାସକୁ ତୁମେ ଆଗ କାଟିଯାଇ ନ ପାର। ମାତ୍ର ହାତରେ ଧରିଥିବା ଚାଦର ଖଣ୍ଡିକ ସେ ନେଲେ, ତାହାକୁ ଘୋଡ଼ାଇ ପକାଇଲେ। ତାହା ଏକ ଓଦା ଚାଦର ଥିଲା ଓ ଆପଣଙ୍କୁ ତହିଁରେ ଘୋଡ଼ାଇ ପକାଇଲେ। ନିଜର କ୍ଷତିକୁ ବିପଦକୁ ଭୟ ନ କରି ସେ ନିଆଁର ପ୍ରଚଣ୍ଡ ତେଜକୁ ଫାଡ଼ି ଉପର ମହଲାକୁ ଚାଲିଗଲେ। ସେଠାରେ ପହଞ୍ଚିଲା ଉତ୍ତାରେ ଫେରିଯିବା ପାଇଁ ସେ ଚାଦରଟିକୁ ଆପଣ ଶରୀରରେ ଘୋଡ଼ାଇ ପାରନ୍ତି ନାହିଁ। ମାତ୍ର ଆପଣ ଝିଅର ସୌନ୍ଦର୍ଯ୍ୟକୁ, ଯିଏକି ତାଙ୍କର ପରବର୍ତ୍ତୀ ବଂଶରେ ଥିଲେ, ତାହାକୁ ବଞ୍ଚାଇ ରଖିବା ପାଇଁ ସେ ଶିଶୁ ସନ୍ତାନଟିକୁ ଚାଦରରେ ଘୋଡ଼ାଇ ପକାଇଲେ। ପୁଣି ଖୋଲା ହାତରେ ଆଉ ଖୋଲା ମୁହଁରେ ସେ ଉତ୍ତପ୍ତ ନିଆଁକୁ ପାର କରି ଦୌଡ଼ି ଦୌଡ଼ି ତଳକୁ ଆସିଲେ। ଏହା ତାଙ୍କ ଶରୀର ମାଂସକୁ ପୋଡ଼ି ପକାଇଲା। ପୁଣି ତାଙ୍କର ମୁଖମଣ୍ଡଳକୁ ଆଉ ତାଙ୍କର ହାଡ଼କୁ ସଙ୍କୁଚିତ କରି ପକାଇଲା। ପୁଣି ତାଙ୍କୁ କୁରୁପା କରି ପକାଇଲା। ତାଙ୍କ କେଶଗୁଡ଼ାକୁ ପୋଡ଼ି ପକାଇଲା। ତାଙ୍କ ଅଙ୍ଗୁଳିର ସମସ୍ତ ଶିର ହାଡ଼କୁ ଜଡ଼ାଇ ପକାଇଲା। କହିଥିଲେ, ସେ ତତ୍ପରେ କୁରୁପା ହୋଇଗଲେ, ଯେପରିକି ତୁମେ ଏକ ସୁନ୍ଦରୀ କନ୍ୟା ହୋଇପାର। ସେ ଆପଣ ସୁନ୍ଦର ପଣିଆକୁ ସୌନ୍ଦର୍ଯ୍ୟକୁ ତୁଚ୍ଛ ଜ୍ଞାନ କଲେ। ତାଙ୍କର ଯାହା କିଛି ଥିଲା ସେ ସବୁକୁ ସେ ଜଳାଞ୍ଜଳି ଦେଲେ, ଯେପରିକି ସେ ତୁମକୁ ରକ୍ଷା କରିପାରନ୍ତି। ଆଉ ତୁମେ ଠିଆ ହୋଇ ସେଇ ଆଦରଣୀୟା ମାଙ୍କୁ ଲଜ୍ଜିତ କରୁଅଛ, ତାଙ୍କ ପାଇଁ ଲଜ୍ଜାବୋଧ କରୁଅଛ।
ଭାଇ, ମୁଁ ଈଶ୍ୱରଙ୍କ ଯେତେବେଳେ ଦେଖେ, ସ୍ୱର୍ଗର ଈଶ୍ୱର ଆପଣ ସିଂହାସନକୁ ତ୍ୟାଗ କଲେ, ଆପଣ ସୌନ୍ଦର୍ଯ୍ୟକୁ, ପୁଣି ସେ ଯାହା ଥିଲେ ସେ ସବୁକୁ ତ୍ୟାଗିଲେ, ଏକ ଆବର୍ଜନମୟ ସ୍ଥାନରେ ଜନ୍ମଗ୍ରହଣ କରିବାକୁ, ପତଳା ଲୁଗାରେ ଗୁଡ଼ା ହୋଇ ରହିବାକୁ, ଆପଣ ସକଳ ଚିହ୍ନ ପୁଣି ଚମତ୍କାରୀ କାର୍ଯ୍ୟଗୁଡ଼ାକ ପାଇଁ ପରିହାସିତ ହେବାକୁ, ପୁଣି ଶୈତାନ ବୋଲି ଡକାଯିବାକୁ ଆପଣଙ୍କୁ ଉତ୍ସର୍ଗ କଲେ, ତାଙ୍କ ପାଇଁ ମୁଁ ଲଜ୍ଜାବୋଧ କରିବାଟା ଉଚିତ ହେବ କି? ଆଜ୍ଞା, ଆଦୌ ନୁହେଁ। ଏହି ଜାକଜମକ ପୂର୍ଣ୍ଣ ଜଗତକୁ ଯାହା କିଛି କରିବା କଥା ତାହା କରିବାକୁ ଦିଅନ୍ତୁ, କିନ୍ତୁ ମୋ ପାଇଁ ସେ ଏକ ଅସାଧାରଣ ଚିହ୍ନ ଅଟନ୍ତି। ମୋ ମଧ୍ୟ ସ୍ଥିତ ପବିତ୍ର ଆତ୍ମା ଚିତ୍କାର କରି କହନ୍ତି, ଏହା ମୋତେ ଜଣେ ବାତୁଳ ବ୍ୟକ୍ତି ପୁଣି ହାସ୍ୟାସ୍ପଦ ବ୍ୟକ୍ତି ରୂପେ ପରିଚିତ କରାଇପାରେ। ସତ ଏହି ଜଗତ ଦ୍ୱାରା ସେପରି କରାଯାଇପାରେ, ତଥାପି ଯିଏ ମୋ ପାଇଁ ଏତେ ବଡ଼ ତ୍ୟାଗକୁ କଲେ, ତାଙ୍କୁ ମୁଁ କଦାପି ଅସ୍ୱୀକାର କରିପାରେ ନା। ମୃତ୍ୟୁରେ ସେ ମୋର ସ୍ଥାନକୁ ଗ୍ରହଣ କଲେ, କାଳବରୀରେ ସେ ମୋର ପ୍ରତିବଦଳ ହେଲେ, ପୁଣି ଏହିସବୁ ମହତ୍ କର୍ମକୁ ସେ ମୋ ପାଇଁ କଲେ। ମୁକ୍ତ ପରି ଅତି ସୁବ୍ରମଣ୍ୟ ସିଂହାସନରୁ ସେ ମୋ ପାଇଁ ନଗଣ୍ୟ ହୋଇ ଓହ୍ଲାଇ ଆସିଲେ, ମଣିଷଟିଏ ହୋଇ ପରିଚିତ ହେବାକୁ ଅବତରିତ ହେଲେ। ମୋହର ଯାତନାକୁ ଅନୁଭବ କରିବାକୁ, ମୋହର ସକଳ ପରୀକ୍ଷା ବଳ ଦେଇ ଅଗ୍ରସର ହେବାକୁ, ମୋ ଠାରେ ଜଣେ ଯୋଗ୍ୟ ମଧ୍ୟସ୍ଥତାର କାର୍ଯ୍ୟର ଆଭାସ କଣ ତାହାକୁ ବୁଝାଇବାକୁ, ଆଉ ମୋତେ କଢାଇ ନେବାକୁ, ପୁଣି ଅନନ୍ତ ଜୀବନର ମାର୍ଗରେ ମୋର ମାର୍ଗ ଦର୍ଶନ କରିବାକୁ ସେ ନରୂପୀ ହୋଇ ଆପଣଙ୍କୁ ଶୂନ୍ୟ କଲେ। ଆଉ ତାଙ୍କର ଦାରିଦ୍ର୍ୟତା ଦ୍ୱାରା ମୁଁ ଧନୀ ହେଲି, ତାଙ୍କର ମୃତ୍ୟୁ ଦ୍ୱାରା ମୁଁ ଜୀବନଦତ୍ତ ହେଲି, ଅନନ୍ତ ଜୀବନର ଅଧିକାରୀ ହେଲି। ତାଙ୍କୁ କଦାପି ଅସ୍ୱୀକାର କରନ୍ତୁ ନାହିଁ, ତାଙ୍କ ପାଇଁ ଆଦୌ ଲଜ୍ଜାବୋଧ କରନ୍ତୁ ନାହିଁ। ତାଙ୍କ ପାଇଁ ଆଦୌ ଲଜ୍ଜାବୋଧ କରନ୍ତୁ ନାହିଁ, ମାତ୍ର ତାଙ୍କୁ କୁଣ୍ଢାଇ ପକାନ୍ତୁ ଆଉ କହନ୍ତୁ, ହେ ମୋର ପ୍ରିୟ ପ୍ରଭୁ, ସେମାନେ ପେଣ୍ଟିକସ୍ ଦିନ ଯାହା କରିଥିଲେ ସେହି ସମର୍ଥକୁ ହେ ପ୍ରଭୁ ମୋତେ ଦାନ କରନ୍ତୁ, ମୋତେ ପବିତ୍ରତ୍ମାଙ୍କୁ ପ୍ରଦାନ କରନ୍ତୁ, ଏହାଙ୍କୁ ମୋର ଅନ୍ତରରେ ଧାଇ ଦିଅନ୍ତୁ। କିଶୋରୀଗଣ ଯେ କଣ କହନ୍ତି ତାହାକୁ ମୁଁ ଆଦୌ ଭୃକ୍ଷେପ କରେ ନାହିଁ, ଜଗତ ଯେ କଣ କହେ ସେ କଥାକୁ ମୁଁ ପ୍ରସଙ୍ଗରେ ପକାଏ ନାହିଁ, ସେମାନଙ୍କ ଆଡ଼କୁ ମୁଁ ଆଦୌ ଦେଖେ ନାହିଁ, ମୁଁ ଆପଣଙ୍କ ଚାହିଁ ରହିଅଛି। ଏହା କଣ ଅଟେ ମଣ୍ଡଳୀକୁ ଯୋଗଦାନ କରିବାକୁ କି ନୁହେଁ, ତାହା ତ ଅସାଧାରଣ ଚିହ୍ନ ଅଟନ୍ତି। ଇମାନୁଏଲ ଆମମାନଙ୍କ ସହିତ ପରମେଶ୍ୱର ଅଟନ୍ତି। ଆସନ୍ତୁ ପ୍ରାର୍ଥନା କରିବା। ଆଜି ସକାଳେ ସମୂହ ଜନତାଙ୍କ ଏହି ଜନସମାଗମ ମଧ୍ୟରେ ଏଠାରେ ଏପରି କେହି ଏପରି କେତେକ ସଜ୍ଜନ ବ୍ୟକ୍ତି ଅଛନ୍ତି ଯେଉଁମାନେ ଏପରି କହିବାକୁ ଚାହିଁବେ କି ମୋ ପାଇଁ ଆପଣ ଜୀବନ ପାଇଁ ମୁଁ ଲଜ୍ଜିତ ଅଟେ, ମୁଁ ତାଙ୍କ ପାଇଁ ଆଦୌ ଲଜ୍ଜିତ ନୁହେଁ, ମୋର ବ୍ୟକ୍ତିଗତ ଜୀବନ ପାଇଁ ମୁଁ ଲଜ୍ଜିତ ଅଟେ। ଯିଏ କି ମୋ ପାଇଁ ଶ୍ରୀହୀନ ହେଲେ ତାଙ୍କୁ ଅର୍ପଣ କରିବାକୁ ଚାହେଁ, ପୁଣି ଜଗତ ଦ୍ୱାରା ଯିଏ ତୁଚ୍ଛୀକୃତ ହେଲେ ତାଙ୍କ ପାଇଁ ଏହି ଜୀବନକୁ ସମର୍ପଣ କରେ। ଜଣେ ଦୁଃଖୀଗ୍ରସ୍ତ ବ୍ୟକ୍ତି, ଶୋକରେ ମର୍ମାହତ ବ୍ୟକ୍ତି ଥିଲେ, ଆମମାନେ ସମସ୍ତେ ନିଜ ନିଜର ମୁଖ ତାଙ୍କଠାରେ ଲୁଚାଇଲୁ। ଭାବବାଦୀ ଏପରି କହିଥିଲେ, ସେ ତୁଚ୍ଛୀକୃତ ପୁଣି ଅସ୍ୱୀକୃତ ହେଲେ ତଥାପି ଆମମାନେ ତାଙ୍କୁ ପରମେଶ୍ୱରଙ୍କ ଦ୍ୱାରା ପ୍ରହାରିତ ଆଉ ଘୃଣିତ ବୋଲି ବିଚାର କଲୁ। ଏହା ସତ୍ତ୍ୱେ ଆମମାନଙ୍କ ଅଧର୍ମ ପାଇଁ ସେ କ୍ଷତ ବିକ୍ଷତ ହେଲେ, ଆମମାନଙ୍କ ଅଧର୍ମତା ପାଇଁ ସେ ଚୂର୍ଣ୍ଣୀଭୂତ ହେଲେ, ଆମମାନଙ୍କର ଶାନ୍ତିଜନକ ଶାସ୍ତି ତାହାଙ୍କ ଉପରେ ବର୍ତ୍ତିଲା ଆଉ ତାହାଙ୍କ କରୁଣା ଦ୍ୱାରା ଆମମାନେ ସୁସ୍ଥ ହେଲୁ। ପୁଣି ତାଙ୍କ ପାଇଁ ଆପଣ ଲଜ୍ଜାବୋଧ କରିବେ କି? ଆପଣ ଯଦି ସେପରି ଅଟନ୍ତି ବେଦୀ ପାଖକୁ ଆସନ୍ତୁ, ପୁଣି ନିଜ ପାପରୁ ଅନୁତାପ କରନ୍ତୁ। ତାଙ୍କ ପାଇଁ ଆପଣ ଯଦି ଲଜ୍ଜିତ ନୁହନ୍ତି ଆଉ ଯେଉଁ ଜୀବନକୁ ଆପଣ ତାହାଙ୍କୁ ଅର୍ପଣ କରିଦେଇଥିଲେ ସେହି ଜୀବନ ପାଇଁ ଆପଣ ଯଦି ଲଜ୍ଜିତ ଥିଲେ, ତେବେ ଏପରି ଏକ ଭୟାନକ ବିଷୟ ପାଇଁ ଲଜ୍ଜାବୋଧ କରନ୍ତୁ। ଆପଣ ତ ବହୁବାର ଲଜ୍ଜିତ ହୋଇଥିଲେ, ନିଜର ଉପନିଷ୍ଠ କର୍ମଚାରୀଙ୍କ ପାଖରେ ଏପରି ହୋଇଥିଲେ, ନିଜର ମହିଳା ବନ୍ଧୁଙ୍କ ସମ୍ମୁଖରେ, ନିଜର ପୁରୁଷ ବନ୍ଧୁଙ୍କ ସମ୍ମୁଖରେ, ନିଜର ଝିଅ ବନ୍ଧୁଙ୍କ କିମ୍ବା ପୁଅ ବନ୍ଧୁଙ୍କ ସମ୍ମୁଖରେ ଲଜ୍ଜିତ ହୋଇଥିଲେ। ଯେଉଁ ଇମାନୁଏଲ ଆପଣଙ୍କ ମଧ୍ୟରେ ବାସ କରନ୍ତି ତାଙ୍କ ପାଇଁ ଆପଣ ଲଜ୍ଜାବୋଧ କରିଛନ୍ତି। ନିଜ ହାତ ଦୁଇଟି ଉପରକୁ ଉଠାନ୍ତୁ ଆଉ କହନ୍ତୁ, ହେ ପରମେଶ୍ୱର, ଲଜ୍ଜାବୋଧ କରିଥିବା ଯୋଗୁଁ ମୋତେ କ୍ଷମା କରି ଦିଅନ୍ତୁ। ଆମମାନଙ୍କ ପ୍ରଭୁ, ପୁଣି ଆମମାନଙ୍କ ଈଶ୍ୱର, ଆମମାନେ ଅତି ବିନମ୍ରତା ସହିତ ପୁଣି ବଡ ଅନୁକମ୍ପା ପ୍ରାଣ ହୋଇ ଆପଣଙ୍କୁ ଆମର କ୍ଷମାଭିକ୍ଷାକୁ ସ୍ୱୀକାର କରିବାକୁ ଆଜିର ପ୍ରାତଃକାଳରେ ନିବେଦନ କରୁ। କାରଣ ଆମମାନଙ୍କ ସକଳ ପ୍ରକାର ଦୁର୍ବଳତା, ଆମମାନ ସକଳ ପ୍ରକାର ସମୟ ତ୍ରୁଟିପୂର୍ଣ୍ଣ ଅଟେ। ସତ୍ୟତା ନିମନ୍ତେ ଠିଆ ହୋଇଥିବା ସମୟରେ ଆମେମାନେ ଦୋଷୀ ଅଟୁ, ଆମମାନେ ସମସ୍ତେ ଦୋଷୀ ଅଟୁ। ସେମାନେ ଯେ କୌଣସି ବିକୃତ ନାମ ଧରି ଆମମାନଙ୍କୁ ଯେତେବେଳେ ଡାକନ୍ତି, ଯେପରିକି ଓ ଧର୍ମାନ୍ଧ, ପୁଣି ଏପରି କିଛି ମନ୍ଦ ନାମ ଧରି ଡାକନ୍ତି ଯାହାକି ଏପରି ହୋଇନଥାଏ, ତଥାପି ପିତରଙ୍କ ପରି ଆମମାନେ ପଛରେ ରହିଯାଉ, ପଛଘୁଞ୍ଚା ଦେଉ। ପୁଣି ଶତ୍ରୁମାନଙ୍କ ଦ୍ୱାରା ପ୍ରଜ୍ୱଳିତ ହୋଇଥିବା ଅଗ୍ନିରେ ଆପଣମାନଙ୍କୁ ଉଷ୍ମତା ପ୍ରଦାନ କରିଥାଉ। ହେ ପ୍ରଭୁ, ଆମମାନଙ୍କୁ କ୍ଷମା କରି ଦିଅନ୍ତୁ। ଆମମାନଙ୍କ ସମ୍ମୁଖକୁ ନୂତନ ବର୍ଷ ଆଗେଇ ଆସୁଅଛି। ଏହି ଯୋଗ୍ୟ ସମୟରୁ ଆମମାନେ ଯେପରି ଆରମ୍ଭ କରିପାରୁ, ପୁଣି ଈଶ୍ୱରଙ୍କ ଅସାଧାରଣ ଚିହ୍ନଙ୍କୁ ଆମମାନଙ୍କ ମଧ୍ୟରେ ଦେଖିପାରୁ, ପରମେଶ୍ୱର ଆମମାନଙ୍କ ସହିତ ବାସ କରୁଛନ୍ତି, ଆମମାନଙ୍କ ଅନ୍ତକରଣ ଅବସ୍ଥାନ କରୁଛନ୍ତି, ପୁଣି ସେ ଠିକ୍ ଯେପରି ଭାବରେ କହିଥିଲେ ତଦନୁଯାୟୀ କାର୍ଯ୍ୟକାରୀ କରୁଛନ୍ତି ଆଉ ସାଧନ କରୁଅଛନ୍ତି। ପୁଣି ସନ୍ଧ୍ୟାକାଳ ଦୀପ୍ତି ଗୁଡାକ ଏହି ସ୍ଥାନରେ ରହିଅଛି। ଆମମାନଙ୍କ ସକଳ ଦୁର୍ବଳତାକୁ କ୍ଷମା କରି ଦିଅନ୍ତୁ, ଆମମାନଙ୍କ ପାପ ଗୁଡାକୁ ମାର୍ଜନା କରନ୍ତୁ। ପୁଣି ହେ ପ୍ରଭୁ, ଅତି ଆଗ୍ରହତାର ସହିତ ଆମମାନେ ଆପଣଙ୍କର ବଡ଼ଦିନର ଉପହାରକୁ ଈଶ୍ୱରଙ୍କ ପୁତ୍ରଙ୍କୁ ଆମମାନଙ୍କ ମାଂସମୟ ଶରୀରରେ ମୃତ୍ତିକାର ପାତ୍ରରେ ଆମମାନଙ୍କ ସହିତ ବାସ କରିବାକୁ ତାଙ୍କ ନିଜସ୍ୱ ରକ୍ତ ଦ୍ୱାରା ତାଙ୍କ ମାର୍ଗକୁ ପରିଷ୍କାର କରିବା ପାଇଁ ପୁଣି ଅନନ୍ତ ଜୀବନର ଭରସାକୁ ଆମମାନଙ୍କୁ ପ୍ରଦାନ କରିବା ପାଇଁ ସ୍ୱୀକାର କରୁଅଛୁ। ଆମମାନେ ଆପଣଙ୍କୁ ଧନ୍ୟବାଦ ଦେଉ। ହେ ପ୍ରଭୁ ପରମେଶ୍ୱରଙ୍କ ଏହି ସର୍ବଶ୍ରେଷ୍ଠ ଚମତ୍କାର ବରଦାନ ପାଇଁ ମୁଁ ଆପଣଙ୍କୁ ଧନ୍ୟବାଦ ଦିଏ, କାରଣ ଏହା ଏକ ବରଦାନ ଅଟେ, ପବିତ୍ର ଆତ୍ମାଙ୍କର ଏକ ବରଦାନ ଅଟେ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଏହି ସବୁ ଉପହାର ସୁନ୍ଦର ରୂପେ ବନ୍ଧା ଯାଇଅଛି। ଏହାକୁ ଲାଭ କରିଥିବା ହେତୁ ଆମମାନେ ଆନନ୍ଦିତ ଅଟୁ। ଆମମାନେ ଆପଣଙ୍କୁ ଏଥିପାଇଁ ଧନ୍ୟବାଦ ଦେଉ, କାରଣ ଆମମାନଙ୍କର ଆରାଧନାଳୟଟି ସେହି ଚିହ୍ନଟିର ପାଇଁ ସୁସ୍ଥିର ଅଟେ, ଯେହେତୁ ଆରାଧନାଳୟର ଶିକ୍ଷା ନିମନ୍ତେ ଚିହ୍ନଟି ପ୍ରତିଷ୍ଠିତ। ଆମମାନେ ଏହା ପାଇଁ ସୁଦୃଢ଼ ହୋଇ ଥାଉ, ଏହା ଆମର ପାଇଁ ସୁଦୃଢ଼ ଅଟେ। ପୁଣି ଆଜି ଏହା ବିଶ୍ୱର ସମସ୍ତ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ମଧ୍ୟରେ ଖୁବ୍ ପରିଚିତ ଅଟେ। ଏକ ଗରିବ ଅଶିକ୍ଷିତ ଲୋକମାନଙ୍କର ଏକ ଦଳ, ଯାହାକି ଜେଫରସନ ଭିଲ୍ର ଅଷ୍ଟମ ପେନ୍ ସ୍ଥିତ ରହିଅଛି, ସେ ଇମାନୁଏଲ ପ୍ରାନ୍ତରୁ ଆଗତ ହୋଇଥିବା ଏହି ଅଗ୍ନିସ୍ତମ୍ଭ ଟି ଗାଲିଲିଓ ଯୀଶୁ ପେଣ୍ଟିକୋଷ୍ଟର ପବିତ୍ର ଆତ୍ମା ସନ୍ଧ୍ୟାକାଳର ସକଳ ଜ୍ୟୋତିର ସହିତ ଇମାନୁଏଲଙ୍କ ଚିହ୍ନଗୁଡାକ ସହିତ ଥାଇ ପ୍ରଗଟିତ ହୋଇଅଛନ୍ତି। ହେ ପ୍ରଭୁ, ଆମ ଅତିଶୟ ଧନ୍ୟବାଦ ଅଟୁ। ଅନ୍ୟମାନେ ଏହାକୁ ଯେପରି ଦେଖିପାରନ୍ତୁ, ପୁଣି ଏହାକୁ ଗ୍ରହଣ କରିପାରନ୍ତୁ, କାରଣ ଯୀଶୁଙ୍କ ନାମରେ ପୁଣି ତାଙ୍କରି ଉଦ୍ଦେଶ୍ୟରେ ପୁଣି ମଣ୍ଡଳୀର ନିମନ୍ତେ ଆମମାନେ ଏହାକୁ ଯାତନା କରୁ। ଆମେନ୍। ଜଣେ ଗୀତ ଗାଣକାରୀର କଣ୍ଠଟିଏ ଯଦି ମୁଁ ଲାଭ କରିଥାନ୍ତି, ତାହାକୁ ମୁଁ ଇଚ୍ଛା କରେ। ଜଣେ ଗୀତ ଗାଣକାରୀର କଣ୍ଠକୁ ମୁଁ ଯଦି ଏହି ମୁହୂର୍ତ୍ତରେ ପାଇପାରନ୍ତି, ତେବେ ମୋର ଅତି ପ୍ରିୟ ଗୀତଟିକୁ ମୁଁ ଆପଣମାନଙ୍କ ନିକଟରେ ଗାନ କରିଥାନ୍ତି। ମୋର ଅତି ଆଦରଣୀୟ ବନ୍ଧୁ ୱିଲିୟମ ବୁଥ୍ କ୍ଲିକ୍ଙ୍କର ଦ୍ୱାରା ଲେଖାଥିବା ଗାନକୁ। ତାହାଙ୍କ ପ୍ରତାପରୁ ସର୍ବଦାର ଜୀବିତ କାହାଣୀ ଅଟନ୍ତି ମୋର ପରମେଶ୍ୱର, ପୁଣି ତାରଣହାର ଆସିଲେ ଯାହାଙ୍କ ନାମ ଯୀଶୁ ଅଟେ। ଏକ ଗୋରୁକୁଣ୍ଡରେ ଜନ୍ମିଲେ, ଆପଣା ଲୋକଙ୍କ ପାଇଁ ଅପରିଚିତ ହେଲେ, ଦୁଃଖ ଲୋତକ ପୁଣି ଯାତନା ଗୁଡ଼ିକର ସଖା ହେଲେ ମୋର ପରମେଶ୍ୱର। ଓ ମୁଁ ତାଙ୍କ କିପରି ଆରାଧନା କରେ, ପୁଣି ତାହାଙ୍କୁ ସ୍ନେହ କରେ। ମୋର ଜୀବନ, ମୋହର ସୂର୍ଯ୍ୟାଲୋକ, ମୋହର ସବୁରେ ସବୁ, ମହାନ ସ୍ରଷ୍ଟା ସାଜିଲେ ମୋହର ଉଦ୍ଧାରକର୍ତ୍ତା, ପୁଣି ଈଶ୍ୱରଙ୍କ ସମସ୍ତ ପୂର୍ଣ୍ଣତା ବାସ କରେ ତାଙ୍କଠାରେ। କି ପ୍ରକାର ନମ୍ରତାର ଗୁଣ ଦେଲେ ଆମକୁ ଉଦ୍ଧାର, ଯେବେ ଘନ କାଳିମାର ରାତ୍ରିରେ କେହି ନଥିଲେ ସାଥୀ, ଚକ୍ଷୁର ଆଗେ ଏକ ତେଜମୟ ଆଲୋକ ଆସିଲା, ତେବେ ଏକ ପାର୍ଶ୍ୱେ ମହାନ ଈଶ୍ୱର ଦେଖାଇଲେ ନିଜର ଶକ୍ତି। ଜନ୍ମ ହେବା ପାଇଁ ଏକ ଗୋରୁକୁଣ୍ଡକୁ ଓହ୍ଲାଇ ଆସିଲେ, ଯାହା ଘାସରେ ଭରପୁର ଥିଲା। ମୋର ଜୀବନକୁ ଉଦ୍ଧାର କରିବା ପାଇଁ ସେ ଧରାପୃଷ୍ଠକୁ ଓହ୍ଲାଇ ଆସିଲେ। ଓ ମୁଁ ତାଙ୍କର କିପରି ଆରାଧନା କରେ, ଆଉ ତାଙ୍କୁ ସ୍ନେହ କରେ। ମୋର ପ୍ରଶ୍ୱାସ, ମୋହର ଆଲୋକ, ମୋଠାରେ ସବୁକିଛିର ଅଟନ୍ତି ସେ ମହାନ ପରମେଶ୍ୱର ହେଲେ ମୋର ପରିତ୍ରାଣ, ଆଉ ଈଶ୍ୱରଙ୍କ ସକଳ ପୂର୍ଣ୍ଣତା ବାସ କରେ ତାହାଙ୍କଠାରେ। ଆଉ ତେବେ ତ ସେ ମୋ ମଧ୍ୟରେ ଅଛନ୍ତି, ପୁଣି ମୁଁ ତାଙ୍କଠାରେ ଅଛି, ପୁଣି ଆପଣଙ୍କ ମଧ୍ୟରେ। ଆଉ ସେଦିନ ତୁମମାନେ ଜାଣିବ ଯେ ମୁଁ ପିତାଙ୍କଠାରେ ଅଛି, ପିତା ମୋଠାରେ ଅଛନ୍ତି, ମୁଁ ତୁମମାନଙ୍କ ମଧ୍ୟରେ ଅଛି, ପୁଣି ତୁମେମାନେ ମୋଠାରେ ଅଛ। ଇମାନୁଏଲ ଈଶ୍ୱର ଆମମାନଙ୍କ ମଧ୍ୟରେ ଅଛନ୍ତି। ସେହି ଜଣକ ଇମାନୁଏଲ ଅଟନ୍ତି ଯାହାଙ୍କୁ ଜର୍ଜ ରାଇଟ୍ ଦେଖିଛନ୍ତି, ଠିକ୍ ଏତିକି ବେଳେ ସେଠାରେ ବସିଛନ୍ତି। ସେଦିନ ସେହି ଅନ୍ୟ ସ୍ଥାନରେ ମୃତ ଅବସ୍ଥାରେ ପଡି ରହିଥିଲେ, ଯେତେବେଳେ କି 4 ଜଣ ଚିକିତ୍ସକ ତାଙ୍କୁ ଛାଡି ଚାଲିଯାଇଥିଲେ। ଏହି ଜଣକ ସେହି ଇମାନୁଏଲ ଥିଲେ, ଯେତେବେଳେ କି ତାଙ୍କୁ ଗର୍ଭଟିଏ ଉଦ୍ଧାର ନେବାକୁ ପଡିଥିଲା, ଯେତେବେଳେ ତାଙ୍କୁ ଏକ କବଳକୁ ସୁଦ୍ଧା ଉଦ୍ଧାର ନେବାକୁ ପଡିଥିଲା, ଯେ ମୋର 2 ଚକ୍ଷୁକୁ ଉଦ୍ଧାର ନେଲେ, କହିଲେ ଯାଅ ଭାଇ ଜର୍ଜଙ୍କୁ କୁହ, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ସେହି ପ୍ରଚାରକ ମାନଙ୍କ ଅଧବତା ଉପରୁ ସେ ପର୍ଦ୍ଦା ଉଠାଇବ, ପୁଣି ଯେ ସକଳ ବିଷୟ ତାଙ୍କର ପରିହାସ କରେ ସେସବୁ ସେ ଦୂରେଇ ଦେବ। ଏହା ତ ସେହି ଇମାନୁଏଲ ଥିଲେ। ଏହି ଜଣକ ସେହି ସମାନ ବ୍ୟକ୍ତି ଥିଲେ, ସେଦିନ ଜଙ୍ଗଲ ମଧ୍ୟରେ ଛୋଟ ଛୋଟ ପଶୁଗୁଡାକ ଚାରିପାଖରେ ଥିଲେ। ଏହା ତ ସେହି ମହାନ ବ୍ୟକ୍ତି ଜଣକ ଥିଲେ, ଯିଏ ବି ସେଠାରେ ବସିଥିବା ମାର୍ଜି ମୋର୍ଗାନଙ୍କ ଚତୁର୍ପାଖରେ ଥିଲେ, ପୁଣି ବାକି ଅନ୍ୟମାନଙ୍କ ସହିତ ଥିଲେ। ଏହା ତ ସେହି ଜଣକ ଥିଲେ ଯିଏକି ମାନସିକ ବିଚାର ବୁଦ୍ଧିକୁ ଉଦ୍ଧାରରେ ନେଲେ, ଶରୀରର ସକଳ ଚେତନା ଜ୍ଞାନକୁ ଉଦ୍ଧାରରେ ନେଲେ, ଆପଣଙ୍କ ମଧ୍ୟ ଦେଇ ଏହି ବର୍ତ୍ତମାନ ଜଗତକୁ ସ୍ୱୟଂକୁ ପ୍ରଦାନ କଲେ ଯେତେବେଳେ ସନ୍ଧ୍ୟାର ପ୍ରକାଶନ ଗୁଡିକ ପ୍ରଜ୍ୱଳିତ ହେଉଅଛନ୍ତି। ହେ ବନ୍ଧୁ, ପରମେଶ୍ୱର କରୁଣାମୟ ହୁଅନ୍ତୁ। ମୁଁ ଆପଣମାନଙ୍କର ଅତ୍ୟଧିକ ସମୟକୁ ନେଉଅଛି, ଆସନ୍ତୁ ଏହାକୁ ଚେଷ୍ଟା କରିବା। ଆମକୁ ଉଚିତ ସ୍ୱରଟିଏ ଦିଅନ୍ତୁ ଓ ତାଙ୍କୁ ମୁଁ କିପରି ସ୍ନେହ କରେ। କେତେଜଣ ବ୍ୟକ୍ତି ଏହାକୁ ଜାଣନ୍ତି? ତାଙ୍କୁ ମୁଁ କେତେ ସ୍ନେହ କରେ, ତାଙ୍କୁ ମୁଁ କେତେ ଶ୍ରଦ୍ଧା କରେ। ତାଙ୍କଠାରେ ମୋର ଜୀବନ, ମୋର ଆଲୋକ, ମୋର ସବୁକିଛି ରହିଛି। ମହାନ ସୃଷ୍ଟିକର୍ତ୍ତା ସେ ହେଲେ ମୋର ତ୍ରାଣକର୍ତ୍ତା, ପୁଣି ଈଶ୍ୱରଙ୍କ ସମସ୍ତ ପୂର୍ଣ୍ଣତା ବାସ କରେ ତାଙ୍କଠାରେ। ତାଙ୍କୁ ମୁଁ କେତେ ଶ୍ରଦ୍ଧା କରେ, ମୋର ପ୍ରଶ୍ୱାସ, ମୋର ଆଲୋକ, ତାଙ୍କଠାରେ ମୋର ସବୁକିଛି। ମହାନ ସୃଷ୍ଟିକର୍ତ୍ତା ସେ ହେଲେ ମୋର ତ୍ରାଣକର୍ତ୍ତା, ପୁଣି ଈଶ୍ୱରଙ୍କ ସମସ୍ତ ପୂର୍ଣ୍ଣତା ବାସ କରେ ତାଙ୍କଠାରେ। ଆପଣଙ୍କର ଅନୁଗ୍ରହକୁ ଦେଖାଇବା ପାଇଁ ବର୍ତ୍ତମାନ ଏହା ସମୟ ଅଟେ। ଜଣେ ମାତା ଏଠାକୁ ତାଙ୍କ ଏକ ଶିଶୁ ସନ୍ତାନକୁ ଆଣୁଅଛନ୍ତି, ଯିଏକି ଲ୍ୟୁକେମିଆରେ ତାର ରକ୍ତର ପ୍ରଭାବ ମଧ୍ୟରେ କର୍କଟ ରୋଗ ରହିଛି। ତା ଏକ ଶିଶୁ ସନ୍ତାନ ପ୍ରତି ଏକ କ୍ରୂରତାର ବିଷୟ। ପରମେଶ୍ୱର ମୋର ରବକୁ ଶୁଣନ୍ତି, ବାକ୍ୟ କୁହ, ପୁଣି ଏହା ଠିକ ସେହିପରି ଧରଣ ହିଁ ହେବ। ଯେହେତୁ ହେ ପ୍ରଭୁ ଆପଣ ତ କହିଛନ୍ତି ଏହି ପାହାଡ଼ଟିକୁ ଏଠାରୁ ଘୁଞ୍ଚିଦା ବୋଲି କୁହ, ପୁଣି କୌଣସି ସନ୍ଦେହ କର ନାହିଁ, ତାହା ସଫଳ ହୋଇଯିବ। ପରମେଶ୍ୱରଙ୍କ ପୁତ୍ର ଯୀଶୁଖ୍ରୀଷ୍ଟଙ୍କ ନାମରେ ମୁଁ ଲ୍ୟୁକେମିଆ ନାମରେ ପରିଚିତ ଏହି ଶୟତାନକୁ ଦୋଷୀ କରିଥାଏ। ଏହି ଶିଶୁଟିର ଶରୀର ମଧ୍ୟରେ ଥିବା ରୋଗଟିକୁ ଧମକ ଦିଏ, ଏହା ଦୂରେଇ ଯିବ, ଏହା ନିଶ୍ଚିତ ରୂପେ ଛାଡ଼ିଦେବ। ଯୀଶୁଖ୍ରୀଷ୍ଟ ନାମରେ ଏହା ଠିକ ସେହିପରି ହିଁ ହେଉ। ମୋହର ସୂର୍ଯ୍ୟତାପ, ମୋହର ସବୁରେ ସବୁ, ମହାନ ସୃଷ୍ଟିକର୍ତ୍ତା ହେଲେ ମୋର ତ୍ରାଣକର୍ତ୍ତା, ପୁଣି ଈଶ୍ୱରଙ୍କ ସମସ୍ତ ପୂର୍ଣ୍ଣତା ବାସ କରେ ତାଙ୍କଠାରେ। ମୁଁ ତାଙ୍କୁ କିପରି ପ୍ରେମ କରେ, ମୁଁ ଏହାକୁ ଆଦୌ ହାତ ଛଡ଼ା କରିପାରେ ନା। ଠିକ ଯାକୁବଙ୍କ ପରି ମୁଁ ଆବଶ୍ୟକ କରେ ଏଥିରେ ଦୃଢ଼ୀଭୂତ ହୋଇ ରହିବାକୁ ଚାହେଁ।
This shall be a sign, the great Creator became my Savior.
ତାଙ୍କୁ ଶ୍ରଦ୍ଧା କରେ, ମୋର ପ୍ରଶ୍ୱାସ, ମୋର ସୂର୍ଯ୍ୟତାପ, ମୋର ସବୁରେ ସବୁ, ଏହା ଏକ ଚିହ୍ନ ହେବ। ମହାନ ସୃଷ୍ଟିକର୍ତ୍ତା ହେଲେ ମୋର ତ୍ରାଣକର୍ତ୍ତା, ଆଉ ଈଶ୍ୱରଙ୍କ ସକଳ ପୂର୍ଣ୍ଣତା ବାସ କରେ ତାଙ୍କଠାରେ। ସେ ଚମତ୍କାର ନୁହନ୍ତି କି? ତାଙ୍କୁ ଆରାଧନା କରିବାକୁ ଆପଣ ଅନୁଭବ କରନ୍ତି ନାହିଁ କି? କେବଳ ଆତ୍ମାରେ, କେବଳ ଆତ୍ମାରେ ତାଙ୍କୁ ଆରାଧନା କରନ୍ତୁ। ଏତେବେଳେ ସ୍ୱୟଂକୁ କେବଳ ପାଶରେ ପକାନ୍ତୁ, ଆଦୌ ଲଜ୍ଜାବୋଧ କରନ୍ତୁ ନାହିଁ। ପବିତ୍ର ଆତ୍ମା ଏଠାରେ ଉପସ୍ଥିତ ଅଛନ୍ତି, ତାହା ପବିତ୍ର ଆତ୍ମା ଅଟନ୍ତି। ନିଜର ବ୍ୟକ୍ତିଗତ ପନ୍ଥାରେ
କେବଳ ବିନମ୍ରତାର ସହିତ ରହିଥାନ୍ତୁ। ମହାନ ସୃଷ୍ଟିକର୍ତ୍ତା ହେଲେ ମୋର ତ୍ରାଣକର୍ତ୍ତା, ପୁଣି ଈଶ୍ୱରଙ୍କ ସକଳ ପୂର୍ଣ୍ଣତା ବାସ କରେ ତାହାଙ୍କ ଠାରେ, ଆପଣ ସେଇଠାରେ ଅଛନ୍ତି। କି ପ୍ରକାର ଦେହବନ୍ତ ଆଣୁଅଛି ଆମକୁ ପରିତ୍ରାଣ, ଏହା ଏକ ଚିହ୍ନ ସ୍ୱରୂପ ହେବ। ଯେତେବେଳେ ରାତ୍ରିର ଘନ ଅନ୍ଧକାରରେ ନ ଦିଶୋଇ ଆଶାର ତିଳେ ଦର୍ଶନ, ଈଶ୍ୱରଙ୍କ ବହୁମୂଲ୍ୟ କରୁଣା ତାଙ୍କର କ୍ରୋଧକୁ କଲା ପୃଥକ। ସେ ଯେ କଣ କଲେ ତାହାକୁ ବିଚାର କରନ୍ତୁ, ଭୟକୁ ନିବାରଣ କରନ୍ତି, ବିଜୟ ପାଇଁ ପୁଣି କରେ ମୋର ପ୍ରାଣକୁ ମୁକ୍ତ। ଏହାକୁ ଆମମାନେ ଯେତେବେଳେ ଗାନ କରୁ, ନିଜ ନିଜ ହାତ ଆସନ୍ତୁ ଉପରକୁ ଉଠାଇବା। ତାଙ୍କୁ କିପରି ସ୍ନେହ କରେ, ତାଙ୍କୁ କିପରି ଶ୍ରଦ୍ଧା କରେ, ମୋର ପ୍ରଶ୍ୱାସ, ମୋର ସୂର୍ଯ୍ୟତାପ, ମୋର ସବୁରେ ସବୁ। ମହାନ ସୃଷ୍ଟିକର୍ତ୍ତା ହେଲେ ମୋର ତ୍ରାଣକର୍ତ୍ତା, ଆଉ ଈଶ୍ୱରଙ୍କ ସକଳ ପୂର୍ଣ୍ଣତା ବାସ କରେ ତାଙ୍କ ଠାରେ। ହେ ପ୍ରଭୁ, ସକଳ ପ୍ରକାରର ପ୍ରାଚୁର୍ଯ୍ୟକୁ ଆମେ କଦାପି ବୁଝିବାକୁ ଯୋଗ୍ୟ ହୋଇପାରୁନା। ପୁଣି ସେ ପୁନର୍ବାର ନ ଆସିବା ପର୍ଯ୍ୟନ୍ତ ଆପଣଙ୍କ ଆତ୍ମାକ ପୂର୍ଣ୍ଣତାକୁ ସୁଦ୍ଧା ଆମମାନେ ଆଦୌ ବୁଝିପାରୁନା। ଏପରି ହୋଇପାରେ ଆମମାନେ ଧୂଳିରେ ଶୋଇ ରହିଥିବୁ, ମୂଳ ଧୂଳିକୁ ମୋତେ ଫେରିଯିବାକୁ ସମ୍ଭବତଃ ହୋଇପାରେ, ତଥାପି ତାହା ତିଳେ ମାତ୍ର ମୋତେ ବିଚଳିତ କରିବ ନାହିଁ। ମୁଁ ଜାଣେ ଯେ ସେ ଡାକିବେ, ପୁଣି ମୁଁ ଉତ୍ତର ଦେବି, ପୁଣି ସେ ଯେପରି ଅଛନ୍ତି ଠିକ ସେହିପରି ଭାବରେ ମୁଁ ତାଙ୍କୁ ଦେଖିବି। ଏହି ନାଶମାନ ଶରୀରଟି ପରିବର୍ତ୍ତନ ହୋଇଯିବ, ପୁଣି ତାଙ୍କ ନିଜସ୍ୱ ଗୌରବ ଶରୀରର ଅନୁରୂପ ହୋଇଯିବ, ଯଦ୍ୱାରା ସେ ସବୁକିଛି ବିଷୟକୁ ନିଜର ଅଧୀନସ୍ଥ କରିନେବେ। ମୋର ହୃଦୟରେ ଥିବା ଖ୍ରୀଷ୍ଟଙ୍କ ସନ୍ତି ବଡ଼ଦିନର ଉପହାର ପାଇଁ ମୁଁ ଆପଣଙ୍କର ଆଦୌ ଆଭାରୀ ହେବି ନାହିଁ। ଏହା ବୁଝୁଥିବା ଯୋଗୁଁ ଯେ ଏହା ସେହି ସମାନ ବଡ଼ଦିନ ଅଟେ, କାରଣ ସେ ସମାନ ଧରଣର କର୍ମକୁ କରନ୍ତି। ଆପଣଙ୍କ ସେବକଙ୍କ ପାଇଁ ଯେ ପ୍ରଥମେ ଯେପରି ଧରଣର କର୍ମକୁ କରିଥିଲେ, ତାହାକୁ ସମାନ ରୂପେ ମୋତେ ଅନୁଭବ କରିବାକୁ ପୁଣି କାର୍ଯ୍ୟକାରୀ କରିବାକୁ ମୋତେ ଅନୁଭବ କରାନ୍ତି। ସମସ୍ତ ଜଗତର ଏକ ମଣ୍ଡଳୀ ପାଇଁ ମୁଁ ଧନ୍ୟବାଦୀ ଅଟେ, ବିଜୟୀ ଅଟେ। ପୂର୍ବରୁ ନିର୍ମିତ ହୋଇସାରିଅଛି, ପୁଣି ଆହୁତ ହୋଇଅଛି, ଆଉ ମୋହରିତ ହୋଇଅଛି, ପୁଣି ସେ ଯୋଗ୍ୟ ଶରୀର ପାଇଁ ଅଭିଷିକ୍ତ ହୋଇଅଛି। ସେଗୁଡାକୁ ମୁଁ ଏସିଆରେ, ଆଫ୍ରିକାରେ, ରୋମରେ, ପ୍ରତ୍ୟେକ ସ୍ଥାନରେ, ଇଣ୍ଡିଆନାରେ, ସମ୍ପୂର୍ଣ୍ଣ ଯୁକ୍ତରାଷ୍ଟ୍ର ମଧ୍ୟରେ, ଆଫ୍ରିକା ଦେଶରେ ପାଇଥାଏ, ସମ୍ପୂର୍ଣ୍ଣ ବିଶ୍ୱର ପ୍ରତ୍ୟେକ ସ୍ଥାନରେ, ପ୍ରତିଟି ଅଞ୍ଚଳରେ ସେ ବିଜୟ ମଣ୍ଡଳୀକୁ ମୁଁ ପାଏ। ଯେଉଁମାନେ ଏକଥାକୁ ଜାଣନ୍ତି ଯେ ଆପଣ ଶରୀରୀପ ହୋଇ ଆସିଅଛନ୍ତି, ଆଉ ଆପଣ ଏପରି କହିଥିଲେ ଯେ ପ୍ରତ୍ୟେକ ଆତ୍ମା, ଆପଣଙ୍କ ବାଇବଲ ମଧ୍ୟରେ ଆପଣ ଏପରି କହିଥିଲେ, ଯେ କୌଣସି ଆତ୍ମା ଏହାକୁ ସ୍ୱୀକାର କରେ ନାହିଁ ତାହା ଏକ ଭଣ୍ଡ ଆତ୍ମା ଅଟେ, ସେହି ଖ୍ରୀଷ୍ଟରୀର ଆତ୍ମା ଅଟେ। ଯେ କେହି ଆତ୍ମା ଏହି ସମାନ ସାକ୍ଷ୍ୟକୁ ସାକ୍ଷ୍ୟଦାନ କରି ନ କହେ, ଅର୍ଥାତ୍ ଯୀଶୁଖ୍ରୀଷ୍ଟ ଯେ ଦେହଧାରୀ କରି ଆସିଥିଲେ ସେ କଥାକୁ ସ୍ୱୀକାର ନ କରେ, ତାହା ହିଁ ଖ୍ରୀଷ୍ଟରୀର ଆତ୍ମା ଅଟେ। ତାହା ଈଶ୍ୱର ବାହାର ପାଖରେ ଉପସ୍ଥିତ ଥିବା ସେହି ଉତ୍ତପ୍ତ ଅବସ୍ଥାରେ ଥିବା ଦଳକୁ ଜଗାଇବା ପାଇଁ ମୋତେ ସାହାଯ୍ୟ କରନ୍ତୁ। ହେ ପ୍ରଭୁ, ସେଠାରେ ଦୂର ସ୍ଥାନରେ ଥିବା ଅବସ୍ଥାରେ ମୁଁ ସେମାନଙ୍କୁ ଦେଖିପାରେ, ଫାଟକ ଗୁଡ଼ିକର ପାଖରେ ପଡିଥିବା କୁଷ୍ଠୀମାନଙ୍କୁ ଦେଖେ, ଦୂରବର୍ତ୍ତୀ ଭାରତରେ ତାଜର ଫାଟକ ନିକଟରେ ସେହି ଗରିବ ଅସହାୟ ପଙ୍ଗୁ ଗୁଡାକୁ ଦେଖେ, ଭୂମି ଉପରେ ଗୁରୁଣ୍ଡୁଥାନ୍ତି, ଗୋଡ ଆଦୌ ନଥାଏ, ଏପରି ଲୋକମାନଙ୍କୁ ଦେଖେ। ଆଫ୍ରିକା ଦେଶରେ ରହିଥିବା ସେହି ଗରିବ କୃଷ୍ଣକାୟ ଗରିବ ଛୋଟ ଛୋଟ ପିଲାମାନଙ୍କୁ
ବାଳକ ମାନଙ୍କୁ ଦେଖେ, ସେମାନଙ୍କର ଛୋଟ ଛୋଟ ହାତ ଗୁଡାକ ଉପରକୁ ଉଠୁଥିବା ଦେଖେ। ହେ ଈଶ୍ୱର, ହେ ପ୍ରଭୁ, ମୋତେ ପ୍ରେରଣ କରନ୍ତୁ। ଅଗ୍ନିର ପ୍ରଜ୍ୱଳିତ କୋଇଲା ଖଣ୍ଡର ସହିତ ସ୍ୱର୍ଗଦୂତ ଦଳ କାଶନ୍ତୁ। ହେ ପ୍ରଭୁ, ମୋହର ପ୍ରାଣରେ ପ୍ରଜ୍ୱଳନ ଦାନ କରନ୍ତୁ। ପୁଣି ସକଳ ପ୍ରକାରର ମଳିନତାକୁ, ପୁଣି ଅଧମତାର ଘୃଣ୍ୟ ଆଚରଣକୁ ଦୂରେଇ ଦିଅନ୍ତୁ, ଯେପରିକି ପ୍ରଭୁଙ୍କର ଏକ ଉତ୍ତପ୍ତ ପାତ୍ର ହୋଇ ମୋର ହୋଇ ମୁଁ ଯାଇପାରେ। ପୁଣି ଯେଉଁମାନେ ଘନ ଅନ୍ଧକାର ମଧ୍ୟରେ ପଡ଼ିଛନ୍ତି, ସେମାନଙ୍କୁ ଏହି ଅଗ୍ନି ମଧ୍ୟକୁ କଢ଼ାଇ ଆଣିପାରେ। ପ୍ରଭୁ, ମୋର ଏହି ଛୋଟ ମଣ୍ଡଳୀକୁ ଆଶୀର୍ବାଦ କରନ୍ତୁ ଓ ଏହାର ମଧ୍ୟ ଦେଇ ସଙ୍କଟ ରୂପୀ ଏକ କ୍ଷୀଣ ଯାତନା ବିଷୟକୁ ଏହି ସ୍ଥାନରୁ ଯିବାର ଦେଖିପାରେ। ପୁଣି ବହୁମୂଲ୍ୟ ଲୋକମାନଙ୍କୁ ସୁଦ୍ଧା ଦେଖିପାରେ। ଲୋକମାନେ ନିଜ ନିଜର ମଟରଯାନ ଗୁଡାକ ତୋଳାଇ ଏଠାକୁ ଆସୁଛନ୍ତି, ପୁଣି ଅନ୍ୟମାନେ ସେମାନଙ୍କର ପରିହାସ କରୁଛନ୍ତି, କାରଣ ଆପଣ ହସ୍ତ ଗୁଡାକୁ ଉପରକୁ ଉଠାଇ ସେମାନେ ଈଶ୍ୱରଙ୍କୁ ଧନ୍ୟବାଦ ଗୌରବ ଦେଉଛନ୍ତି। କିନ୍ତୁ କୌଣସି ଏକ ଦିନ ଯୀଶୁ ଆଗମନ କରିବେ, ପୁଣି ସବୁ କିଛି ବିଷୟ ସୁଧୁରିଯିବ। ପ୍ରଭୁ, ଆମମାନେ ଆଦୌ ଲଜ୍ଜିତ ହେବୁ ନାହିଁ, ଆମମାନେ ପୁରା କାଳର ପାଉଲଙ୍କ ସହିତ ସଂଯୁକ୍ତ ହେବୁ ଆଉ କହିବୁ, କାରଣ ମୁଁ ସୁସମାଚାର ସମ୍ବନ୍ଧରେ ଲଜ୍ଜାବୋଧ କରେ ନାହିଁ, ତେଣୁ ତାହା ପ୍ରତ୍ୟେକ ବିଶ୍ୱାସର ପକ୍ଷରେ ପରିତ୍ରାଣ ନିମନ୍ତେ ଈଶ୍ୱରଙ୍କ ଶକ୍ତି ଅଟେ। ହେ ପିତା, ସେହି ପଥରେ ଜୀବିତ ରହିବାକୁ ଆମମାନଙ୍କୁ ସାହାଯ୍ୟ କରନ୍ତୁ। ଆମମାନେ ଯେତେବେଳେ ଆତ୍ମାରେ ଥାଇ ସ୍ୱର୍ଗୀୟ ସ୍ଥାନମାନଙ୍କରେ ରହି ତାହାଙ୍କର ଆରାଧନା କରୁଅଛୁ, ଆଜିର ପ୍ରାତଃ କାଳରେ ସେହି ସାକ୍ଷାତକାର ପାଇଁ ଆମମାନେ ଆପଣଙ୍କୁ ଧନ୍ୟବାଦ ଦେଉ, ଯୀଶୁଙ୍କ ନାମରେ ଆମେନ୍। କେବଳ ଅଧିକା ଥରକର ପାଇଁ ତୁମ୍ଭେ ସେପରି କରିବ କି? ଓ ମୁଁ ତାଙ୍କୁ କେତେ ସ୍ନେହ କରେ, ମୁଁ କିପରି ପ୍ରଭୁ ଯୀଶୁ ଯୀଶୁଙ୍କର ନାମରେ ମୋର ସବୁରେ ସବୁ ଅଟନ୍ତି। ମହାନ ସୃଷ୍ଟିକର୍ତ୍ତା ସେ ହେଲେ ମୋର ତ୍ରାଣକର୍ତ୍ତା, ଆଉ ଈଶ୍ୱରଙ୍କ ସକଳ ପୂର୍ଣ୍ଣତା ବାସ କରେ ତାଙ୍କଠାରେ। କେବଳ ତାହାଙ୍କୁ ପ୍ରଚୁର ପରିମାଣରେ ଲାଭ କରିବାକୁ ଚାହାନ୍ତି। ଡୋଇ, ତୁମେ ସେପରି କରିବ କରିନଥାଉ କି? ସେଇ ଜଣକ ମୋର ଭଉଣୀ ଅଟନ୍ତି, ଶାରୀରିକ ଭାବେ ମୋର ଭଉଣୀ ଅଟନ୍ତି। ଆହେ, କିପରି ମୋର ଶାଳୀ ଅଟନ୍ତି, ସେମାନେ ଈଶ୍ୱରଙ୍କୁ ପ୍ରଚୁର ପରିମାଣରେ ଆବଶ୍ୟକ କରନ୍ତି। ଭାଇ ଗ୍ରିମ୍ସରେ ଆସୁଛନ୍ତି, ପରମେଶ୍ୱରଙ୍କୁ ପ୍ରଚୁର ପରିମାଣରେ ଲାଭ କରିବାକୁ ଚାହୁଁଛନ୍ତି। ମୋର ସବୁରେ ସବୁ ସେ ଜଣଙ୍କ ଭାଇ ଉଡ୍ସ ଅଟନ୍ତି, ସେ ଆସୁଛନ୍ତି। ଭାଇ କଲିନ୍ସ ମେଥଡିଷ୍ଟର ଜଣେ ପ୍ରଚାରକ ଅଟନ୍ତି, ତାଙ୍କର ପତ୍ନୀ ପୁଣି ଅନ୍ୟମାନେ ଆସୁଅଛନ୍ତି। ଯେହେତୁ ମୋର ତାଳକର୍ତ୍ତା, ଏହା ତ ପବିତ୍ରାତ୍ମାଙ୍କ ଆହ୍ୱାନ କରୁଥିବାର କାର୍ଯ୍ୟଗୁଡାକ ଅଟେ, ସ୍ୱୟଂରୁ ତାଙ୍କଠାରେ ବାସ କରୁଅଛନ୍ତି। ଆହେ, ମୁଁ କିପରି ସ୍ନେହ କରେ, ଏହାକୁ ନିଜର ବ୍ୟକ୍ତିଗତ ପନ୍ଥାନୁସାରେ କେବଳ ପ୍ରକାଶ କରନ୍ତୁ। ତାଙ୍କୁ ମୁଁ କିପରି ଶ୍ରଦ୍ଧା କରେ, ମୋର ପ୍ରଶ୍ୱାସ, ମୋର ସୂର୍ଯ୍ୟତାପ, ମୋର ସବୁରେ ସବୁ ଅଟନ୍ତି। ମହାନ ସୃଷ୍ଟିକର୍ତ୍ତା ସେ ହେଲେ ମୋର ତ୍ରାଣକର୍ତ୍ତା, ଆଉ ଈଶ୍ୱରଙ୍କ ସମସ୍ତ ପୂର୍ଣ୍ଣତା ବାସ କରେ ତାଙ୍କଠାରେ।
Here they are, the sheep of your pasture.
ହେ ପ୍ରଭୁ, ଆପଣଙ୍କ ଚରାସ୍ଥାନର ମେଷଗୁଡାକ ଅଟନ୍ତି, ସେମାନେ ଏହି ସ୍ଥାନରେ ରହିଛନ୍ତି। ହେ ପ୍ରଭୁ, ଆପଣଙ୍କ ଆତ୍ମାଙ୍କଠାରେ ସେମାନଙ୍କୁ ଭୋଜନ କରାନ୍ତୁ। ସେମାନେ ଆପଣମାନଙ୍କୁ ସ୍ୱୟଂରୁ ଆପଣଙ୍କ ପାଇଁ ଅର୍ପଣ କରୁଛନ୍ତି। ହେ ପ୍ରଭୁ, ସେପରି କରୁଅଛନ୍ତି। ସେମାନେ ଆପଣଙ୍କ ପାଇଁ ନିଜ ନିଜର ଜୀବନ ଗୁଡାକୁ ପବିତ୍ର କରୁଅଛନ୍ତି। ସେମାନେ ସୁସ୍ଥିର ଥିଲେ, କାରଣ ଯୀଶୁଖ୍ରୀଷ୍ଟଙ୍କ ସୁସମାଚାର ପାଇଁ ସେମାନେ ଲଜ୍ଜିତ ନଥିଲେ। ଆପଣ ଯେ ଏହି ସ୍ଥାନରେ ଉପସ୍ଥିତ ଅଛନ୍ତି ସେ କଥା ଆମମାନଙ୍କୁ ଜଣା। ସେହି ମହାନ ଅଗ୍ନିସ୍ତମ୍ଭ ଖ୍ରୀଷ୍ଟ ପବିତ୍ର ଆତ୍ମା ଏହି ସ୍ଥାନରେ ରହିଛନ୍ତି।
My breath, my sun, my all in all, the great creator became my savior and
ତାଙ୍କୁ କିପରି ଶ୍ରଦ୍ଧା କରେ। ମୋର ପ୍ରଶ୍ୱାସ, ମୋହର ସୂର୍ଯ୍ୟତାପ, ମୋହର ସବୁରେ ସବୁ ଅଟନ୍ତି। ମହାନ ସୃଷ୍ଟିକର୍ତ୍ତା ସେ ହେଲେ ମୋହର ତ୍ରାଣକର୍ତ୍ତା, ଆଉ ଈଶ୍ୱରଙ୍କ ସମସ୍ତ ପୂର୍ଣ୍ଣତା ବାସ କରେ ତାଙ୍କଠାରେ। ନିଜ ନିଜର ଶବ୍ଦ ଗୁଡାକୁ କେବଳ ପ୍ରକାଶ କରି କହନ୍ତୁ, ଏହି ଜଣଙ୍କ ପବିତ୍ର ଆତ୍ମା ହିଁ ଅଟନ୍ତି ଯିଏକି ଆପଣମାନଙ୍କୁ ଏଠାକୁ ପଢାଇ ଆଣିଥିଲେ। ଆପଣ ଯେ ତାଙ୍କୁ ସ୍ନେହ କରନ୍ତି କେବଳ ତାହା ହିଁ କହନ୍ତୁ। ଏହି ମହାନ ପବିତ୍ର ଆତ୍ମା ଅଟନ୍ତି ଯିଏକି ସେମାନଙ୍କୁ ପେଣ୍ଟିକଷ୍ଟ ଦିନ ଉଦ୍ଦୀପିତ କରିଥିଲେ। ଆପଣମାନେ ଏଠାରେ ଠିଆ ହୋଇ ତାଙ୍କରି ପାଇଁ ଚିତ୍କାର କରୁଛନ୍ତି, କ୍ରନ୍ଦନ କରୁଛନ୍ତି, ଆନନ୍ଦରେ ବିଭୋର ହେଉଛନ୍ତି।
Without reluctance, flesh and blood is substance. A little baby in her. He took the form of man, revealed the hidden plan. Oh, glorious mystery, sacrifice of Calvary. And now I know thou art that great I am. Oh, I am. Oh, God.
Mohan Srushtikarta ହେଲେ ମୋର ତ୍ରାଣକର୍ତ୍ତା, ଆଉ ଈଶ୍ୱରଙ୍କ ସକଳ ପୂର୍ଣ୍ଣତା ବାସ କରେ ତାଙ୍କଠାରେ। ବିନା ଅନିଚ୍ଛୁକ ହୋଇ ମାଂସ ଓ ରକ୍ତ ତାଙ୍କରି ଅଂଶବିଶେଷ, ନାରୀର ଗର୍ଭରେ ଏକ ସାନ ବାଳକ ହୋଇ ସେ ମନୁଷ୍ୟ ରୂପକୁ ନେଲେ, ପ୍ରଗଟ କଲେ ଗୁପ୍ତ ଯୋଜନା। ଏହି ଅଲୌକିକ ଭେଦ କୃଷର ବଳିଦାନର କାରଣ, ଆଉ ବର୍ତ୍ତମାନ ମୁଁ ଚିହ୍ନେ ତୁମ୍ଭେ ଅଟ ସେହି ଶ୍ରେଷ୍ଠ ଆମ୍ଭେ। ଆହେ, ମୁଁ କିପରି ହେ ଈଶ୍ୱର, ତାଙ୍କୁ ମୁଁ କିପରି ଶ୍ରଦ୍ଧା କରେ। ମୋର ପ୍ରଶ୍ୱାସ, ମୋହର ସୂର୍ଯ୍ୟତାପ, ମୋହର ଅଟନ୍ତି ସବୁରେ ସବୁ। ମହାନ ସ୍ରଷ୍ଟା ସେ ହେଲେ ମୋହର ତ୍ରାଣକର୍ତ୍ତା, ପୁଣି ଈଶ୍ୱରଙ୍କ ସମସ୍ତ ପୂର୍ଣ୍ଣତା ବାସ କରେ ତାଙ୍କଠାରେ। ଆହେ, ତାଙ୍କୁ ସ୍ନେହ କରନ୍ତୁ, ମୋତେ ଯିବାକୁ ଦିଅ ନାହିଁ। ମୋ ହୃଦୟଟି ଅନ୍ୟ ଯେକୌଣସି ବିଷୟର ଦୂରରେ ଥାଇ ଏହି ବନ୍ଧନକୁ ସ୍ନେହ କରେ, ପବିତ୍ର ଆତ୍ମାଙ୍କ ସୁମଧୁର ଉପସ୍ଥିତିକୁ ସ୍ନେହ କରେ। ଯେତେବେଳେ ତାଙ୍କର ମଣ୍ଡଳୀଟି ବେଦୀର ଚାରିପାଖରେ ଉପସ୍ଥିତ ରହି ଠିଆ ହୋଇଅଛି, ତାଙ୍କର ମହିମା କରୁଅଛି, ଗୁରୁକୁଣ୍ଡ ମଧ୍ୟକୁ ଅନାଉଅଛି। ଏହି ମହାନ ବିଷୟକୁ ଚାହିଁ ରହିଛି ଯାହାଙ୍କୁ ପଣ୍ଡିତଗଣ ଦେଖିଥିଲେ। ପରମେଶ୍ୱର ମାନବ ଶରୀରରେ ପ୍ରଗଟ ହୋଇଥିଲେ। ହେଲେ ମୋର ତ୍ରାଣକର୍ତ୍ତା ଆଉ ଈଶ୍ୱରଙ୍କ ସକଳ ପୂର୍ଣ୍ଣତା ବାସ କରେ ତାଙ୍କ ଠାରେ। ଆପଣମାନଙ୍କ ଜୀବନରେ ଯଦି କୌଣସି ଭୁଲ ଭଟକା ରହିଥାଏ ତେବେ ପବିତ୍ର ଆତ୍ମାଙ୍କ ଉପସ୍ଥିତିରେ ତାହାକୁ ସ୍ୱୀକାର କରନ୍ତୁ। ଯେତେବେଳେ ଧୀରସ୍ଥିର ଭାବେ ରହିଛନ୍ତି ନିଜ ନିଜର ହୃଦୟ ମଧ୍ୟକୁ ଝାଙ୍କି ଦେଖନ୍ତୁ। ଦେଖନ୍ତୁ ଏପରି ଗୋଟିଏ କୁଣ୍ଡ ରହିଛି ଯାହାକି ସମାଲୋଚନାକୁ ସହିପାରେ। ସେ ଯେ ଈଶ୍ୱର ଅଟନ୍ତି ଆପଣଙ୍କର ସେହି ସ୍ୱୀକାରର ଚେତନାଟିକୁ ସୁଦ୍ଧା ସହିପାରେ। ଈଶ୍ୱରଙ୍କ ସକଳ ପୂର୍ଣ୍ଣତା ବାସ କରେ ତାଙ୍କଠାରେ। ନିଜ ନିଜର ମସ୍ତକକୁ ଅବନତ କରି ରଖିଥିବା ଅବସରରେ ସ୍ୱୟଂରୁ କେବଳ ପ୍ରାର୍ଥନା ଅର୍ପଣ କରନ୍ତୁ। ଏହା ତ ପବିତ୍ର ଆତ୍ମା ଅଟନ୍ତି ପରମେଶ୍ୱରଙ୍କ ଆତ୍ମାଙ୍କର ବିନମ୍ରତା ଭାବକୁ ସରଳତାକୁ ସ୍ନେହଶୀଳତାକୁ ଚିରସ୍ଥାୟୀ ଜୀବନର ସତ୍ତାକୁ ଆପଣମାନେ ଅନୁଭବ କରିପାରନ୍ତି ନାହିଁ କି? ଯଦି ପରଭାଷା ଥାଏ ସେହି ସବୁ ନିବୃତ୍ତ ହେବ। ଯଦି ଭାବବାଣୀ ଥାଏ ତାହା ଲୋପ ହେବ। ଯଦି ଜ୍ଞାନ ଥାଏ ତାହା ଲୋପ ହେବ। ମାତ୍ର ସ୍ନେହ ଯେବେ ପରିଚୟକୁ ଆସେ ତାହା ଚିରସ୍ଥାୟୀ ହୋଇ ରହିଥିବ। ପ୍ରେମ ଦୀର୍ଘ ସହିଷ୍ଣୁ ଅଟେ। ଏହା ଆପଣାର ଆତ୍ମ ବଢିବା କରେ ନାହିଁ, ଈର୍ଷା କରେ ନାହିଁ, ଏହା ଅନୁଚିତ ବ୍ୟବହାର କରେ ନାହିଁ, ଏହା ସ୍ୱାର୍ଥ ଚେଷ୍ଟା କରେ ନାହିଁ। ମାତ୍ର ଏହା ଆମମାନଙ୍କୁ ନମ୍ର କରେ, ଆମ୍ଭମାନଙ୍କୁ ସ୍ନେହଶୀଳ କରେ, ଆମ୍ଭମାନଙ୍କ ପ୍ରାୟରେ ସ୍ନେହଶୀଳତାର ଭାବନାକୁ ଜାଗ୍ରତ କରାଏ। ଆସନ୍ତୁ ବର୍ତ୍ତମାନ ଆମ୍ଭେମାନେ ପ୍ରାର୍ଥନା କରିବା। ପରମେଶ୍ୱର ଯେ କି ପ୍ରକାର ଧରଣର କାର୍ଯ୍ୟକୁ କରିଅଛନ୍ତି ସେଥିପାଇଁ ତାଙ୍କୁ ଧନ୍ୟବାଦ ଦେଉଥିବା ଦ୍ୱାରା ନିଜ ନିଜର ବ୍ୟକ୍ତିଗତ ଉପାୟରେ ପ୍ରାର୍ଥନା କରିବା। ହେ ଈଶ୍ୱର ଆମ୍ଭମାନଙ୍କର ପ୍ରଭୁ, ଏହି ଗୀତଟିର ମଧୁର ଧ୍ୱନିର ସହିତ ଯାହାକି ବାଦ୍ୟଯନ୍ତ୍ର ଗୁଞ୍ଜନ ଦ୍ୱାରା ପ୍ରତିଧ୍ୱନିତ ହେଉଅଛି, ଏହା ଏକ ଅନିଶ୍ଚିତ ରୂପୀ ଧ୍ୱନି ନୁହେଁ, ମାତ୍ର ଏପରି ଏକ ଧ୍ୱନି ଅଟେ ଯାହାକି ଆମମାନଙ୍କ ପ୍ରତି ଅର୍ଥର ଭାବକୁ ପ୍ରକାଶ କରେ। ପୁଣି ଆମମାନଙ୍କର ଈଶ୍ୱର ଯେ କିଏ ଅଟନ୍ତି, ଯେହେତୁ ତାଙ୍କର ବାକ୍ୟ ଏହାକୁ ସୁସ୍ପଷ୍ଟ ରୂପେ ପରିଚିତ କରାଇଅଛି ଯେ ସେ କିଏ ଅଟନ୍ତି। ପୁଣି ବାଦ୍ୟଯନ୍ତ୍ର ତୁମଧୁର ଧ୍ୱନିଟି ଏହାକୁ ପରିଚିତ କରାଉଅଛି। ବର୍ତ୍ତମାନ ହେ ପ୍ରଭୁ ଆମମାନଙ୍କ ହୃଦୟ ଏହାକୁ ପରିବ୍ୟକ୍ତ କରିଅଛି। ଆପଣଙ୍କ ପ୍ରତି ଆମମାନଙ୍କ ଆଚରଣଟି ଯେ କି ପ୍ରକାର ଧରଣର ଅଟେ ସେ କଥାକୁ ପରିଚିତ କରାଇଅଛି। ଆମେମାନେ ସମ୍ମୁଖ ଦିଗକୁ ଆଗେଇ ଆସୁ, ସେମାନେ ନିଜ ନିଜର ଦଳରେ ଠିଆ ହୋଇଛନ୍ତି, ସେମାନେ ଆପଣଙ୍କୁ ସ୍ନେହ କରନ୍ତି। ହେ ପ୍ରଭୁ ସମବେତ ଭାବରେ ଆପଣଙ୍କ ବେଶଗଳ ପରି ଆମମାନେ ଏଠାରେ ଠିଆ ହେଉ, ଆପଣଙ୍କ ଚରଣୀ ସ୍ଥାନର ମେଷ ରୂପେ ଠିଆ ହେଉ। ଏହି ଭୋଜନକୁ ଆମମାନେ ଆଦର କରୁ। ଆମମାନଙ୍କ ପ୍ରାଣ ନିମନ୍ତେ ଏହା ଉତ୍ତମ କିସମର ଭୋଜନ ଅଟେ। ଆଉ ପରମେଶ୍ୱର ଯେ ଆମ ସହିତ ବାସ କରନ୍ତି ସେ କଥାକୁ ଆମମାନେ ଜାଣୁ। ଆମମାନେ ଜାଣୁ ଯେ ପରମେଶ୍ୱର ଖ୍ରୀଷ୍ଟଙ୍କଠାରେ ସ୍ୱୟଂକୁ ନିଶ୍ଚ କରିଥିଲେ, ପୁଣି ଖ୍ରୀଷ୍ଟ ଆପଣାକୁ ମଣ୍ଡଳୀ ମଧ୍ୟରେ ଶୂନ୍ୟ କରି ପକାଇଥିଲେ। ଆଜି ଏହି ସ୍ଥାନରେ ଆମ୍ଭେମାନେ ଦଣ୍ଡାୟମାନ, ଯେତେବେଳେ ସକଳ ପ୍ରକାର ଧର୍ମ ବିଶ୍ୱାସ ପୁଣି ସକଳ ପ୍ରକାର ସଂଗଠନ ଆଉ ମତବାଦ ଗୁଡିକ ଅବସ୍ଥାନ କରି ରହିଅଛି, ସକଳ ପ୍ରକାରର ବିଶ୍ୱାସ ମତ ମୁଣ୍ଡ ଟେକି ରହିଅଛି, ତଥାପି ବଚନ ସ୍ୱୟଂରୁ ଆପଣ ପାଇଁ ସାକ୍ଷ୍ୟଦାନ କରୁଅଛନ୍ତି ଯେ ପରମେଶ୍ୱର ପ୍ରକଟିତ ହେଲେ। ଏହି ଅସାଧାରଣ ଚିହ୍ନ ଏହିକି ଯେ ପରମେଶ୍ୱର ଆପଣାର ଲୋକଙ୍କ ମଧ୍ୟରେ ଶରୀରାକୃତିରେ ଥାଇ ତଥାପି ପ୍ରକଟିତ ହୋଇଅଛନ୍ତି, ଏହି ସମାନ ଧରଣର ଚିହ୍ନ ଗୁଡାକୁ ପୁଣି ଅଦ୍ଭୁତ କର୍ମ ଗୁଡାକୁ କରୁଅଛନ୍ତି,
ଏକ ମେଘ ସ୍ତମ୍ଭର ଉପକୃତିରେ ଥାଇ ପ୍ରଗଠିତ ହେଉଛନ୍ତି। ଏକ ସ୍ତମ୍ଭ ଆମମାନଙ୍କ ଗ୍ରହରେ ବାସ କରୁଅଛନ୍ତି, ଆମମାନଙ୍କ ହୃଦୟର ସକଳ ଗୁପ୍ତ ଭାବକୁ ପ୍ରଘଟ କରୁଅଛନ୍ତି, ଆଗତ ହେବାକୁ ଥିବା ଘଟଣା ଗୁଡାକୁ ପୂର୍ବଭାସ କରି କହୁଅଛନ୍ତି, ଆମମାନଙ୍କ ସକଳ ପିଲାକୁ ସୁସ୍ଥ କରୁଅଛନ୍ତି, ଆମମାନଙ୍କୁ ଏପରି ଭାବେ ସ୍ୱର୍ଗସ୍ଥର ଆଡ଼କୁ କଢ଼ାଇ ନେଉଛନ୍ତି ଯେ ଆମମାନେ ସ୍ୱୟଂରୁ ଆପଣା ପରିବର୍ତ୍ତନ ପରିବର୍ତ୍ତେ ହୋଇସାରିଛୁ। କାର୍ଯ୍ୟ ଗୁଡାକୁ ଅଦ୍ଭୁତ ରୂପେ କରିବା ପର୍ଯ୍ୟନ୍ତ, ଜଗତର ସନ୍ତାନ ପ୍ରତି ତଦ୍ରୁପ କରିବା ପର୍ଯ୍ୟନ୍ତ ଆମମାନଙ୍କୁ ସ୍ୱର୍ଗୀୟ ସ୍ଥାନ ପର୍ଯ୍ୟନ୍ତ କଢ଼ାଇ ନିଅନ୍ତି। ସେମାନେ ନିକଟରେ ଠିଆ ହୋଇ ଆମମାନଙ୍କର କିପରି ପରିହାସ କରନ୍ତି, ପୁଣି ଆମମାନେ ଯେ ବାତାଳ ଏପରି ବିଚାର କରନ୍ତି, ଠିକ୍ ସେପରି ଧରଣର ବ୍ୟବହାରକୁ କରନ୍ତି ଯେପରିକି ପେଣ୍ଟିକସ୍ ଦିନ ସେମାନେ କରିଥିଲେ। କହୁଥିଲେ ଏମାନେ ସମସ୍ତେ ମିଷ୍ଟ ଦାକ୍ଷରସରେ ମାତାଳ ନୁହନ୍ତି କି?
My breath, my sunshine, my all in all, the great creator.
ତଥାପି ମୁଁ ତାଙ୍କୁ କିପରି ସ୍ନେହ କରେ, ତାଙ୍କୁ ମୁଁ କିପରି ଶ୍ରଦ୍ଧା କରେ, ମୋହର ପ୍ରଶ୍ୱାସ ମୋହର ସୂର୍ଯ୍ୟତାପ ମୋହର ସବୁରେ ସବୁ ଅଟନ୍ତି। ମହାନ ସୃଷ୍ଟିକର୍ତ୍ତା ସେ ହେଲେ ମୋହର ତ୍ରାଣକର୍ତ୍ତା, ଆଉ ଈଶ୍ୱରଙ୍କ ସକଳ ପୂର୍ଣ୍ଣତା ବାସ କରେ ତାଙ୍କଠାରେ। ଯେତେବେଳେ ନିଜ ନିଜର ହସ୍ତକୁ ଉର୍ଦ୍ଧକୁ ଉଠାଇବାକୁ ପୁଣି ଈଶ୍ୱରଙ୍କଠାରେ ନିଜର ବିଶ୍ୱାସର ଶପଥକୁ ସୁସ୍ଥିର କରିବାକୁ ନିଜ ହସ୍ତ ଉପରକୁ ଉଠାନ୍ତି କି? ଆପଣମାନଙ୍କ ଦୃଢ଼ ସଂକଳ୍ପକୁ ଈଶ୍ୱରଙ୍କଠାରେ ବାନ୍ଧିବାକୁ ନିଜର ବିନମ୍ରତାକୁ ପୁଣି ସତ୍ୟବାଦୀତାକୁ ଈଶ୍ୱର ପ୍ରତି ପୁଣି ଏହି ମଣ୍ଡଳୀ ପ୍ରତି ପରିଚିତ କରିବାକୁ ମନସ୍ଥ କରନ୍ତି କି? ପ୍ରଭୁ, ଆମେମାନେ ଯେତେବେଳେ ଆପଣଙ୍କଠାରେ ନିଜ ନିଜକୁ ଉପସ୍ଥାପନ କରୁ, ଆପଣଙ୍କ ଉପସ୍ଥିତିର ପ୍ରଗଟିକରଣର ଏହି ଆଶୀର୍ବାଦକୁ ଲାଭ କଲା ଉତ୍ତାରେ ଏହାକୁ ଜାଣିଥାଉ ଯେ ପରମେଶ୍ୱର ଅଦ୍ୟାବଧି ଆମମାନଙ୍କ ମାଂସମୟ ଶରୀରରେ ପ୍ରଗଟିତ ହୋଇଛନ୍ତି। ସେ ଆମମାନଙ୍କ ସମାନ ଧୋଇ ହେଲେ, ସେ ଆମମାନଙ୍କ ପାଇଁ ପରିହାସର ପାତ୍ର ହେଲେ, ସେ ମନୁଷ୍ୟ ରୂପେ ହେବାକୁ ସ୍ୱୟଂକୁ ଈଶ୍ୱରଙ୍କଠାରେ ପୃଥକ କଲେ ଯେପରିକି ମନୁଷ୍ୟ ତାଙ୍କଠାରେ ବାସ କରି ରହିପାରେ। ପୁଣି ଆଜିର ପ୍ରାତକାଳରେ ଆମମାନେ ନିଜ ନିଜର ଆତ୍ମାରେ ଆପଣଙ୍କୁ ଅନୁଭବ କରିଥିଲୁ, ଆପଣଙ୍କ ସକଳ ପ୍ରକାର କର୍ମକୁ ପୁଣି ପ୍ରଗଟିକରଣ ଗୁଡାକୁ ଆମମାନେ ଦେଖିଥାଉ, ଆମମାନେ ଆପଣଙ୍କୁ ଆଦର କରୁ, ଆପଣଙ୍କଠାରେ ଆମେମାନେ ନିଜ ନିଜକୁ ନୂତନ ରୂପେ ଚୁକ୍ତିବଦ୍ଧ କରିଅଛୁ। ଆପଣଙ୍କୁ ସମ୍ମାନ କରିବାକୁ, ଆପଣଙ୍କୁ ଆଦର କରିବାକୁ ପୁଣି କିପରି ଭାବରେ ଯେ କରିବା କଥା, ଯାହା କିଛି ଆମମାନଙ୍କୁ ଜଣା ସେହିସବୁ କାର୍ଯ୍ୟକୁ କରିବାକୁ, ଯାହା କିଛି ବିଷୟ ଆଦରଣୀୟ ହେବ ତାହାକୁ ସମ୍ପାଦନ କରିବାକୁ, ଖ୍ରୀଷ୍ଟିଆନ ମାନଙ୍କ ପରି ଯାହା ପରିଚିତ କରାଇବ ସେପରି ଧରଣର ଯୋଗ୍ୟ ଜୀବନ ଗୁଡାକୁ ବିତାଇବାକୁ, ଯାହାକି କୌଣସି ପ୍ରକାରେ ଅଧମତାକୁ ପରିଚିତ କରାଇବ ନାହିଁ, ମାତ୍ର ଆପଣଙ୍କର ମହାନ ପବିତ୍ର ନାମକୁ ଆଶୀର୍ବାଦ ପ୍ରଦାନ କରିବ। ହେ ପ୍ରଭୁ, ଆପଣଙ୍କ ସନ୍ତାନ ପରି ଏହାକୁ ଯୀଶୁଖ୍ରୀଷ୍ଟ ନାମରେ ଯାଚନା କରୁଅଛୁ, ଆମେନ୍। ଆପଣମାନେ ନିଜ ନିଜର ଆସନକୁ ଗ୍ରହଣ କରିବା ପୂର୍ବେ ମୁଁ ଆପଣମାନଙ୍କୁ କିଛି ପଚାରିବାକୁ ଚାହେଁ। ଏପରି ଧରଣର ସୁମଧୁର ଭାବନାକୁ ଆପଣମାନେ କଦାପି ଅନୁଭବ କରିଥିଲେ କି? ପବିତ୍ରାତ୍ମାଙ୍କର ସୁମଧୁର ଭାବକୁ ଅନୁଭବ କରିଥିଲେ କି? କାହାରିକୁ ପଦେ କଥା କହିବାକୁ ପଡେ ନାହିଁ, ଆପଣା ଛାଏ କେବଳ ବାଜି ଉଠେ, ଆଗକୁ ବଢୁଅଛି, ପରମେଶ୍ୱରଙ୍କ ମହିମା ଆଗକୁ ବଢୁଅଛି, ତମ୍ମୁଖ ଦିଗକୁ ଅଗ୍ରସର କରି ଆସୁଅଛି, ବୁଝନ୍ତି ତ? ଏହାରି ଉପରେ ପୁରା ଦୁଇ ଦିନ ଧରି ମୁଁ ଅଧ୍ୟୟନ କରୁଥିଲି, ପୁଣି ପ୍ରାର୍ଥନା କରୁଥିଲି, ତହିଁରୁ ଅଧିକ ରୂପେ କରୁଥିଲି। ଗତ ରବିବାର ଠାରୁ କିମ୍ବା ରବିବାର ଠାରୁ ଯେପରି କରୁଥିଲି, ସେହି ଅସାଧାରଣ ଚିହ୍ନଟି କିପରି ଧରଣର, ପରମେଶ୍ୱର କିପରି କହିଥିଲେ ମୁଁ ସେମାନଙ୍କୁ ଚିହ୍ନଟିଏ ଦେବି, ମୁଁ ସେମାନଙ୍କ ମାଂସମୟ ଶରୀର ରୂପେ ହେବି, ମୁଁ ସେମାନଙ୍କ ପରି ହେବି, ସେମାନେ ମୋ ପରି ହେବେ। ସକଳ ସ୍ୱର୍ଗଦୂତ ଯେ ଦୃଷ୍ଟି ଲଗାଇ ରହିଥିଲେ ସେପରି ଧରଣର ଏହି ବାକ୍ୟକୁ ସେ କହିଥିଲେ, କିମ୍ବା କହିଥିଲେ ନେଶ ପାଳକ ମାନଙ୍କୁ ସ୍ୱର୍ଗଦୂତଙ୍କ ଏକ ବାହିନୀ କହିଥିଲେ, ଗୋରୁକୁଣ୍ଡକୁ ନଜର ପକାଇ ଦେଖ, ମୁଁ ଯାହାକୁ ଅର୍ଥ କରେ ତୁମେ ତାହାକୁ ସେଠାରେ ଦର୍ଶନ କରିବ। ସେହି ଚିହ୍ନଟି କେବଳ ଦୂତମାନଙ୍କ ପାଇଁ ନଥିଲା, ଏହା କେବଳ ମେଷପାଳକମାନଙ୍କ ପାଇଁ ନଥିଲା, ଏହି ଜଗତ ପାଇଁ ଅଟେ। ପରମେଶ୍ୱର ଯେ ଶରୀରରେ ବାସ କରନ୍ତି ତାହାକୁ ଦେଖିବା ଅଭିପ୍ରାୟରେ ଏହା ଜଗତ ପାଇଁ
ଏକ ଚିହ୍ନ ଅଟେ। ଆଉ ସେଇ ମାଂସମୟ ଶରୀରଙ୍କ ଅର୍ପଣ ମାଧ୍ୟମରେ ସେ ଆମମାନଙ୍କ ମାଂସମୟ ଶରୀରକୁ ପବିତ୍ର କଲେ, ଯେପରିକି ସେ ଆମମାନଙ୍କ ମଧ୍ୟରେ ବାସ କରିପାରନ୍ତି। ଈଶ୍ୱର ଆପଣଙ୍କ ମଧ୍ୟରେ ବାସ କରନ୍ତି, ଖ୍ରୀଷ୍ଟ ଆପଣମାନଙ୍କ ମଧ୍ୟରେ ବାସ କରନ୍ତି। ଆଉ ଦେଖ, ମୁଁ ତୁମମାନଙ୍କ ସହିତ ସର୍ବଦା ଅଛି, ଏପରିକି ଜଗତର ଶେଷ ପର୍ଯ୍ୟନ୍ତ ସଦାସର୍ବଦା ତୁମମାନଙ୍କ ସଙ୍ଗରେ ଅଛି। ଏହାକୁ ଆଦୌ ଭୁଲନ୍ତୁ ନାହିଁ, ଆପଣା ଆପଣା ହୃଦୟରେ ଏହାକୁ ରଖିଥାନ୍ତୁ। ମୁଁ କେତେ ଗୁଡିଏ ଆକର୍ଷଣୀୟ ବଡ଼ଦିନର ଉପହାରକୁ ଲାଭ କରିଥିଲି, ଏକ ଚଳନ୍ତି କ୍ୟାମେରା, ପୁଣି ଅନ୍ୟାନ୍ୟ କେତେକ ବସ୍ତୁ, ବନ୍ଧୁକ ଗୁଡାକୁ, ପୁଣି କେତେକ ଅନ୍ୟ ସାମଗ୍ରୀକୁ ଲାଭ କରିଅଛି। ଯେଉଁ ଲୋକମାନେ ମୋତେ ସ୍ନେହ କରନ୍ତି ସେମାନେ ମୋତେ ଦିଅନ୍ତି, ଏହାକୁ ମୁଁ କେତେ ଆଦର କରେ। ମାତ୍ର ଆହେ, ଏହି ଅନନ୍ତ ଜୀବନଟି ଖ୍ରୀଷ୍ଟ ଯେ ଆମମାନଙ୍କ ଅନ୍ତରରେ ବାସ କରନ୍ତି, ଆସୁଛି ତ ସେହି ମହାନ ଭରସାଟି, ଅର୍ଥାତ୍ ତାଙ୍କର ପୂର୍ଣ୍ଣତା ଆମମାନଙ୍କ ମଧ୍ୟରେ ବାସ କରେ, ତାହା ଆମମାନଙ୍କୁ ଉତ୍ଥିତ କରିଥାଏ, ପୁଣି ଭିନ୍ନ ପ୍ରକାର ବ୍ୟବହାର କରିବାକୁ ପ୍ରେରିତ କରେ। ଯେହେତୁ ଆପଣ ଆପଣ ତାହାକୁ ଯେତେବେଳେ କାର୍ଯ୍ୟକାରୀ କରନ୍ତି, ସେତେବେଳେ ଜଗତର ସକଳ ବସ୍ତୁରୁ ଆପଣ ଜଣେ ପଳାତକ ହୋଇପଡ଼ନ୍ତି, ଆପଣ ଜଣେ ପ୍ରବାସୀ ହୋଇପଡ଼ନ୍ତି। ଜଗତର ସକଳ ବିଷୟ ପ୍ରତି ଆପଣ ନିଜକୁ ଜଣେ ମୃତକଳ୍ପ ପ୍ରାଣୀ ରୂପେ ବିବେଚନା କରନ୍ତି, ପୁଣି ଏକ ନୂତନ ଧରଣର ଜୀବନକୁ ବ୍ୟତୀତ କରନ୍ତି। ଏତେବେଳେ ଜଗତରେ ଆପଣ ଜଣେ ବିଦେଶୀ ଅଟନ୍ତି, ଆପଣ ଜଣେ ପ୍ରବାସୀ ଅଟନ୍ତି। ଯେହେତୁ ଆପଣ ଏକ ସାଧାରଣ ଜୀବନର ପ୍ରଣାଳୀକୁ ଆଦରି ନେଇଛନ୍ତି, ଆପଣଙ୍କ ନିଜର ସକଳ ବ୍ୟବହାର ଦ୍ୱାରା ଆଦରି ନେଇ ପରିଚିତ କରାଇଛନ୍ତି ଯେ ଏପରି ଏକ ନଗର ରହିଛି ଯାହାର ସ୍ରଷ୍ଟା ପୁଣି ନିର୍ମାଣକର୍ତ୍ତା ପରମେଶ୍ୱର ଅଟନ୍ତି। ବୁଝନ୍ତି ତ, ତେଣୁ ଜଗତର ସେହିସବୁ ବସ୍ତୁ ପ୍ରତି ଆପଣ ଆଉ ଅଭିଳାଷୀ ରହନ୍ତି ନାହିଁ, ମାତ୍ର ଏକ ଭିନ୍ନ ନଗରର ପ୍ରତୀକ୍ଷା କରୁଥିବା ଯୋଗୁଁ ଆମମାନେ ସ୍ୱର୍ଗୀୟ ସ୍ଥାନକୁ ଅଗ୍ରସର କରୁଥିବା ଏକ ପ୍ରଜାବର୍ଗ ଅଟୁ, ଯାହାର ସ୍ରଷ୍ଟା ପୁଣି ନିର୍ମାଣକର୍ତ୍ତା ପରମେଶ୍ୱର ଅଟନ୍ତି। ଆମେମାନେ ଅବ୍ରାହ୍ମଙ୍କ ବଂଶଧର ଅଟୁ, ଯେହେତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଉପରେ ଆମେମାନେ ବିଶ୍ୱାସ କରିଅଛୁ, ପୁଣି ଜଗତର ସମସ୍ତ ବିଷୟ ପ୍ରତି ଆମମାନେ ମୃତ୍ୟୁବରଣ କରିଅଛୁ, ପୁଣି ତାଙ୍କର ସମାନତାକୁ ବହନ କରି ତାଙ୍କଠାରେ ପୁରସ୍ତ ଉତ୍ଥାପିତ ହୋଇଅଛୁ। ଅବ୍ରାହ୍ମ ଯେପରି ଗମନାଗମନ କରିଥିଲେ, ଠିକ୍ ତାଙ୍କ ସହ ଗମନାଗମନ କରିବାକୁ ସଜୀବ ହୋଇଅଛୁ, ଆଗତେବାକୁ ଏକ ନଗରର ଅନ୍ୱେଷଣ କରୁଅଛୁ, ପରମେଶ୍ୱରଙ୍କ ବଚନର ଅନ୍ୱେଷଣ କରୁଅଛୁ, ସମସ୍ତ ଅନ୍ୟାନ୍ୟ ବସ୍ତୁକୁ ବିରୋଧର ବସ୍ତୁ ରୂପେ ଗଣନା କରୁଅଛୁ। ଆମମାନଙ୍କ ଗୃହରେ ସ୍ୱର୍ଗଦୂତ ଆମମାନଙ୍କୁ ଆତିଥ୍ୟ ଅଭ୍ୟର୍ଥନା କରୁଅଛନ୍ତି, ଠିକ୍ ଯେପରି ପର୍ବକୁ ଅବ୍ରାହ୍ମ କରିଥିଲେ, ପରମେଶ୍ୱରଙ୍କ ସନ୍ଦେଶ ଭାଗ କରିଥିଲେ, ଯେଉଁମାନେ ସୁସମାଚାରକୁ ଆଣିଥିଲେ। ଆହେ, କିପରି ଚମତ୍କାର ଅଟେ! ଆମମାନେ ଯେ ଜଗତର ସକଳ ବସ୍ତୁକୁ ଆଉ ଲୋଡ଼ୁ ନାହୁଁ, ଏହାକୁ ସ୍ୱୀକାର କରୁଅଛୁ। ଆମମାନେ ତାହାଙ୍କୁ ଚାହୁଁ, କେବଳ ତାହାଙ୍କୁ ଆବଶ୍ୟକ କରୁ, ସେ ଆମମାନଙ୍କର ଉଦ୍ଧାରକର୍ତ୍ତା ଅଟନ୍ତି। ଆଜିର ପ୍ରାତଃକାଳରେ ଏହି ଭବନ ମଧ୍ୟରୁ ଆପଣମାନେ ଯେତେବେଳେ ଯିବାକୁ ଆରମ୍ଭ କରନ୍ତି, ତାଙ୍କୁ ନିଜ ନିଜର ସଙ୍ଗୀ କରି ନେଉନ୍ତୁ, ଏହାଙ୍କୁ କୌଣସି ପ୍ରକାର ଛାଡ଼ି ଚାଲିଯିବାକୁ ନ ଦେଉନ୍ତୁ। ଆପଣ ଜୀବନର ସମସ୍ତ ଦିନରେ ଆପଣ ଆପଣଙ୍କର ପ୍ରାଣରେ ସ୍ନେହଶୀଳ ହୋଇ ରହନ୍ତୁ, ନିଜ ନିଜର ଆସନକୁ ଆପଣମାନେ ଯେତେବେଳେ ଫେରିଯାଆନ୍ତି, ଈଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ପୁଣି ସନ୍ତାନଗଣ ନିଜର ପିତାମାତାଙ୍କ ସହିତ ସମବେତ ହୋଇ ରହିଛନ୍ତି, ଏହାଙ୍କୁ ପ୍ରାର୍ଥନାରେ ସମର୍ପିତ ହେବାକୁ ଅଛି କି? ଭଉଣୀ, ସେମାନଙ୍କୁ ଏହି ସ୍ଥାନରେ ଯିବାରେ ସାହାଯ୍ୟ କରନ୍ତୁ, ଏହାରି ମଧ୍ୟ ଦେଇ ପ୍ରାର୍ଥନା କରିବାକୁ ଯାଉଅଛନ୍ତି। ସଦାପ୍ରଭୁ ପରମେଶ୍ୱର ଏହି ଭାଇଙ୍କ ପ୍ରତି କରୁଣାମୟ ହୁଅନ୍ତୁ। ହେ ପ୍ରଭୁ, ମଦ୍ୟପାନର ସେ ଆତ୍ମାଟିକୁ ଏହାଙ୍କ ଠାରୁ ଦୂରେଇ ଦିଅନ୍ତୁ। ପରମେଶ୍ୱରଙ୍କ ନୂତନ ଦ୍ରାକ୍ଷାସକୁ ସେ ଯେପରି ପାନ କରନ୍ତି, ଯୀଶୁଖ୍ରୀଷ୍ଟ ନାମରେ ଆମେନ୍। ଏହା ଅକ୍ରେଶରେ ଏକ ସ୍ୱର୍ଗୀୟ ସ୍ଥାନର ପରିବେଶ ପରି ନୁହେଁ କି? ଏହାକୁ କେତେଜଣ ବ୍ୟକ୍ତି ଅନୁଭବ କରନ୍ତି? କେବଳ ଏହି ସମୟକୁ କେତେଜଣ ବ୍ୟକ୍ତି ଆନନ୍ଦର ସମୟ ପରି ଅତି ମଧୁରତମ ପରିବେଶର ନ୍ୟାୟ ଅନୁଭବ କରନ୍ତି? କଣ ଯେ କହିବା କଥା ତାହାକୁ କେହି ହେଲେ ଜାଣନ୍ତି ନାହିଁ। କିଛିଟା ବାକ୍ୟକୁ ପ୍ରକାଶ କରି କହିବାକୁ ମୁଁ ଆଦୌ କିଛି ଜାଣେ ନାହିଁ। ମୁଁ ତ କେବଳ ଅଟେ, ମୁଁ ତ ଶବ୍ଦ ଗୁଡାକ ଅଭାବକୁ ଅନୁଭବ କରେ, କଣ ଯେ କହିବି ତାହାକୁ ସୁଦ୍ଧା ମୁଁ ଜାଣେ ନାହିଁ। କେବଳ ତାଙ୍କରି ଆତ୍ମା, ସେ ତ ଅକ୍ରେଶରେ ଅନ୍ତରାତ୍ମାରେ ସଞ୍ଚାଳିତ ହୁଅନ୍ତି। ବୁଝନ୍ତୁ, ଏହା କଣ ଅଟେ? ଆପଣ କଣ ମେଷ ଶାବକ ନ୍ୟାୟ ହେବାକୁ ଚାହୁଁଛନ୍ତି କି? ପୁଣି ମେଷ ଶାବକର ଭୋଜନକୁ ଭୋଜନ ଆଡ଼କୁ ଆପଣମାନଙ୍କୁ କଢାଇ ନେଇଯିବା ପାଇଁ କାପ୍ତା ଏଠାରେ ଉପସ୍ଥିତ ଅଛନ୍ତି, ମେଷର ଭୋଜନ ଆଡ଼କୁ କଢାଇ ନେଇଯିବାକୁ ଏଠାରେ ଉପସ୍ଥିତ ଅଛନ୍ତି। ଏହା ମେଷମାନଙ୍କର ଭୋଜନ ଅଟେ। ମନୁଷ୍ୟ କେବଳ ରୋଟିରେ ଜୀବିତ ରହେ ନାହିଁ, ମାତ୍ର ଈଶ୍ୱରଙ୍କ ମୁଖରୁ ନିର୍ଗତ ହେଉଥିବା ବାକ୍ୟ ଦ୍ୱାରା ଜୀବିତ ରହେ, ତାହାରି ଉପରେ ଆମମାନଙ୍କ ପ୍ରାଣ ଆଶ୍ରିତ ଅଟେ। ମୋର ଓକିଲ ବନ୍ଧୁ ରବିନ୍ସନଙ୍କୁ ମୋତେ ଯେ ଦେଖା ମିଳେ, ଏପରି ମୁଁ ବିଚାର କରେ। ମୋର ପୋଷାକକୁ ବଦଳାଇ ଫେରିବା ପର୍ଯ୍ୟନ୍ତ ଆପଣ କିଛି ସମୟ ପାଇଁ ଯଦି ଅପେକ୍ଷା କରି ରହିପାରିବେ, କାରଣ ମୁଁ ଝାଳରେ ତିନ୍ତି ସାରିଛି। ଯେତେବେଳେ ସେବାର ଅବଶିଷ୍ଟ ଭାଗକୁ ଭାଇ ନେଭିଲ ଗ୍ରହଣ କରିବେ, ସନ୍ତାନ ମାନଙ୍କର ସକଳ ଉପହାର ପାଇଁ ସେ ସେପରି କରିବେ। ଈଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ସବୁବେଳେ ଏହି ଗୀତଟିକୁ ନିଜର ମହିମା ଛାଡି ଓହ୍ଲାଇ ଆସିଲେ ଗାନ କରନ୍ତୁ। ଆପଣମାନେ ତାହାକୁ ଯେତେବେଳେ କରନ୍ତି, ତାଙ୍କଠାରେ ଆମମାନେ ଯେ କ'ଣ ବିଶ୍ୱାସ କରିଥାଉ ସେ କଥାକୁ ସ୍ମରଣ କରନ୍ତୁ। ପରମେଶ୍ୱରଙ୍କ ସକଳ ପରିପୂର୍ଣ୍ଣତା ତାହାଙ୍କଠାରେ ବାସ କରେ। ଭାଇ ନେଭିଲ, ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ହଁ, ଆପଣ ଯଦି ମୋତେ ତାହା କରିବାକୁ ଚାହାନ୍ତି, ତେବେ ଭାଇ ନେଭିଲ ମୋତେ ପଚାରି ବୁଝିଲେ ଆଜି ରାତ୍ରି ବେଳା ମୁଁ ଯଦି ପୁନଃକୁ ଆସିବି, ଆଜି ରାତିରେ ପ୍ରଚାର କରିବାକୁ ଆସିବି, ତାଙ୍କର ସେବାକୁ ଗ୍ରହଣ କରିବାକୁ କୁଣ୍ଠାବୋଧ କରନ୍ତି। ମାତ୍ର ମୁଁ ଏଠାରେ ଅଛି, ମୋର ଏଠାରେ ଉପସ୍ଥିତ ରହିବାର କାରଣଟି ତାହା ଅଟେ। ଆଚ୍ଛା, ତେବେ ଯଦି ଈଶ୍ୱର ଇଚ୍ଛା କରୁଥାନ୍ତି ତେବେ ସେହି ଉପାସନାରେ ବାକ୍ୟ କହିବା ନିମନ୍ତେ ଆଜି ରାତ୍ରି ବେଳା ମୁଁ ପୁନର୍ବାର ଫେରି ଆସିବି।